ଆପଣମାନଙ୍କୁ ଅଶେଷ ଧନ୍ୟବାଦ ଦିଏ। ପ୍ରଭୁଙ୍କ ନାମରେ ପୁନଶ୍ଚ ଫେରି ଆସିବା ଯୋଗୁଁ ମୁଁ ଅତ୍ୟଧିକ ରୂପେ ଆନନ୍ଦିତ ଅଟେ। ଆରମ୍ଭ କରିବାକୁ ଯାଇ କିଛି କାଂଶରେ ଗଳାରେ ଖରଖରି ଅନୁଭବ କରିଥାଏ, ତଥାପି କିଛି କ୍ଷଣ ଉତ୍ତାରେ ପ୍ରଭୁ ମୋତେ କିଛିଟା ସୁସ୍ପଷ୍ଟତର କଣ୍ଠଧ୍ୱନିକୁ ପ୍ରଦାନ କରିବେ। ତେଣୁ ଉପାସନାରେ ଏହି ସପ୍ତାହ ବ୍ୟାପୀ ମୁଁ ଅଧିକ କିଛି ପ୍ରଚାର କାର୍ଯ୍ୟକୁ କରିଅଛି। ତତ୍ପରେ ଅନେକ ଗୁଡ଼ିଏ ପ୍ରଶ୍ନ ଉତ୍ତର ଦେବାକୁ ପଡ଼ିଥିଲା। ତତ୍ପରେ ଉତ୍ସାହିତ ହୋଇ କୋଠରୀ ମଧ୍ୟରୁ ବାହାରି ଆସିଥିଲି। ସେହି ହେତୁ ଏହା ସେପରି ଧରଣର ଏକ ଅବସ୍ଥା ଅଟେ, ମୋତେ ଭୀଷଣ ଥଣ୍ଡା ଆଦୌ ହୋଇନାହିଁ। ତତ୍ପରେ ମୋର ଜୀବନରେ ମୁଁ ସେତିକିଟା ଆଶ୍ୱସ୍ତିକରଣ ବିଷୟକୁ ଆଦୌ ଅନୁଭବ କରିନଥିଲି, ସୁତରାଂ ମୁଁ ଖୁବ୍ ଆଶ୍ୱସ୍ତି ଅନୁଭବ କରେ। ତଥାପି ମୋର ଗଳାଟି ଆବଶ୍ୟକରୁ କିଛିଟା ଅଧିକ ମନ୍ଥର ହୋଇପଡ଼ିଅଛି, ପୁଣି ଏହା ଯଥାସାଧ୍ୟ ଠିକ ହୋଇଯିବ। ତେଣୁ ଆପଣମାନଙ୍କ ମଧ୍ୟରୁ ପ୍ରତ୍ୟେକ ଜଣଙ୍କୁ ମୁଁ ଧନ୍ୟବାଦ ଜ୍ଞାପନ କରିବାକୁ ଚାହେଁ। ଆପଣମାନେ ଯାହା କିଛି ସୁକର୍ମ କରିଛନ୍ତି ସେଗୁଡ଼ାକ ପାଇଁ ଧନ୍ୟବାଦ ଦିଏ। ମୁଁ ଖୋଜିବାରେ ଯତ୍ନ କରିଥିଲି, କିଛି କ୍ଷଣ ପୂର୍ବେ ଉପର ଆଡ଼କୁ ଅଗ୍ରସର କରିବା ଅବସରରେ ଖୋଜି ପାଇବାକୁ ମୁଁ ପ୍ରୟାସ କରିଥିଲି। ବିଲି ପୁଣି ଅନ୍ୟ କେତେଜଣ ବନ୍ଧୁ ସେଠାରେ ବାହାର ପାଖରେ ଉପସ୍ଥିତ ଥିଲେ, ସେପରି ଏକ ପରିବାରକୁ ଖୋଜି ପାଇବାକୁ ଚେଷ୍ଟା କରୁଥିଲେ ଯେଉଁ ପରିବାରଟି ଏଠାକୁ ଯାତ୍ରା କରି ଆସିଥିଲା, ପୁଣି ପଥହରା ହୋଇଥିଲା, ତତ୍ପରେ ଫେରି ନଥିଲା। ଯଦି ଅଦ୍ୟାବଧି ସେମାନେ ଏହି ଭବନ ମଧ୍ୟରେ ଉପସ୍ଥିତ ଥାନ୍ତି, ମୁଁ କେତେକଙ୍କ ପାଇଁ ଇଚ୍ଛା କରେ ସେମାନେ ଏମାନଙ୍କର ହସ୍ତକୁ ଧରି ରଖିବେ କିମ୍ବା ଅନ୍ୟ କିଛି ଆଚରଣକୁ କାର୍ଯ୍ୟକାରୀ କରିବେ। ମୁଁ ସ୍ୱୟଂରୁ କିଛିଟା କାର୍ଯ୍ୟକୁ ସମ୍ପାଦନ କରିବାକୁ ଇଚ୍ଛା କରିଥିଲି। ସୁତରାଂ ସେହି ସାଧାରଣ ପରିବାରଟି ଯିଏକି ମିଚିଗାନରୁ ଏଠାକୁ ଆସିଥିଲା କିମ୍ବା ଅନ୍ୟ କୌଣସି ସ୍ଥାନରୁ ଆସିଥିଲା, ଯେଉଁମାନଙ୍କର ଗ୍ୟାସୋଲିନ୍ ସୋରି ଶେଷ ହୋଇଯାଇଥିଲା କିମ୍ବା ଅର୍ଥାଭାବ ଘଟିଥିଲା, ଏପରି ଧରଣର ଏକ ସମସ୍ୟା ସେମାନଙ୍କଠାରେ ଦେଖାଯାଇଥିଲା। ଯଦି ଆପଣମାନେ ଥାନ୍ତି ଏହି ସହର ମଧ୍ୟରେ, ଆପଣମାନେ ଅଦ୍ୟାବଧି ଯଦି ଉପସ୍ଥିତ ଅଛନ୍ତି, ଉପାସନା ଅନ୍ତେ ଆପଣମାନେ ସେମାନଙ୍କ ସହିତ ଯଦି ଭେଟାଭେଟ କରନ୍ତି, ତେବେ ମୋର ଘର ପର୍ଯ୍ୟନ୍ତ ସେମାନଙ୍କୁ ପହଞ୍ଚାଇ ଦିଅନ୍ତୁ, ବୁଝନ୍ତି ତ। ସେହି ପରିପ୍ରେକ୍ଷୀରେ ମୁଁ କିଛିଟା ସହାୟତାକୁ କରିବା ପାଇଁ ଚାହେଁ। ତାହା ହିଁ ଅଟେ, ତାହା ହିଁ ସେହି ବିଷୟଟି ଅଟେ, ତାହା ହିଁ ସେହି କର୍ମ ଅଟେ ଯାହା ପାଇଁ ଆମମାନେ ଏହି ସ୍ଥାନରେ ସମବେତ ଅଟୁ। ଅର୍ଥାତ୍ ଯେକୌଣସି ବ୍ୟକ୍ତି ପାଇଁ ଆମମାନେ କରିପାରିଥାଉ, ତାଙ୍କ ପ୍ରତି ଆମମାନଙ୍କ ସାହାଯ୍ୟ ହସ୍ତକୁ ବିସ୍ତାର କରିବାକୁ ଚାହିଁଥାଉ। ସୁତରାଂ ଆମମାନଙ୍କ ପ୍ରଭୁ ଯୀଶୁ ଯେ ଆମ ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ, ଏହା ହିଁ ଆମର ପ୍ରାର୍ଥନା ଅଟେ। ପୁଣି ଏହି ସପ୍ତାହଟି ଏକ ଅସାଧାରଣ ସପ୍ତାହ ହୋଇ ଆସିଅଛି। ତତ୍ପରେ କେତେକ ଅସାଧାରଣ ଘଟଣାକୁ ଆମମାନେ ଉପଲବ୍ଧି କରିଥିଲୁ, ତଥାପି ଏହି ସପ୍ତାହରେ ଯେପରି କାର୍ଯ୍ୟ ସମ୍ପାଦିତ ହୋଇଅଛି, ସେପରି ଧରଣର ଆଶ୍ଚର୍ଯ୍ୟଜନକ ରୂପେ ପବିତ୍ରାତ୍ମାଙ୍କୁ ଏପରି ସ୍ୱତନ୍ତ୍ର ରୂପେ କାର୍ଯ୍ୟ କରିବା ବିଷୟକୁ ମୁଁ ପୂର୍ବେ ଆଦୌ ଦେଖିନାହିଁ। ଉପାସନା ମଧ୍ୟରେ ଯେପରି ସିଦ୍ଧତାର ସହିତ କାର୍ଯ୍ୟ କରିଥିଲେ, ତାହା ତ ମୋ ପାଇଁ ବିସ୍ମୟଜନକ ଅବସ୍ଥା ରୂପେ ପ୍ରତୀୟମାନ ହୋଇ ରହିଯାଇଛି। ତତ୍ପରେ ରାତ୍ରି କାଳରେ ମୁଁ ଯେତେବେଳେ ଭିତରକୁ ପ୍ରବେଶ କରିଯାଏ, ପୁଣି ଶୋଇବାକୁ ଯିବା ପୂର୍ବେ ତାହା ତ ସକାଳର ଏକ ଘଣ୍ଟା ସମୟ ହୋଇଯାଇଥାଏ। ଆଉ ପ୍ରଭୁ ଯୀଶୁ ଯେ ଆମର ପାଇଁ ଏତେ ଅଧିକ ରୂପେ ହିତକାରୀ ହୋଇଛନ୍ତି, ସେ ବିଷୟ ଘେନି ମୁଁ ଅତିଶୟ ଆନନ୍ଦିତ ହୁଏ। ଏହି ସ୍ଥାନର ଚତୁଃପାର୍ଶ୍ୱକୁ ଅବସ୍ଥାନ ରହିଥିବା ଯେ କେହି ବ୍ୟକ୍ତି କିମ୍ବା ଏହି ସହର ସ୍ଥିତ କୌଣସି ବ୍ୟକ୍ତି କିମ୍ବା ପାର୍ଶ୍ୱବର୍ତ୍ତୀ ଇଲାକାର ଯେ କେହି ପଡ଼ୋଶୀ ଯେଉଁମାନଙ୍କ ପାଖରେ ଅଦ୍ୟାବଧି କୌଣସି ଭବନର ବ୍ୟବସ୍ଥା ନାହିଁ, ଉପାସାଳୟର ବ୍ୟବସ୍ଥା ନାହିଁ, ଆପଣମାନେ ଯେକୌଣସି ସମୟରେ ଏଠାକୁ ଆସିବା ପାଇଁ ସ୍ୱାଗତ ଯୋଗ୍ୟ ଅଟନ୍ତି, ପୁଣି ଏହାକୁ ଆପଣମାନଙ୍କ ପ୍ରାର୍ଥନା ରୂପେ ବିଚାର କରିପାରନ୍ତି। ମନେ ରଖନ୍ତୁ, ଏଠାରେ ସଦସ୍ୟତାର ସେପରି କିଛି ନିୟମ ଆମ୍ଭମାନଙ୍କ ମଧ୍ୟରେ ନାହିଁ, କେବଳ ସମସ୍ତଙ୍କ ପାଇଁ ସହଭାଗିତାର ଏକ ଉତ୍ସ ମାତ୍ର ଅଟେ। ହାୱାର୍ଡ କ୍ୟାରେଲ ଯେପରି କହୁଥିଲେ, ତଦନୁସାରେ ଆମମାନଙ୍କ ମଧ୍ୟରେ ସ୍ନେହ ବ୍ୟତୀତ ଅନ୍ୟ କିଛି ବ୍ୟବସ୍ଥା ନାହିଁ, ଖ୍ରୀଷ୍ଟଙ୍କ ବିନୁ ଅନ୍ୟ କିଛି ରୀତିନୀତି ନାହିଁ, ବାଇବଲ ବିନୁ ଅନ୍ୟ କିଛି ପୁସ୍ତକ ନାହିଁ। ସେହି ହେତୁ ଏହି ସାଧାରଣ ଉପାସନାଳୟରେ ଆପଣମାନେ ସମସ୍ତେ ସ୍ୱାଗତ ଯୋଗ୍ୟ ଅଟନ୍ତି। ଯାହାର ପରିପ୍ରେକ୍ଷୀରେ ଆମମାନେ ବଡ଼ ଆଶା କରୁଅଛୁ ଯେ ଯଦି ପ୍ରଭୁ ସେପରି ଇଚ୍ଛା କରୁଥାନ୍ତି, ତେବେ ଯଥାଶୀଘ୍ର ଆମମାନେ ଏକ ରମ୍ୟ ଉପାସନାଳୟକୁ ପ୍ରସ୍ତୁତ କରିପାରିବା, ଅଧିକ କିଛି ସ୍ଥାୟୀ ଆବାସ ସ୍ଥାନର ବନ୍ଦୋବସ୍ତ କରିପାରିବା, ଅଧିକ କିଛି ବିଶାଳ ଭବନ ନୁହେଁ, ଯେହେତୁ ଆମମାନେ ବିଶ୍ୱାସ କରୁ ଯେ ଯୀଶୁ ଅତିଶୀଘ୍ର ଆସୁଅଛନ୍ତି, ତେଣୁ ଅଧିକ କିଛି ବିସ୍ତାରିତ ସ୍ଥାନର ପ୍ରବନ୍ଧକୁ ଆମମାନେ ଆଦୌ ଆବଶ୍ୟକ କରୁନା। ଆମମାନେ ଏକ ସ୍ଥାନକୁ କେବଳ ଆବଶ୍ୟକ କରୁ, ଏହି ସ୍ଥାନଟି ପ୍ରାୟତଃ ଉପସ୍ଥିତ ହେବାକୁ ଅଟେ। ଏହା ଆପଣଙ୍କ ଉଦ୍ଦେଶ୍ୟକୁ ସଫଳ କରିଥିଲା, ତେଣୁ ଏହି ସ୍ଥାନଟିର ପାଇଁ ଆମମାନେ ଅତ୍ୟଧିକ ଧନ୍ୟବାଦୀ ଅଟୁ। ସେ କଥାକୁ ମୁଁ ଆଦୌ ଭୁଲିବି ନାହିଁ। ଠିକ୍ ଏହି ସ୍ଥାନରେ ଯେଉଁଠାରେ ପ୍ରଚାରର ମଞ୍ଚଟି ଏତେବେଳେ ଅବସ୍ଥିତ, ପ୍ରାୟ 20 ବର୍ଷ ତଳେ ମୁଁ ସେହି ପୁରୁଣା ପୋଖରୀ ନିକଟରେ ଆଣ୍ଠୋଇ ପଡ଼ିଥିଲି। ମୋର ମୁଣ୍ଡ ଉପରେ ନଳବଣର ଆବାସ ସ୍ଥଳ ଥିଲା ଆଉ ପ୍ରଭୁ ଏପରି କହିଥିଲେ, ଏହି ସ୍ଥାନରେ ତୁମର ଆରାଧନାଳୟକୁ ନିର୍ମାଣ କର। ଏକ ଛୋଟ କାଟ ପ୍ରୟାସରେ ଯାହାକୁ ଇନଗ୍ରାମଙ୍କ ସ୍ଥାନକୁ ଯାଇ ଆମମାନେ ଆୟୋଜନ କରିଥିଲୁ, ପୁଣି ଏହି ସ୍ଥାନକୁ $150 ବିନିମୟରେ ଆମମାନେ ହାସଲ କରିଥିଲୁ। ଯଦି ଏହାକୁ ଆମମାନେ ଭରପୁର କରିପାରିଥାନ୍ତୁ, ଏହା ତୁଷାର ଏକ ପୋଖରୀ ଥିଲା ଯାହା ମଧ୍ୟ ଆମେ ସମସ୍ତେ ସ୍କେଟିଂ କରୁଥିଲୁ। ଭାଇ ଜେସି ସ୍ପେନ୍ସର ଅବଶ୍ୟ ମନେ ପକାଇ ପାରନ୍ତି, ଏହି ସ୍ଥାନରେ ଏକ ପୋଖରୀ ଥିଲା ତାଙ୍କର, ପୁଣି ଭଉଣୀ ସ୍ପେନ୍ସରଙ୍କର ଅବଶ୍ୟ ମନେଥିବ। ଆପଣ ଏ କଥାକୁ ମନେ ରଖିଥାଇ ପାରନ୍ତି ବୋଲି ମୁଁ ଧାରଣା କରେ। ସେମାନେ ଏହି ସ୍ଥାନକୁ କେତେକ ଦଳକୁ ପ୍ରାୟତଃ ଆଣୁଥିଲେ, ପୁଣି ଏହି ସ୍ଥାନଟି ଆଡ଼କୁ ସେଗୁଡ଼ାକୁ କଢ଼ାଇ ଆଣୁଥିଲେ। ଏହି ପୋଖରୀ ପାଖରେ ପଡ଼ିବାରୁ ରକ୍ଷା କରିବା ନିମନ୍ତେ ସେପରି କରୁଥିଲେ। ଏଠା ସ୍ଥିତ ଇନଗ୍ରାନଫିଲ୍ ବିଦ୍ୟାଳୟରେ ଏକ ଶିଶୁ ବାଳକ ନ୍ୟାୟ ଅଧ୍ୟୟନରତ ଥିଲି। ଏହି ସ୍ଥାନଟି ଏକ ପୋଖରୀ ଥିଲା, ଏଠାକୁ ଆସୁଥିଲି, ପୁଣି ତୁଷାର ଉପରେ ସ୍କେଟିଂ କରୁଥିଲି, ପୁଣି ଲୁଚକାଳି ଖେଳୁଥିଲି ତଥା କେତେକ ଅନ୍ୟ ଖେଳକୁ ସୁଦ୍ଧା ଖେଳୁଥିଲି, ପୋଖରୀ ମଧ୍ୟରେ ଖେଳୁଥିଲି। ଏହା ଯେତେବେଳେ ଏକ ପୋଖରୀ ଥିଲା, ଭାଇ ମାଇକ୍ ସେହି ସମୟର କଥାଟିକୁ ଆପଣ ମନେ ପକାଇବା, ଆପଣ ମନେ ପକାନ୍ତି ନିଶ୍ଚୟ। ଆଜ୍ଞା ହଁ, ତାହା ହିଁ ପଛରେ ଉପସ୍ଥିତ ଥିବା ଭାଇ ରୟ ମଧ୍ୟ ଜାଣନ୍ତି। ତତ୍ପରେ ଯେଉଁ ସ୍ଥାନରେ ପୋଖରୀଟିର ଅବସ୍ଥିତ ଥିଲା ତାହାର ଏକ କ୍ଷୁଦ୍ର ଅଂଶକୁ ଆମମାନେ ଅବଶିଷ୍ଟ ରୂପେ ରଖିଅଛୁ, ତାହା ଏହାରି ଠିକ୍ ପଛ ପାଖରେ ରହିଛି। ତାହା ସେହି ସ୍ଥାନ ଅଟେ ଯେଉଁ ସ୍ଥାନରେ ଲୋକମାନଙ୍କ ପାପର କ୍ଷମା ନିମନ୍ତେ ଆମମାନେ ସେମାନଙ୍କୁ ବାପ୍ତିଜିତ କରିଥାଉ। ପୁଣି ଏହା ଏପରି ଅଟେ, ଆପଣମାନଙ୍କୁ ତ ଜଣା ପ୍ରଶ୍ନ ଗୁଡାକୁ ଆପଣମାନେ ଏହି ସ୍ଥାନରେ ଯେତେବେଳେ ପଚାରନ୍ତି, ପୁଣି ଯେଉଁ ସ୍ଥାନରେ ଆପଣମାନେ ଏପରି ଏକ ବିଶେଷ ଧନ ବ୍ୟବସ୍ଥା ରଖିଛନ୍ତି ଯଦ୍ୱାରା ଆପଣମାନେ ନିଜର ପ୍ରଶ୍ନ ଗୁଡାକ ଉପସ୍ଥାପନା କରିଥାନ୍ତି, ପୁଣି ଏହା ଏକ ସମସ୍ତର କାରଣ ହୋଇପଡ଼େ ଯେହେତୁ ଆପଣମାନେ ଏକ ମିଶ୍ରଣର ଜନସମାଗମକୁ ହାସଲ କରିଛନ୍ତି। ଲୋକେ ଏ ପ୍ରକାରେ କିମ୍ବା ସେ ପ୍ରକାରେ ଶିକ୍ଷିତ ହୋଇସାରିଛନ୍ତି, ତଥାପି ବିଷୟଟିରେ ଆପଣମାନେ ଯେତେବେଳେ ବ୍ୟାଖ୍ୟା କରିପାରନ୍ତି, ପୁଣି ଯାହା କିଛି ଶିକ୍ଷାକୁ ସେମାନେ ପୂର୍ବରୁ ଶିକ୍ଷିତ ହୋଇ ଆସିଛନ୍ତି ତାହାର ବିରୁଦ୍ଧରେ ଉପଦେଶ ପ୍ରଦାନ କରନ୍ତି, ପୁଣି ସେମାନଙ୍କ ହୃଦୟ ମଧ୍ୟର ଉତ୍ତମ ବିଚାରଧାରାଟି ଯେତେବେଳେ ପୁନଶ୍ଚ ଭାବବିହ୍ୱଳ ହୋଇଉଠେ, ମୋ ପାଇଁ ତାହା ତ ଈଶ୍ୱରୀୟ ଭାବନା ଅଟେ। କୌଣସି ନିର୍ଦ୍ଦିଷ୍ଟ ନାମକୁ ମୁଁ ପରିଚିତ କରାଇବାକୁ ଚାହେଁ ନା, ତଥାପି କେହି ଜଣେ ଅତି ପରିଚିତ ଚିକିତ୍ସକ ମହାଶୟ ଏହି ସହରର ବାହାରେ ରହୁଥିବା ଚିକିତ୍ସକ ଜଣକ ସେଠାରେ କୋଠରୀ ମଧ୍ୟରେ ମୋତେ ସାକ୍ଷାତ କରିଥିଲେ। ସେ ଯେ ଚିକିତ୍ସା ଶାସ୍ତ୍ରର ଜଣେ ଚିକିତ୍ସକ ଅଟନ୍ତି ଏପରି ମୁଁ ବିଚାର କରେ, ଆଉ ସେ କହିଥିଲେ ସେହି ସମସ୍ୟାଟିର ମଧ୍ୟରେ ସେ ବହୁ ବର୍ଷ ଧରି ଆବଦ୍ଧ ହୋଇ ରହିଥିଲେ। ସେ ଏପରି ଏକ ପୁସ୍ତକକୁ ପାଠ କରିଥିଲେ, ଏହି ବିଷୟଟି ଉପରେ ପାଠ କରିଥିଲେ ଯାହାକି ତାହାରି ଉପରେ ଲେଖାଯାଇଥିଲା। ମୁଁ ଯେଉଁ ବିଷୟ ଗୁଡାକୁ ଶିକ୍ଷା ଦେଉଥିଲି ତାହାରି ଉପରେ ଲେଖାଯାଇଥିଲା, କିନ୍ତୁ କହିଥିଲେ ଯେହେତୁ ସେ ଉପାସନା ଗୁଡାକରେ ଉପସ୍ଥିତ ରହୁଥିଲେ ତତ୍ପରେ ଧର୍ମଶାସ୍ତ୍ରର ସକଳ ପ୍ରକାର ସତ୍ୟତାକୁ ଯଥୋଚିତ ରୂପେ ବ୍ୟବସ୍ଥିତ ହେଉଥିବାର ସେ ଦେଖିଥିଲେ, ଏହା ସବୁଦିନ ପାଇଁ ନିରୂପିତ ହୋଇପାରିଥିଲା। କିଛି ସମୟ ପୂର୍ବେ ଏହି ସହରର ବାହାରୁ ଆସିଥିବା କେତେକ ଲୋକଙ୍କ ସହିତ ସେହି କୋଠରୀରେ ସାକ୍ଷାତ କରିଥିଲି। ଇଲିନିୟସରୁ ସେମାନେ ଆସିଥିଲେ ଆଉ ସେହି ସ୍ଥାନରେ ପ୍ରାୟ 4 ଜଣ ସେବକ ବନ୍ଧୁ ଉପସ୍ଥିତ ଥିଲେ, 3 ଜଣ କିମ୍ବା 4 ଜଣ ସେବକ ବନ୍ଧୁ ଉପସ୍ଥିତ ଥିଲେ ଆଉ ସେମାନେ ଏପରି କହିଥିଲେ, ଭାଇ ବ୍ରାହ୍ମ ଆମମାନଙ୍କ ସାରା ଜୀବନ ଆମମାନେ ବିରୋଧା ଭାବର ବଚନକୁ ଶିକ୍ଷା ଦେଇ ଆସିଅଛୁ, ତଥାପି ଆମମାନେ ଦର୍ଶନକୁ ପ୍ରକାଶନକୁ କେତେବେଳେ ହାସଲ କରିଅଛୁ, ପୁଣି ସତ୍ୟ କଥା ଯେ କ'ଣ ସେ କଥାକୁ ବୁଝିଅଛୁ। ଏହା ଯେ କିପରି ଧରଣର ଏକ ବିଷୟ ଥିଲା ତାହା ଜାଣି ଆମମାନେ ବଡ଼ ବିବ୍ରତ ହୋଇ ପଡ଼ିଥିଲୁ, ବୁଝନ୍ତି ତ? ତତ୍ପରେ ତାହା ଏହା ହିଁ ଅଟେ, ବୁଝନ୍ତୁ, ତାହା ହିଁ ସେହି ବିଷୟଟି ଅଟେ ଯାହା ମଧ୍ୟରେ ଆମେ ଏତେବେଳେ ଅବସ୍ଥିତ। ହେ ଭାଇ, ପ୍ରକୃତରେ ତାହା ଏହା ହିଁ ଅଟେ, ତାହା ଯେକୌଣସି ଏକ ମଣ୍ଡଳୀକୁ କିମ୍ବା ଯେକୌଣସି ଏକ ନିର୍ଦ୍ଦିଷ୍ଟ ବ୍ୟକ୍ତିଙ୍କୁ ଅପମାନିତ କରିଥାଏ କେପରି ଧର ଏକ ବିଷୟକୁ ଆଦୌ ବିଚାର କରନ୍ତୁ ନାହିଁ, ତାହା ତ ମଣ୍ଡଳୀକୁ କେବଳ ଉନ୍ନତ କରିଥାଏ, ମଣ୍ଡଳୀ ମଧ୍ୟକୁ ଉଦ୍ଦୀପନାକୁ ପ୍ରେରଣ କରିଥାଏ, ଧ୍ୟାନ ଦିଅନ୍ତି ତ? ଆଉ ତତ୍ପରେ ଆମ ସମସ୍ତଙ୍କୁ ସଂଘବଦ୍ଧ ହୋଇ ଅବଶ୍ୟ ଠିଆ ହେବାକୁ ଅଛି, ଆମମାନଙ୍କୁ ଏକତ୍ରିତ ହୋଇ ଦଣ୍ଡାୟମାନ ହୋଇ ରହିବାକୁ ଅଛି। ଯେତେବେଳେ ସେହି ସବୁ ବିଷୟ ପେଣ୍ଟିକସ୍ ଦିନ ପରମେଶ୍ୱର ସ୍ୱୟଂକୁ ଯେତେବେଳେ ବିଭାଜିତ କଲେ, ସେତେବେଳେ ଅଗ୍ନିସ୍ତମ୍ଭର ଛୋଟ ଛୋଟ ଅଂଶରେ ଟିଆପଳକୁ ବିଭାଜିତ କରିଥିଲେ, ପୁଣି ଚାଲି ଆସି ଜନସମାଗମ ଉପରେ ଆଚ୍ଛାଦିତ ହୋଇ ରହିଥିଲେ, ଆଉ ପବିତ୍ର ଆତ୍ମା ସେମାନଙ୍କ ଉପରେ ଅବତରଣ କରିଥିଲେ। ପରମେଶ୍ୱର ଆମମାନଙ୍କ ମଧ୍ୟରେ ଯଦି ବିଭାଜିତ ହେଲେ, ପ୍ରତିଟି ଥର କେହି ଜଣେ ସ୍ୱୟଂକୁ ଆମମାନଙ୍କ ସହିତ ଯୋଗ କରନ୍ତି, ତେବେ ତ ପ୍ରତିଟି ଥର ସେହି ଅଗ୍ନିସ୍ତମ୍ଭଟି ଆମମାନଙ୍କ ଚାରିପାଖକୁ ଅଧିକରୁ ଅଧିକ ବେଷ୍ଟନ କରି ରହିଥାନ୍ତି। ପୁଣି ଏକତ୍ରିତ ରୂପେ ସେହି ସବୁ ବିଷୟ ପରମେଶ୍ୱରଙ୍କ ଶ୍ରେଷ୍ଠ ମଣ୍ଡଳୀର ମୁକ୍ତିର ମୂଲ୍ୟ ସ୍ୱରୂପ ହେଲା, ତାହା ଏକତ୍ରିତ ରୂପେ ସମସ୍ତଙ୍କୁ ସମ୍ମିଳିତ କଲା। ଆମମାନେ ଶୂନ୍ୟମଣ୍ଡଳର ମଧ୍ୟ ଦେଇ ଯାତ୍ରା କରିବୁ, ଯେପରିକି କୌଣସି ଏକ ବସ୍ତୁର ନିଶ୍ଚୟତା ସମ ତାହା ସମ୍ପାଦିତ ହେବ। ଭାଇମାନଙ୍କ ମଧ୍ୟରେ ବିଭାଜନକୁ ସୃଷ୍ଟି କରିବାକୁ ଅଥବା ପୃଥକୀକରଣର ଭାବନାକୁ ଉତ୍ପନ୍ନ କରିବାକୁ ମୁଁ ଆଦୌ କଦାପି ଚେଷ୍ଟା କରିନାହିଁ। ବୁଝି ପାରିବା ଉଦ୍ଦେଶ୍ୟରେ ମୁଁ ପାରୁ ପର୍ଯ୍ୟନ୍ତ ସହୃଦୟତା ସହିତ ପରିଚିତ କରାଇବାକୁ ଯତ୍ନବାନ ହୋଇ ଆସିଅଛି। ତତ୍ପରେ ସେହି ଅନ୍ୟ ବ୍ୟକ୍ତିମାନଙ୍କ ପାଇଁ ଯଦି ସେମାନେ ତଦ୍ରୁପ ଧରଣର ହୋଇଥାନ୍ତି, ସେହି ସବୁ ମଣ୍ଡଳୀ ଯେଉଁମାନେ ମୋର ଉପାସନାକୁ ସାହାଯ୍ୟ କରିଥିଲେ, ସେମାନଙ୍କ ପ୍ରତି ସହୃଦୟତାକୁ ପରିଚିତ କରିବା ପାଇଁ ମୁଁ ଯତ୍ନଶୀଳ ହୋଇଅଛି। ତତ୍ପରେ ସେମାନେ ଯଦି ତଦ୍ରୁପ ଧରଣର ଅଟନ୍ତି, ଯଦି ସେମାନେ ପରସ୍ପର ଠାରୁ ବିଭିନ୍ନ ବିଚାରଧାରାରେ ଗ୍ରସ୍ତ ଥାଇ ପୃଥକ ଅଟନ୍ତି, ତଥାପି ସେମାନେ ମୋତେ ଆଦର କରନ୍ତି, ପୁଣି ସେମାନେ ମୋର ଉପାସନା ଗୁଡ଼ିକୁ ସାହାଯ୍ୟ ପ୍ରଦାନ କରିବେ। ତତ୍ପରେ ସେମାନଙ୍କ ସଦସ୍ୟଗଣଙ୍କ ମଧ୍ୟକୁ ମୁଁ ଆସିବି। ମୁଁ ନିଶ୍ଚିତ ରୂପେ କୌଣସି ଏକ ନିର୍ଦ୍ଦିଷ୍ଟ ବିଷୟବସ୍ତୁ ଉପରେ ଆଦୌ ପ୍ରଚାର କରି କହିବି ନାହିଁ। କେହି ଜଣେ ଭଦ୍ର ବ୍ୟକ୍ତି ସେପରି ଧରଣର ବ୍ୟବହାରକୁ କଦାପି କରିବେ ନାହିଁ। ଜଣେ ଖ୍ରୀଷ୍ଟିଆନଙ୍କୁ ଏକଲା ଭାବେ ରହିବାକୁ ଅଛି, ନିଶ୍ଚିତ ଭାବେ ସେପରି ହେବାକୁ ଅଛି। ତତ୍ପରେ ମୁଁ ଯଦି ତମ୍ବୁର ଉପାସନା ଗୁଡ଼ିକୁ କଦାପି କରେ, ଯାହାକୁ କୌଣସି ଦିନର ଅବସରରେ ମୁଁ କରିବାକୁ ଇଚ୍ଛା କରୁଅଛି, ଯଦି ପ୍ରଭୁଙ୍କର ସେପରି ଇଚ୍ଛା ଥାଏ, ତେବେ ତ ମୁଁ ସୂଚିତ କରିବି। ଏହି ସବୁ ବିଷୟ ଉପରେ ମୁଁ ଶିକ୍ଷା ଦେବାକୁ ଯୋଜନା କରିବା ପୂର୍ବେ ସର୍ବପ୍ରଥମେ ପାଓକମାନଙ୍କ ସହିତ ମୁଁ ପ୍ରାତକାଳୀନ ଉପାସନାର ବ୍ୟବସ୍ଥାକୁ କରିବି। କିଛି ଦିନ ପାଇଁ ସେପରି ଧର ମିଟିଂର ଆୟୋଜନ କରିବି। ମୁଁ ଯେ କିପରି ଧରଣର ଶିକ୍ଷାକୁ ପ୍ରଦାନ କରିବା ପାଇଁ ମନସ୍ଥ କରୁଅଛି, ସେ ବିଷୟଟିକୁ ପ୍ରଥମେ ସେମାନେ ବୁଝନ୍ତୁ। ତତ୍ପରେ କେହି ଜଣେ ଭାଇ ପ୍ରାସଙ୍ଗିକ ଶିକ୍ଷାକୁ ଯଦି ବୁଝିବାରେ ଅକ୍ଷମ ହୁଅନ୍ତି, ପୁଣି କେହି ଜଣେ ଭାଇ ଯଦି ସହମତ ପ୍ରକାଶ ନ କରନ୍ତି, ତେବେ ସେମାନଙ୍କୁ ଆପଣମାନଙ୍କ ମଣ୍ଡଳୀକୁ ତହିଁରୁ କାଢି ଆଣିବାକୁ ଦିଅନ୍ତୁ। ଏପରି କହି ଯେ ତୁମମାନେ ଯେ ଏହି ଶିକ୍ଷା ବିଷୟଟିକୁ ଶୁଣ, ସେ ବିଷୟକୁ ମୁଁ ଆଦୌ ଚାହେଁ ନାହିଁ। ସେମାନେ ସେ ବିଷୟକୁ ଶିକ୍ଷା ଦେଉଥିବା ସମୟରେ ଆମମାନେ ଅକ୍ଲେଶରେ ତହିଁରୁ ଦୂରେଇ ରହିବୁ, ବୁଝନ୍ତି ତ? ପୁଣି ସେମାନଙ୍କୁ ସୁଯୋଗ ଟିକେ ଦେବୁ। ପରମେଶ୍ୱରଙ୍କ ସହିତ ପୁଣି ତାଙ୍କର ସନ୍ତାନଗଣଙ୍କ ସହିତ ଆମମାନେ ସର୍ବଦା ଐକ୍ୟତାକୁ ରକ୍ଷା କରି ବସବାସ କରିବାକୁ ଚାହିଁଥାଉ, ପ୍ରତ୍ୟେକଙ୍କ ସହିତ ସମତାକୁ ରକ୍ଷା କରିବାକୁ ଚାହିଁଥାଉ। ପ୍ରଭୁ ଯଦି ଇଚ୍ଛା କରୁଥାନ୍ତି, ତେବେ ଆଜିର ଏହି ରାତ୍ରି କାଳରେ ମୋ ପାଖରେ ରହିଥିବା ଏକ ପ୍ରଶ୍ନର ଉତ୍ତରକୁ ମୋତେ ଅବଶ୍ୟ ଦେବାକୁ ଅଛି। ଆଉ ମୁଁ ବିଚାର କରିଥିଲି ଯେ ଉପାସନାର ଠିକ୍ ପୂର୍ବରୁ ମୋତେ ସମ୍ଭବତଃ ତାହାର ଉତ୍ତରକୁ ଦେବା ହିଁ ପଡିବ। ମୁଁ ଯେ ଏହି ସ୍ଥାନରେ ଅନ୍ୟ ଏକ ପ୍ରଶ୍ନକୁ ଲାଭ କରିଥିଲି, ସେପରି ଏକ କଥାକୁ ମୁଁ ଚିନ୍ତା କରିଥିଲି, କିନ୍ତୁ ତାହା ତ ଏକ ସ୍ୱପ୍ନ ଥିଲା ଯାହାକୁ କେହି ଜଣେ ବ୍ୟକ୍ତି ଅବଗତ କରାଇଥିଲେ। ପୁଣି ତା ପାଇଁ ପ୍ରାର୍ଥନା କରିବା ନିମନ୍ତେ ପୁଣି ସ୍ୱପ୍ନଟିର ଅର୍ଥକୁ ପ୍ରକାଶ କରି କହିବାକୁ ମୋର ସାହାଯ୍ୟକୁ କାମନା କରିଥିଲେ, ଯାହାର ପରିପ୍ରେକ୍ଷୀରେ ପରମେଶ୍ୱର ଆମମାନଙ୍କ ପ୍ରତି ବହୁଧା ଅନୁଗ୍ରହକାରୀ ହୋଇ ଆସିଛନ୍ତି, ପୁଣି ଏକାଧିକ ବାର ସେପରି କାର୍ଯ୍ୟକୁ ସମ୍ପାଦନ କରିବାକୁ ଅନୁଗ୍ରହକାରୀ ହୋଇ ଆସିଛନ୍ତି। ପୁଣି ଆପଣମାନେ ଜାଣନ୍ତୁ, ସେହି କଥାଟି ଆମେମାନେ ଇଚ୍ଛା କରୁ। ଏହି ସଭାଟିକୁ ଆରମ୍ଭ କରିବା ପୂର୍ବେ ଆପଣମାନେ ଏହାକୁ ବୁଝନ୍ତୁ, ଅର୍ଥାତ୍ ଆପଣମାନେ ସମସ୍ତେ ପ୍ରତ୍ୟେକ ଉପାସନାକୁ ଫେରି ଆସିବା ପାଇଁ ସ୍ୱାଗତ ଯୋଗ୍ୟ ଅଟନ୍ତି। ପ୍ରତିଟି ଥର ଯେତେବେଳେ ଆମେ ଉପାସନାଟିଏ ଆୟୋଜନ କରିଥାଉ, ତହିଁରେ ଆପଣମାନେ ନିମନ୍ତ୍ରିତ ଅଟନ୍ତି। ପୁଣି ଲୁଇସଭିଲ୍ଲିରୁ, ସହରର ବାହାର ଅଞ୍ଚଳରୁ, ସହର ମଧ୍ୟରୁ, ପୁଣି ଆଖପାଖ ଅଞ୍ଚଳରୁ ଏହି ଯୋଗ୍ୟ ସେବକଗଣ ଆସିଅଛନ୍ତି। ସେଲ୍ସବର୍ଗରୁ ଏହି ଭାଇ ଜଣଙ୍କ ଆସିଛନ୍ତି, ଗୀତ ଗାନକାରୀଗଣ ଆସିଛନ୍ତି। ସେହି ନାରୀ ଜଣଙ୍କ ସେ ଯେ ସେହି ଭଦ୍ରା ନାରୀ ଥିଲେ ନା କାହିଁକି, କିଛି କ୍ଷଣ ପୂର୍ବେ ଏହି ସ୍ଥାନରେ ଗୀତ ଗାନ କରୁଥିଲେ, ପୁଣି ସାଧାରଣ କିଶମର ନାରୀ ଜଣଙ୍କ ଥିଲେ। ଆମମାନେ ଆପଣମାନଙ୍କୁ କେବଳ ହାର୍ଦ୍ଦିକ ଧନ୍ୟବାଦ ଦେଉ। ପ୍ରଗାଢ଼ କୃତଜ୍ଞତା ଜ୍ଞାପନ କରୁ। ପଛ ପାଖରେ କେତେକ ଭ୍ରାତାଙ୍କ ସହିତ ମୁଁ କଥାବାର୍ତ୍ତା କରୁଥିଲି, ପୁଣି ସେହି ଜଣକ ଯେ କିଏ ଥିଲେ ତାଙ୍କୁ ବ୍ୟକ୍ତିଗତ ରୂପେ ଚିହ୍ନିବାକୁ ସୁଦ୍ଧା ମୁଁ ସୁଯୋଗଟିଏ ପାଇନଥିଲି। ପୁଣି ଏହା ଯେ କିପରି ଧରଣର ଏକ ବିଷୟ ଥିଲା ସେ କଥାକୁ ସୁଦ୍ଧା ଜାଣିବାକୁ ସୁଯୋଗ ପାଇନଥିଲି, ତଥାପି ମୁଁ ତାହାକୁ ଶୁଣିଥିଲି। ତାହା ଅତି ଚିତ୍ତାକର୍ଷକ ବିଷୟ ଥିଲା, ଆଉ ସେପରି ଧରଣର ବ୍ୟବସ୍ଥାକୁ ମୁଁ ନିଶ୍ଚିତ ରୂପେ ଆଗ୍ରହ କରେ। ପୁଣି ଆମେମାନେ କରିବୁ, ଏହି ଶେଷ ରାତ୍ରିକାଳ ଅବସରକୁ ମୁଁ ହରାଇଲି। ମୋର ପୁତ୍ର ମୋ ପକେଟ ଭିତରେ ତାହାକୁ ରଖିଥିଲା, କେହି ଜଣେ ସହୃଦୟ ବ୍ୟକ୍ତି ଏହାକୁ ଲେଖିଥିଲେ। ଆଉ ମନେ ରଖନ୍ତୁ, ଏହି ପ୍ରଶ୍ନ ଗୁଡାକୁ ଭିନ୍ନତାକୁ ପରିଚିତ କରାଇବା ଉପଲକ୍ଷେ ଆଦୌ ନୁହେଁ, ବହୁଧା ଏପରି ମଧ୍ୟ ହୋଇପାରେ ଯେ ଯେତେବେଳେ ସେଗୁଡାକ ଲେଖାଗଲା ସେଗୁଡାକ ପରସ୍ପର ଠାରୁ ଯେ ବିଭିନ୍ନ ଥିଲେ ଏପରି ଜଣାପଡୁଥିଲା, କିନ୍ତୁ ଏହା ତ କୌଣସି ଏକ ବିଶ୍ୱାସଭାଜନ ହୃଦୟର ପ୍ରୟାସ ଥିଲା, ଯିଏକି କିଛିଟା ବିଶେଷ ବିଷୟକୁ ବୁଝିବା ପାଇଁ ଯତ୍ନ କରୁଥିଲେ। ବୁଝନ୍ତି ତ, ସେହିପରି ଭାବରେ ଆମମାନେ ପ୍ରତ୍ୟହ ଏ ବିଷୟକୁ ବୁଝିବାକୁ ପ୍ରୟାସ କରିଥାଉ। ଏହା ଯେ ଉଚିତ ଧରଣର ଏକ ବିଷୟ ଅଟେ, କେହି ଜଣେ ସଚ୍ଚୋଟ ବ୍ୟକ୍ତି ସେ କଥାକୁ ବୁଝିବା ପାଇଁ ଚେଷ୍ଟା କରୁଛନ୍ତି। ଆଉ ଏଠାରେ କିଛି ଦିନ ପୂର୍ବେ ମୁଁ କୌଣସି ଏକ ଗୃହରେ ଉପସ୍ଥିତ ଥିଲି, ଏକ ପ୍ରାର୍ଥନାର ସଭାକୁ ପରିଚାଳନା କରୁଥିଲି। ପୁଣି ଭାଇ ଜୁନିୟର ଜ୍ୟାକସନ କିଛି କ୍ଷଣ ପରେ ମୁଁ ତାଙ୍କ ରବକୁ ଶୁଣିଥିଲି, କିମ୍ବା ମୁଁ ସେପରି କରିଥିଲି ବୋଲି ବିଚାର କରୁଥିଲି। ସେ ମୋର ସଙ୍ଗରେ ଥିଲେ, ଆଉ କଥାବାର୍ତ୍ତା କରୁଥିବା ସମୟରେ ସେ ଏହାକୁ ହାସଲ କରିଥିଲେ। କୌଣସି ଅନ୍ୟ ଏକ ମଣ୍ଡଳୀରୁ ଜନୈକ ସେବକ ବନ୍ଧୁ ସେଠାରେ ଉପସ୍ଥିତ ଥିଲେ। ପୁଣି ମୁଁ ଘର ଭିତରେ ପ୍ରବେଶ କରିବା ପାଇଁ ମୁସ୍କିଲରେ ସମ୍ଭବତଃ ପକ୍କା ଉପରେ ପାଦ ରଖିଥିଲି। ସେ ତ ଡେଇଁ ପଡ଼ିଥିଲେ, ପୁଣି ଆରମ୍ଭ କରିଥିଲେ ମୋ ସହିତ କଳହ କରିବାକୁ ପ୍ରୟାସ କରିଥିଲେ। ହଁ ଆଚ୍ଛା, ତେବେ ସେଠାରେ ପ୍ରାୟତଃ ପାଞ୍ଚ ଜଣ ସେବକ ବନ୍ଧୁ ଉପସ୍ଥିତ ଥିଲେ, ଆଉ ସେମାନେ ସମସ୍ତେ ସେହି କ୍ଷଣ ଏହି ବ୍ୟକ୍ତିଙ୍କ ଉପରେ ଆକ୍ରମଣ କରିବାକୁ ଯାଉଥିଲେ। ମୁଁ କହିଥିଲି ଆଦୌ ନୁହେଁ, ସେପରି ଧରଣ ବ୍ୟବହାରକୁ ଆଦୌ କର ନାହିଁ, ଆଉ ସେ ମୋତେ ଆହ୍ୱାନ ଦେଇଥିଲେ, ତେଣୁ ଏହାରି ଉପରେ ମୋତେ ଆଉ ତାଙ୍କୁ କଥାବାର୍ତ୍ତା କରିବାକୁ ଦିଆଯାଉ। ଆଚ୍ଛା, ତେବେ ସେ ଦୂରେଇ ଗଲେ। ଯେଉଁ ସ୍ଥାନରେ ବାଇବଲ ପରାମର୍ଶ ଦେଇ କହିଥାଏ ସେହି ସ୍ଥାନରେ ଆମମାନଙ୍କୁ କହିବାର ଅଛି, ପୁଣି ଯେଉଁ ସ୍ଥାନରେ ଏହା ନିରବ ସେହି ସ୍ଥାନରେ ଆମମାନଙ୍କୁ ନିରବ ରହିବାକୁ ଅଛି, ଆଉ ଏହିପରି ଭାବରେ ସବୁକିଛି ବିଷୟ। ତତ୍ପରେ ସେ ଦୂରକୁ ଚାଲିଯାଇଥିଲେ। ପୁଣି କିଛି କ'ଣ ଉତ୍ତାରେ ସେ ଯେଉଁ ପଦପର୍ବ ଗୁଡାକୁ ଭୁଲ ଭାବେ ଉଦ୍ଧୃତ କରି କହୁଥିଲେ ସେସବୁକୁ ମୁଁ ଚିହ୍ନଟ କରୁଥିଲି। କହିଥିଲେ ଏତଦ୍ଭିନ୍ନ ଅନ୍ୟ କୌଣସି ବିଷୟ ନଥିଲା, କେବଳ ବାର ଜଣଙ୍କ ବ୍ୟତୀତ ଅନ୍ୟ କେହି ପବିତ୍ର ଆତ୍ମାଙ୍କୁ ଲାଭ କରିନଥିଲେ, ସେମାନେ ପ୍ରେରିତ କରିଥିଲେ, ଆଉ ସେହି ବାର ଜଣଙ୍କୁ ହିଁ ଅଲୌକିକ ସୁସ୍ଥତାର ବରଦାନକୁ କେବଳ ଦିଆଯାଇଥିଲା, ପୁଣି ଅନ୍ୟାନ୍ୟ ଅନେକ କିଛି ବିଷୟ ଥିଲା। ତେଣୁ ଆପଣମାନେ ଧ୍ୟାନ ଦିଅନ୍ତୁ, ସେ ତ ଲକ୍ଷ୍ୟ ସ୍ଥାନକୁ ବହୁ ପୂର୍ବେ ହରାଇ ବସିଥିଲେ, କହିରୁ କୋଟି କୋଟି ମାଇଲ ଦୂରରେ ଅବସ୍ଥିତ ଥିଲେ। ସୁତରାଂ କହି ଉତ୍ତାରେ, ଏହା ପରେ ମୁଁ ତାଙ୍କ ସହିତ ପ୍ରାୟ ଅଧଘଣ୍ଟା କାଳ କଥାବାର୍ତ୍ତା କଲା ଉତ୍ତାରେ ମୁଁ ତାଙ୍କୁ ପଚାରିଥିଲି, ଆଉ ମୁଁ ଯେ ଜଣେ ଶୟତାନ ଥିଲି ଏପରି କଥାକୁ ସେ କହିଥିଲେ। ଆଉ ଏହିପରି ଭାବରେ କଥାବାର୍ତ୍ତା କରୁଥିବା ଆଳରେ ମୁଁ କହିଥିଲି, ସର୍ବପ୍ରଥମ ବିଷୟଟିକୁ ମୁଁ କହିବାକୁ ଚାହେଁ, ହେ ଭାଇ, ସେହି ମନ୍ତବ୍ୟଟିର ପାଇଁ ମୁଁ ଆପଣଙ୍କୁ କ୍ଷମା କରିଦିଏ, ଯେହେତୁ ଆପଣ ସେ ବିଷୟକୁ ଅର୍ଥ ପ୍ରକାଶ କରିବାକୁ ଚାହିଁନଥିଲେ, ଆପଣ ତାହାକୁ ଚାହିଁନଥିଲେ ବୋଲି ମୁଁ, ଯେହେତୁ ଆପଣ ଯଦି ଜଣେ ସେବକ ହୋଇଥାନ୍ତି ପୁଣି ମୁଁ ମଧ୍ୟ ଜଣେ ସେବକ ଅଟେ, ତେବେ ତ ଆମମାନେ ଉଭୟ ଭାତୃଗୁଣ ହେବା ଉଚିତ। ବୁଝନ୍ତି ତ, ତତ୍ପରେ ମୁଁ କହିଥିଲି ଧର୍ମଶାସ୍ତ୍ର ବାକ୍ୟ ଉପରେ ପରସ୍ପର ମଧ୍ୟରେ ବିମାନା ହେବାର ବିଷୟଟି ତାହା ତ ଏକ ଭିନ୍ନ ଧରଣ ବିଷୟ ଅଟେ, ସେହି ହେତୁ ଆମେମାନେ ଉଭୟ ଧର୍ମଶାସ୍ତ୍ର ବାକ୍ୟକୁ ଆଲୋଚନା କରିବାରେ ଆରମ୍ଭ କଲୁ। ଆଉ ସେହି ସାଧାରଣ ବ୍ୟକ୍ତି ଜଣକ କ୍ଷଣଭର ମଧ୍ୟରେ ଏପରି ଭାବରେ ବଳା ହୋଇଯାଇଥିଲେ ଯେ ପରିଶେଷରେ ସେ ଯେ କେଉଁ ସ୍ଥାନରେ ସୁସ୍ଥିର ହୋଇ ରହିବେ ଅବା କ'ଣ ଯେ କରିବେ ସେ ବିଷୟକୁ ସୁଦ୍ଧା ନିର୍ଣ୍ଣୟ ନେବାରେ ଅସଫଳ ହୋଇଗଲେ। ତତ୍ପରେ ସେ ଭବନ ମଧ୍ୟରୁ ଯେତେବେଳେ ବାହାରି ଆସିଲେ, ଯଦ୍ୟପି ସେହି ରାତ୍ରିରେ ସେ ଏପରି କହିଥିଲେ, ଭାଇ ବ୍ରହ୍ମ, ମୁଁ କେବଳ ଗୋଟିଏ ମାତ୍ର ବିଷୟକୁ କହିବା ପାଇଁ ଚାହିଁବି, ଆପଣ ଖ୍ରୀଷ୍ଟଙ୍କ ଆତ୍ମାଙ୍କୁ ଲାଭ କରିଛନ୍ତି, ଧ୍ୟାନ ଦିଅନ୍ତି ତ। ଆଉ ମୁଁ ଚିନ୍ତା କଲି, କିଛି କ୍ଷଣ ପୂର୍ବେ ଶୟତାନ ପୁଣି ବର୍ତ୍ତମାନ ଖ୍ରୀଷ୍ଟଙ୍କର ଆତ୍ମା, ଏହାକୁ ସାମ୍ନା କରିବା ନିମନ୍ତେ ତାହା ହିଁ ଏକମାତ୍ର ପନ୍ଥା ଅଟେ, ତାହା ହିଁ ସବୁକିଛି ବିଷୟ। ଖ୍ରୀଷ୍ଟ ବିରୋଧର କାରଣ ନଥିଲେ, ପୁଣି କେହି ଜଣେ ବ୍ୟକ୍ତି ଯେହେତୁ ସେ ଏହାକୁ କରିଥିଲେ ତାଙ୍କ ପ୍ରତି ଭୟଙ୍କର ଘଟଣା ଗୁଡାକ ଘଟିଥିଲା, ତାଙ୍କ ସ୍ମରଣ ଶକ୍ତିକୁ ପ୍ରାୟ ହରାଇ ବସିଥିଲେ, କୌଣସି ଏକ କର୍ମଶାଳାରୁ କିମ୍ବା ଅନ୍ୟ କୌଣସି ସ୍ଥାନରୁ ସେ ଝରକା ଦେଇ ଡେଇଁ ପଡିଥିଲେ, ପୁଣି ଆପଣଙ୍କୁ ପ୍ରାୟତଃ ହତାହତ କରି ପକାଇଥିଲେ। ଏତେବେଳେ ସେ ମୋର କେତେକ ବନ୍ଧୁଙ୍କ ନିକଟକୁ ଫେରି ଆସିଛନ୍ତି, ପ୍ରତ୍ୟେକ ପବିତ୍ରାତ୍ମାଙ୍କ ବାପ୍ତିସ୍ମକୁ ସେ ଆବଶ୍ୟକ କରୁଛନ୍ତି, ତାଙ୍କ ଉପରେ ହସ୍ତ ଥୋଇବାର ଅଭ୍ୟାସକୁ ପୋଷଣ କରି ସେ ପ୍ରତ୍ୟେକ ମୋର ଗୃହକୁ ଆସୁଛନ୍ତି। କୌଣସି ଏକ ଖ୍ୟାତନାମା ସାଙ୍ଗଠନିକ ମଣ୍ଡଳୀର ସେ ଜଣେ ପ୍ରଚାରକ ଅଟନ୍ତି, ପୁଣି ପବିତ୍ର ଆତ୍ମାଙ୍କୁ ଲାଭ କରିବାର ଆଶାକୁ ପୋଷଣ କରି ତାଙ୍କ ଉପରେ ମୋର ହସ୍ତାର୍ପଣ ବିଷୟକୁ ଭରସା କରି ବାରମ୍ବାର ଘରକୁ ଆସୁଛନ୍ତି, ଲକ୍ଷ୍ୟ କରନ୍ତି ତ। ତେଣୁ ବିଶ୍ୱାସ ଭାଜନ ହୃଦୟର ସହିତ ଆମମାନେ ପ୍ରଶ୍ନ ଗୁଡାକର ଉତ୍ତର ଦେଇଥାଉ, କିପରି ଭାବରେ ଯେ ଉତ୍ତର ଦେବା କଥା ଯାହା ସବୁ ପନ୍ଥା ଆମମାନଙ୍କୁ ଜଣା ତଦନୁସାରେ ଉତ୍ତର ଦେଇଥାଉ। ଏହି ପ୍ରଶ୍ନଟିକୁ ମୁଁ ଏଥିରେ ପାଠ କରିବି, ପରିଷ୍କାର ଭାବେ ଦେଖାଯାଇଅଛି। ଭାଇ ବ୍ରହ୍ମ, ଆପଣ ଅନୁଗ୍ରହ ପୂର୍ବକ ବର୍ଣ୍ଣନା କରି କହିବେ କି ପ୍ରେରିତ 2:4 ଅନୁସାରେ ସମସ୍ତ ଜନତା ଏକ ସ୍ଥାନରେ ସମବେତ ହେବା ପୂର୍ବେ ପ୍ରେରିତ 2:6 ଅନୁସାରେ ଶିଷ୍ୟଗଣ କାହିଁକି ପରଭାଷାରେ କିମ୍ବା ବିଭିନ୍ନ ଭାଷାରେ କଥାବାର୍ତ୍ତା କରିଥିଲେ? ହଁ, ତାହା ତ ସର୍ବପ୍ରଥମ ପ୍ରଶ୍ନ ଅଟେ। ଏହି ଜଣଙ୍କ ଯେ ସେହି ସମାନ ବ୍ୟକ୍ତିଟି ଅଟନ୍ତି ଏପରି ମଧ୍ୟ ମୁଁ ଧାରଣା କରେ। ହଁ, ଏହି ଜଣଙ୍କ ସେହି ସମାନ ବ୍ୟକ୍ତି ଅଟନ୍ତି। ଆଚ୍ଛା, ତେବେ ବର୍ତ୍ତମାନ ଆପଣମାନେ ଯଦି ଧ୍ୟାନ ଦେବେ, ଭାଇ କିମ୍ବା ଭଉଣୀ ଯେ କେହି ବ୍ୟକ୍ତି ସେ ହୋଇଥାନ୍ତି ନା କାହିଁକି, ଯିଏକି ଏହି ପ୍ରଶ୍ନଟିକୁ ଲେଖିଥିଲେ, ଏହା ଯେପରି କୌଣସି ଉତ୍ଥାନ କିମ୍ବା ପତନର ପରି ଏକ ଶବ୍ଦକୁ ଏଥିରେ ଆଦୌ ପରିଚିତ କରାଇ ନାହାନ୍ତି। ପୁଣି ସମବେତ ହୋଇଥିବା ଜନବୃନ୍ଦଟି ସେହି ଉପରିସ୍ଥ କୋଠରୀଟିର ମଧ୍ୟରେ ଆଦୌ ଉପସ୍ଥିତ ନଥିଲେ, କିନ୍ତୁ ସମବେତ ହୋଇଥିବା ମଣ୍ଡଳୀଟି ଯେଉଁ ସ୍ଥାନରେ ରୁଣ୍ଡ ହୋଇଥିଲେ ସେହି ପ୍ରାଙ୍ଗଣଟିର ମଧ୍ୟକୁ ଶିଷ୍ୟମାନେ ଆସି ଯେତେବେଳେ ଉପସ୍ଥିତ ହେଲେ, ସେତେବେଳେ ରୁଣ୍ଡ ହୋଇଥିବା ଜନସମୂହ ଏମାନଙ୍କୁ ବିଭିନ୍ନ ଭାଷାରେ କଥାବାର୍ତ୍ତା କରୁଥିବାର ଶୁଣିବାକୁ ପାରିଥିଲେ। ବୁଝନ୍ତି ତ, ଧ୍ୟାନ ଦିଅନ୍ତି ତ। ତେଣୁ ଆପଣମାନେ ଏପରି କହି ନ ପାରନ୍ତି ଯେ ଆଚ୍ଛା, ତେବେ ଉପର କୋଠରୀରେ ଥିବା ସମୟରେ ସେମାନେ ଅନ୍ୟାନ୍ୟ ଭାଷାରେ ପରଭାଷା କହିଥିଲେ, ତେଣୁ ଏହା ଯଦି ଏକ ପ୍ରକାର ତର୍କର ବିଷୟ କିମ୍ବା ସନ୍ଦେହର କାରଣ ହୋଇଥିଲା, ତେବେ ତ ଆପଣମାନଙ୍କୁ ଏପରି କହିବାର ପୂର୍ଣ୍ଣ ଅଧିକାର ରହିଛି ଯେ ସେମାନେ ସେହି ପ୍ରାଙ୍ଗଣଟିର ମଧ୍ୟକୁ ଓହ୍ଲାଇ ନ ଆସିବା ପର୍ଯ୍ୟନ୍ତ ପରଭାଷାରେ ଆଦୌ କିଛି କହିନଥିଲେ, ଯେହେତୁ ଏହା ସେତେବେଳେ ଜଣାଗଲା ଯେତେବେଳେ ଦୂରବର୍ତ୍ତୀ ସ୍ଥାନ ଲୋକଙ୍କ ପାଇଁ ଏକ ଭୀଷଣ ଶବ୍ଦ ହୋଇ ଶୁଣିବାକୁ ମିଳିଥିଲା। ବୁଝନ୍ତି ତ, ପୁଣି ଅନ୍ୟ ଏକ ବିଷୟ ଏଠାରେ ତାହା ଏହାର ସହିତ ସମାନତାକୁ ରକ୍ଷା କରି ଆଗକୁ ବଢେ। ପ୍ରେରିତ 8:18 ପଦ ଅନୁସାରେ ପବିତ୍ରାତ୍ମା ଯେ ଦତ୍ତ ହେଲେ ସେ କଥାକୁ ସିମୋନ କିପରି ଜାଣିପାରିଲେ, ସେ ବିଷୟକୁ ଆପଣ ବ୍ୟାଖ୍ୟା କରି ବୁଝାଇବେ କି? ତାହା ସମ୍ମିଳନରେ ଘଟିଥିଲା। ଆଚ୍ଛା, ତେବେ ତହିଁରେ ଗୋଟିଏ ମାତ୍ର ବିଷୟ ରହିଅଛି, ସେମାନେ ଯେ ପରଭାଷାରେ କଥାବାର୍ତ୍ତା କରୁଥିଲେ ସେଥିଯୋଗୁଁ ସେମାନେ ଯେ ପବିତ୍ରାତ୍ମାଙ୍କୁ ଲାଭ କରିଥିଲେ ସେପରି କୌଣସି ଧାରଣାର ବଶବର୍ତ୍ତୀ ହୋଇ ଏ କଥାକୁ ବୁଝିନଥିଲେ, କିମ୍ବା ସେ ଯେ ସେପରି ଭାବରେ ବୁଝିଥିଲେ ଏ କଥାକୁ ବାଇବଲ ଆଦୌ କହିନଥିଲା। ସେମାନେ ତ ସକଳ ପ୍ରକାରର ଫଳକୁ ଅକ୍ଲେଶରେ ଦେଖିପାରିଥିଲେ। ସେମାନଙ୍କ ମଧ୍ୟରେ କୌଣସି ଏକ ବିଶେଷ ପ୍ରକାରର ପରିବର୍ତ୍ତନ ନ ଘଟିଲା ପର୍ଯ୍ୟନ୍ତ କୌଣସି ବ୍ୟକ୍ତି ପବିତ୍ରାତ୍ମାଙ୍କୁ ଆଦୌ ଲାଭ କରିପାରନ୍ତି ନାହିଁ, ତାହା ନିରାଟ ସତ୍ୟ କଥା ଅଟେ। କିନ୍ତୁ ସେଠାରେ ସେମାନେ ଯେ ପରଭାଷାରେ କଥାବାର୍ତ୍ତା କରିଥିଲେ ସେପରି ଧରଣର ଏକ ବିଷୟ ଆଦୌ କୁହାଯାଇ ନଥିଲା, ତେଣୁ ପରଭାଷାରେ କଥାବାର୍ତ୍ତା କରିବା ବ୍ୟତୀତ ତାହା ନିଶ୍ଚିତ ରୂପେ ଏପରି କିଛି ଭିନ୍ନ ବିଷୟ ଅବଶ୍ୟ ଥିଲା ଯାହାକୁ ସେମାନେ ଲକ୍ଷ୍ୟ କରିଥିଲେ। ଯେହେତୁ ସେମାନଙ୍କ ସମ୍ବନ୍ଧରେ ପରଭାଷାରେ କଥାବାର୍ତ୍ତା କରିବାର ସେପରି କିଛି ବିଷୟକୁ ସେହି ସ୍ଥାନରେ ଆଦୌ କଥିତ ହୋଇନଥିଲା। ପେଣ୍ଟିକସ୍ ଦିବସରେ କେତେକ ବ୍ୟକ୍ତି ଯେ ଗାଲିଲିଓ ଭାଷାରେ କଥାବାର୍ତ୍ତା କରିଥିଲେ ସେ ବିଷୟଟିକୁ ଆମମାନେ କିପରି ଭାବେ ବୁଝିବୁ ତାହା ଆମମାନଙ୍କୁ ବ୍ୟାଖ୍ୟା କରି କହନ୍ତୁ। ସେଠାରେ ସମବେତ ଥିବା ଲୋକଙ୍କର ଏକ ବିରାଟ ସଂଖ୍ୟା ଗାଲିଲିଓ ମାନଙ୍କର ଥିଲା, ପୁଣି ସେମାନଙ୍କ ମଧ୍ୟରେ ସମସ୍ତେ ସେପରି ଥିଲେ। ତତ୍ପରେ ଆଜିର ପ୍ରାତଃ କାଳରେ ମୁଁ ଯେପରି କହିଥିଲି, ପୁଣି ଏପରି ସ୍ଥଳେ ଦୁଇଟି ବିଷୟ ରହିଅଛି, ଦୁଇଟି ବିଭିନ୍ନ ଧରଣର ମତ ରହିଅଛି। ଯେତେବେଳେ ମୁଁ ସେହି ପକ୍ଷଟିର ସମର୍ଥନକୁ ସ୍ୱୀକାର କରିନେବାକୁ ଯାଉଛି ଯେ ଲୋକମାନେ ବିଭିନ୍ନ ଭାଷାରେ କଥାବାର୍ତ୍ତା କରୁଥିଲେ, ପ୍ରକୃତରେ ଲୋକମାନେ ବିଭିନ୍ନ ଅନ୍ୟ ଭାଷାକୁ କହୁନଥିଲେ, ମାତ୍ର କେତେକ ଭାଷାର ଶୈଳୀକୁ ବ୍ୟବହାର କରୁଥିଲେ। ଉପର କୋଠରୀରୁ ତଳକୁ ଓହ୍ଲାଇ ଆସି ସମବେତ ଲୋକମାନଙ୍କୁ ସେମାନେ ଯେତେବେଳେ ଭେଟିଥିଲେ ସେତେବେଳେ ସେମାନେ ଏକାଧିକ ଭାଷାର ଶୈଳୀକୁ କେବଳ ବ୍ୟବହାରରେ ଆଣିଥିଲେ। ତଥାପି ଆପଣମାନେ ଧର୍ମଶାସ୍ତ୍ରକୁ ଯେତେବେଳେ ପାଠ କରିବେ ସେତେବେଳେ ଏହାକୁ ବୁଝିଯିବେ। ଏତେବେଳେ ଧ୍ୟାନର ସହିତ ଶୁଣନ୍ତୁ, ଏହି ଯେଉଁ ଲୋକମାନେ କଥା କହୁଅଛନ୍ତି ଏମାନେ ସମସ୍ତେ କଣ ଗାଲିଲିଓ ନୁହନ୍ତି? ତେବେ ଆମମାନେ କିପରି ପ୍ରତ୍ୟେକ ଜଣ ଆପଣା ଜନ୍ମଭୂମିର ଭାଷାରେ କଥା ଶୁଣୁଅଛୁ? ଏହି ଯେଉଁ ଲୋକମାନେ କଥା କହୁଅଛନ୍ତି ଏମାନେ ସମସ୍ତେ କଣ ଗାଲିଲିଓ ନୁହନ୍ତି? ସେମାନେ ଗାଲିଲିଓ ଭାଷାରେ ସମ୍ଭବତଃ କଥାବାର୍ତ୍ତା କରିପାରିଥିଲେ, ମାତ୍ର ଏମାନଙ୍କଠାରୁ ସେମାନେ ଅନ୍ୟ କୌଣସି ବିଭିନ୍ନ ଧର ଭାଷାକୁ ପ୍ରବଳ କରୁଥିଲେ। ଏପରି ମଧ୍ୟ ହୋଇପାରିଥାଏ ଯେ ସେମାନେ କୌଣସି ଅନ୍ୟ ଭାଷାରେ କଥାବାର୍ତ୍ତା କରୁଥିଲେ, ପରସ୍ପର ନିଜସ୍ୱ ଭାଷାରେ କଥାବାର୍ତ୍ତା କରୁଥିଲେ। ଉଭୟଟିର ଅନୁସାରେ ତାହା କୌଣସି ପ୍ରକାର କିଛି ଭିନ୍ନତାକୁ ପରିଚିତ କରାଇବ ନାହିଁ। ଏହା ସତ୍ତ୍ୱେ ପେଣ୍ଟିକୋଷ୍ଟାଲ ମତବାଦକୁ ଏହା କୌଣସି ପ୍ରକାର ସଠିକ ବୋଲି ବିବେଚିତ କରାଇବ ନାହିଁ। ବୁଝନ୍ତି ତ, କାରଣ ଶ୍ରବଣ କରନ୍ତୁ, କାହିଁକି କାରଣଟି ଏପରି ଅଟେ, କୌଣସି ଭିନ୍ନ ଧରଣର ଯୁକ୍ତିକୁ କହିବା ନିମନ୍ତେ ନୁହେଁ, ତଥାପି ସତ୍ୟ କଥାକୁ ଯଥାର୍ଥ ରୂପେ ପରିଚିତ କରାଇବା ନିମନ୍ତେ। ଆପଣମାନେ ଧ୍ୟାନ ଦିଅନ୍ତି, ତେବେ ପିତର କାହିଁକି ଠିଆ ହୋଇ ପଡ଼ିଲେ, ପୁଣି ସମୁଦାୟ ଜନସମାଗମକୁ ପ୍ରଚାର କରି କହିଲେ, ପୁଣି ପିତର ଯେଉଁ ସନ୍ଦେଶକୁ ପ୍ରଚାର କରି କହୁଥିଲେ, ସମବେତ ହୋଇଥିବା ଜନତାଙ୍କ ମଧ୍ୟରୁ ପ୍ରତ୍ୟେକ ଜଣ ଆପଣାର କହିବା ଭାଷାରେ ପ୍ରଚାରଟିକୁ ଶୁଣୁଥିଲେ। ଯେହେତୁ 3000 ଲୋକ ସେଦିନ ମନ ପରିବର୍ତ୍ତନ କରିଥିଲେ, କାରଣ ସେମାନେ ହୋଇପାରିଲା ଭଳି ଅତି କଠୋରପନ୍ଥୀ ଜିହୁଦୀଗଣ ଥିଲେ। ଯେଉଁମାନେ ମନ ପରିବର୍ତ୍ତନ କରିଥିଲେ ସେମାନେ ଆପଣା ଧର୍ମମତରେ ଅତି କଠୋରପନ୍ଥୀ ଥିଲେ, ତଥାପି ସେମାନେ ନିଶ୍ଚିତ ରୂପେ ବୁଝିଥିବେ, ପ୍ରତ୍ୟେକ ଶବ୍ଦକୁ ବୁଝିଥିବେ। ପୁଣି ମାଓବାଦୀମାନଙ୍କ ବାକ୍ୟରୁ ପିତର ଯାହା ପ୍ରଚାର କରୁଥିଲେ ସେ କଥାକୁ ପୁଣି ପେଣ୍ଟିକୋଷ୍ଟ ଦିନ ଅନ୍ୟାନ୍ୟ ଶିକ୍ଷା ବିଷୟକୁ ସେମାନେ ବୁଝିପାରିଥିଲେ, କାରଣ ସେମାନେ ଚିତ୍କାର କରି ଉଠିଲେ ଆଉ ପଚାରିଲେ, ହେ ସଜ୍ଜନଗଣ, ପୁଣି ଭାଇମାନେ, ଉଦ୍ଧାର ପାଇବା ନିମନ୍ତେ ଆମେ କ'ଣ କରିବା? ପିତର କହିଲେ, ଆପଣମାନେ ମନ ପରିବର୍ତ୍ତନ କରନ୍ତୁ ଆଉ ନିଜ ନିଜ ପାପ କ୍ଷମା ନିମନ୍ତେ ପ୍ରତ୍ୟେକ ଜଣ ଯୀଶୁ ଖ୍ରୀଷ୍ଟଙ୍କ ନାମରେ ବାପ୍ତିଜିତ ହେଉନ୍ତୁ। ମୋତେ ବର୍ତ୍ତମାନ ଏହି କଥାଟିକୁ କହିବାକୁ ଦିଅନ୍ତୁ, ମୋର ସର୍ବାନ୍ତରଣ ସହିତ ଏ ବିଷୟଟିକୁ ଅବଗତ କରିବାକୁ ଦିଅନ୍ତୁ, ତେବେ ଯାଇ ମୁଁ ଯେ ଆପଣମାନଙ୍କ ନିକଟରେ କିପରି ଧର ବିଷୟକୁ ପରିଚିତ କରିବାକୁ ଯତ୍ନ କରୁଅଛି ସେ କଥାଟିକୁ ବୁଝିଯିବେ। ପର ଭାଷାରେ କଥାବାର୍ତ୍ତା କରିବାର ବିଷୟକୁ ମୁଁ ନିଶ୍ଚିତ ଭାବେ ବିଶ୍ୱାସ କରେ, ଏହା ଯେ ମଣ୍ଡଳୀ ପ୍ରତି ଏକ ବରଦାନ ଅଟେ ସେ କଥାକୁ ସୁଦ୍ଧା ମୁଁ ବିଶ୍ୱାସ କରେ। ପର ଭାଷାର ଏକ ବିଷୟ ଯେ ରହିଅଛି ସେ କଥାଟିକୁ ମୁଁ ବିଶ୍ୱାସ କରେ। ମୁଁ ତ ସ୍ୱୟଂରୁ ଏକାଧିକ ବାର ବିଭିନ୍ନ ଭାଷାରେ କଥାବାର୍ତ୍ତା କରିଅଛି। ପେଣ୍ଟିକୋଷ୍ଟର ଅନୁଭୂତିଟି ଯେ କିପ୍ରକାର ଧରଣର ବିଷୟ ଥିଲା ଯାହାକୁ ମୁଁ ବିଚାର କରେ ସେ ସମ୍ବନ୍ଧରେ ମୋତେ ଏକ ଛୋଟ କାଟ ଘଟଣା କଥାକୁ କହିବାକୁ ଦିଅନ୍ତୁ, ଆଉ ତତ୍ପରେ ମୁଁ କରିବି। ଏହିପରି ଧାରଣାଟା କିଛିଟା ଘଟଣା କିମ୍ବା ଏପରି ଧରଣର ସେହି ଧାରାବାହିକ ବିଷୟ ଏପରି ଅଟେ। ମୁଁ ଟେକ୍ସାସର ଡାଲାସରେ ଥିଲି। ଏହି ଆଲୋକଚିତ୍ରଟିକୁ ଉଠାଇବାର ଠିକ ଏକ ଦିନ ପୂର୍ବେ ମୁଁ ଟେକ୍ସାସର ହୋଷ୍ଟନରେ ଥିଲି। ଆମେମାନେ ମ୍ୟୁଜିକ ହଲ୍କୁ ହାସଲ କରିବାକୁ ଯୋଗ୍ୟ ହୋଇପାରିଥାନ୍ତୁ। ଆମେ 8000 ସଂଖ୍ୟକ ଏକ ବିରାଟ ଜନସମାଗମକୁ ହାସଲ କରିଥିଲୁ, ତେଣୁ ଲୋକେ ଏଥିରେ ଅଣ୍ଟିଲେ ନାହିଁ, ସମବେତ ହୋଇପାରିଲେ ନାହିଁ। ତେଣୁ ରେମଣ୍ଡ ରିଚଙ୍କ ଆରାଧନାଳୟ ନାମକ ଏକ ଅନ୍ୟ ସ୍ଥାନକୁ ଆମେ ଚାଲିଗଲୁ। ମୁଁ ତ ଅକ୍ଲେଶରେ ପାଶୋଇ ପକାଏ, ଏହା ଏକ ବିରାଟ ଆଳୟ ଥିଲା, ମସ୍ତ ବଡ଼ ଆରାଧନାଳୟ ଥିଲା। ତତ୍ପରେ ଆମେ ସେହି ଆଳୟଟିକୁ ଲୋକାରଣ୍ୟ କରି ପକାଇଲୁ, ଆଉ ମୁଁ ଏହି ସ୍ଥାନରେ ସୁସମାଚାର ପ୍ରଚାର କଲି। ତତ୍ପରେ ପୀଡ଼ିତଙ୍କ ପାଇଁ ପ୍ରାର୍ଥନା କଲି, ଆଉ ସେମାନେ ସମସ୍ତଙ୍କ ଯେତେବେଳେ ବାହାରକୁ କାଢ଼ିଦେଲେ ମୁଁ ସେହି ଆଡ଼କୁ ଚାଲିଗଲି, ଆଉ ସେହି ସ୍ଥାନରେ ମୁଁ ସେମାନଙ୍କ ପାଇଁ ପ୍ରଚାର କଲି, ପୁଣି ପ୍ରାର୍ଥନା କଲି। ନଦୀ ପାର କରି ରେମଣ୍ଡ ରିଚଙ୍କ ଆରାଧନାଳୟରେ ତାହାକୁ ସମ୍ପାଦନ କଲି, ଆଉ ସେହି ସ୍ଥାନରେ ଆମେମାନେ ଯେତେବେଳେ ସମବେତ ଥିଲୁ, ମ୍ୟୁଜିକ ହଲ୍କୁ ଫେରି ଆସିବା ପାଇଁ ପ୍ରସ୍ତୁତ ହେଉଥିଲୁ, ମୁଁ ସେପରି ହେଉଥିଲି। ଯେତେ ଦୂର ପର୍ଯ୍ୟନ୍ତ ମୁଁ ଯାଇପାରିବାକୁ ସକ୍ଷମ ଥିଲି ସେତେ ଦୂର ପର୍ଯ୍ୟନ୍ତ ଯିବା ପାଇଁ ହୋୱାର୍ଡ ମୋତେ ଯିବାକୁ ଦେଲେ। ସେ ମୋହର କାନ୍ଧରେ ମୋତେ ଧରିଲେ, ମୋତେ ଛୁଇଁଲେ, ଏ ପାଖରେ ସେ ମୋତେ ଥାପୁଡ଼ାଇଲେ। କୋଠରୀ ମଧ୍ୟରେ ଆପଣମାନେ ଯଦି ଲକ୍ଷ୍ୟ କରିଥାନ୍ତି, ଅଭିଷେକର ସାମର୍ଥ୍ୟଟି ମୋ ଉପରକୁ ଯେତେବେଳେ ଅବସ୍ଥାନ କରନ୍ତି ସେମାନେ ମୋତେ ଥାପୁଡ଼ାଇ ଦେବେ, ଏପରି ଭାବରେ ଥାପୁଡ଼ାଇ ଦେବେ, ତାହାର ଅର୍ଥ ସୁସ୍ଥିର ହୋଇପଡ଼ିବା ନିମନ୍ତେ ଏହା ହିଁ ଉପଯୁକ୍ତ ସମୟ ଅଟେ। ଅଧିକ କିଛି କହିବାକୁ ଆଉ ନାହିଁ, ଚେତନା ମଧ୍ୟକୁ ଚାଲି ଆସନ୍ତୁ, ସଜାଗ ହୋଇପଡ଼ନ୍ତୁ। ପୁଣି ହାୱାର୍ଡ ପ୍ରାୟତଃ ସେପରି କରୁଥିଲେ, ମୁଁ ସେହି ସ୍ଥାନରେ ଠିଆ ହୋଇଥିଲି, ସେ ମୋର ହସ୍ତକୁ ଧରିଥିଲେ, ଆପଣଙ୍କ କାନ୍ଧ ଉପରେ ମୋତେ ସାହାରା ଦେଲେ, ତତ୍ପରେ ବାହାରକୁ ଚାଲିଗଲେ। ଲକ୍ଷ୍ୟ କରନ୍ତି ତ, କାରଣ ମୁଁ ଯେ ପ୍ରଚୁର ପରିମାଣରେ ହାସଲ କରି ସାରିଥିଲି ସେ କଥାକୁ ସେ ବୁଝିଥିଲେ। ଆଚ୍ଛା, ତେବେ ସେ ମୋତେ ଯେତେବେଳେ ଥାପୁଡ଼ାଇବାରେ ଲାଗିଲେ, ତାପରେ ମଞ୍ଚକୁ ଛାଡ଼ିବା ନିମନ୍ତେ ମୁଁ ଆରମ୍ଭ କଲି। ମୁଁ କହିଲି, ହେ ଭାଇ, ସବୁକିଛି ଠିକ ଅଛି। ମଞ୍ଚକୁ ଛାଡ଼ିବାକୁ ଲାଗିଲି, ଆଉ ଜଣେ ବାଳିକା ଛୋଟ ଝିଅଟିଏ ସେଠାରେ ଉପସ୍ଥିତ ଥିଲା, ସେଠାରେ ଠିଆ ହୋଇ କାନ୍ଦୁଥିଲା। ମେକ୍ସିକୋରୁ ଆସିଥିବା ଏକ ଛୋଟ ବାଳିକା ଥିଲା, ପ୍ରାୟ 12 ବର୍ଷ କିମ୍ବା 14 ବର୍ଷର ଏକ କିଶୋରୀ ଥିଲା, ଅପ୍ରାପ୍ୟ ବୟସର ବାଳିକାଟି ଥିଲା। ମୁଁ ତା ଆଡ଼କୁ ଚାହିଁଦେଲି, ପୁଣି ମୁଁ ପଚାରିଲି, କଣ ହେଲା ସୁଶ୍ରୀ, କଣ ହେଲା? ମୁଁ କହିଲି, ହାୱାର୍ଡ ସେ କାନ୍ଦୁ ଅଛି, କାରଣ ସେ କହିଥିଲେ ଆପଣ ବହୁତ କିଛି କାର୍ଯ୍ୟ କରିଛନ୍ତି, ସେଠାରେ ଆପଣଙ୍କ ପାଇଁ ଅପେକ୍ଷା କରି ରହିଥିବା ଏକ ଅନ୍ୟ ଦଳକୁ ଆପଣ ହାସଲ କରିଛନ୍ତି, ଆଉ ମୁଁ କହିଲି ତାହାକୁ ଏହି ସ୍ଥାନକୁ କଢାଇ ଆଣନ୍ତୁ। ସେହିପରି ଭାବରେ ଚଳଚଞ୍ଚ ଅବସ୍ଥାରେ ଥାଇ ମୁଁ ସେହି ସ୍ଥାନକୁ ଅକ୍ଲେଶରେ ଯାଇ ପହଞ୍ଚିଗଲି। ପୁଣି ସେ ମଞ୍ଚପଡ଼କୁ ବଢି ଆସିଲା। ଭାଇ ଉଡ୍ସ ମହାଶୟ ପୁଣି ଅନ୍ୟମାନେ ସୁଦ୍ଧା ଏତେବେଳେ ଉପସ୍ଥିତ ଅଛନ୍ତି ବୋଲି ମୁଁ ବିଶ୍ୱାସ କରେ। ସେମାନେ ସମସ୍ତେ ଉପାସନାଳୟରେ ଉପସ୍ଥିତ ଥିଲେ। ସେହି ଅବସରରେ ସେମାନେ ଉପସ୍ଥିତ ଥିଲେ ଅବା ନୁହେଁ ସେ ବିଷୟକୁ ମୁଁ ଜାଣେ ନାହିଁ। ଭାଇ ଉଡ୍ସ ମହାଶୟ ଆଜିର ରାତ୍ରି ବେଳାରେ ଆପଣ କେଉଁ ସ୍ଥାନରେ ଉପସ୍ଥିତ ଥିଲେ ତା ସତ୍ୟ କଥାଟେ ନା? ହଁ, ଆପଣ ସେଠାରେ ଉପସ୍ଥିତ ଥିଲେ। ଆଉ ମୁଁ କହିଥିଲି ତାହାକୁ ମଞ୍ଚପରକୁ ଆସିବା ପାଇଁ କଢାଇ ଆଣନ୍ତୁ, ମଞ୍ଚକୁ ନେଇ ଆସନ୍ତୁ। ଆଚ୍ଛା, ତେବେ ମୁଁ କହିଲି ସୁଶ୍ରୀ ଧ୍ୟାନ ଦେ, ତୋର ସମସ୍ୟାଟି ଯେ କଣ ସେ କଥାଟିକୁ ମୋତେ ଜଣାଇ ଦେବାକୁ ଈଶ୍ୱର ଯେ ସକ୍ଷମ ଅଟନ୍ତି ସେ ବିଷୟ ତୁ ବିଶ୍ୱାସ କରୁ କି? ପୁଣି ସେ ତ ଆପଣ ମୁଣ୍ଡକୁ ତଳକୁ କରି କେବଳ ପାତି ରହିଲା। ଆଚ୍ଛା, ତେବେ ସେ ଯେ ମୁକ ଆଉ ବଧିର ଉଭୟରେ ତ୍ରସ୍ତ ଅଟେ, ପୀଡିତ ଥାଇପାରେ, ଏପରି ମୁଁ ବିଚାର କଲି। ତେଣୁ ମୁଁ ପୁନର୍ବାର ଅନାଇଲି ତାହା ଯେ କଥା କହିବା ବିଷୟଟି ଥିଲା ସେ କଥାକୁ ଦେଖିଲି। ମୁଁ କହିଲି ଆରେ ହେ, ସେ ତ ଇଂରାଜୀ ଭାଷା ଆଦୌ କହିପାରେ ନାହିଁ, ସେ ତ ଇଂରାଜୀ ଭାଷାର ଗୋଟିଏ ଶବ୍ଦକୁ ସୁଦ୍ଧା କହିପାରିଲା ନାହିଁ ଯେହେତୁ ସେ ମେକ୍ସିକୋରୁ ଆସିଥିଲା। ସୁତରାଂ ଜଣେ ଅର୍ଥକାରୀଙ୍କୁ ଅନୁବାଦକଙ୍କୁ ସେମାନଙ୍କୁ ହାସଲ କରିବାକୁ ପଡିଲା। ଆଉ ମୁଁ ପଚାରିଲି ସୁଶ୍ରୀ ତୋର ସମସ୍ୟାଟି ଯେ କଣ ସେ ବିଷୟଟିକୁ ପ୍ରଭୁ ଯୀଶୁ ଯେ ମୋତେ କହିଦେବେ ଏ କଥାଟି ତୁ ବିଶ୍ୱାସ କରୁ କି? ତତ୍ପରେ ଅନୁବାଦକଙ୍କ ମାଧ୍ୟମରେ ସେ ଉତ୍ତର ଦେଇ କହିଲା ଆଜ୍ଞା ହଁ, ସେ ଏହାକୁ ବିଶ୍ୱାସ କଲା, ସେ ଏହାକୁ ବିଶ୍ୱାସ କରୁଥିଲା। ପୁଣି ମୁଁ ପଚାରିଲି ତୁ କଣ ଇଂରାଜୀ ଭାଷା ଆଦୌ କହିପାରୁନା? ତତ୍ପରେ ଅନୁବାଦକ ଜଣକ ତାହାକୁ ସେହି ପ୍ରଶ୍ନଟିକୁ ଦୋହରାଇ ପଚାରିଲେ। ସେ କହିଲା ନୁହେଁ, ସେ ଇଂରାଜୀ ଭାଷାର କୌଣସି ଶବ୍ଦକୁ ଆଦୌ ଜାଣେ ନାହିଁ, ସେ ଜଣେ ମେକ୍ସିକୋରୁ ଆସିଥିବା ଝିଅଟିଏ ଅଟେ। ସୁତରାଂ ମୁଁ ଯେତେବେଳେ କଥାବାର୍ତ୍ତା କରୁଥିଲି ତୁରନ୍ତ ଦର୍ଶନଟିଏ ଦେଖାଦେଲା। ମୁଁ କହିଲି ବୁଝନ୍ତୁ, ସେମାନେ କୌଣସି ଦର୍ଶନକୁ କଦାପି ଅନୁବାଦ କରି କହନ୍ତି ନାହିଁ, କାରଣ ଆପଣ ନ ଅଟକି କହିଚାଲନ୍ତି। ଏକ ଦର୍ଶନକୁ କଦାପି ଅନୁବାଦ କରିନଥାନ୍ତି, ତାହା ଶେଷ ନ ହେବା ପର୍ଯ୍ୟନ୍ତ ସେମାନେ କିଛି କହିନଥାନ୍ତି। ତତ୍ପରେ କଣ ଯେ ଘଟିଲା, କଣ କୁହାଗଲା, ସେ କଥାକୁ ସେମାନେ ସମବେତ ମଣ୍ଡଳୀକୁ ଅବଗତ କରାନ୍ତି। ସୁତରାଂ ମୁଁ ଯେତେବେଳେ କଥା କହିବାକୁ ଆରମ୍ଭ କଲି, ମୁଁ ଦର୍ଶନଟିଏ ଦେଖିଲି। ମୁଁ କହିଲି ପ୍ରାୟ 6 ବର୍ଷ ବୟସର ଏକ ଛୋଟ ବାଳିକାକୁ ମୁଁ ଦର୍ଶନ ଦେଖିଲି। ସେ ସ୍କଟ୍ ପ୍ଲେଟ୍ ଡିଜାଇନ୍ର ଏକ ଫ୍ରକ୍ ପିନ୍ଧିଥିଲା, ତାର ପିଠି ଆଡ଼କୁ କଳା ରଙ୍ଗର କେଶ ଗୁଡାକ ଓହଳି ରହିଥିଲା, ପୁଣି ଉପର ଧନୁକୃତିର ରିବନ ଲାଗିଥିଲା। ସେ ପୁରୁଣା କାଳିଆ ଏକ ଚୁଲା ପାଖରେ ବସିଥିଲା, ତହି ଉପରେ ଏକ ବଡ଼ କେତଲି ବସିଥିଲା, ଆଉ ତହିଁରୁ ସେ ହଳଦିଆ ବର୍ଣ୍ଣର ଶସ୍ୟକୁ କାଢି ଖାଉଥିଲା। ସେ ଏତେ ଅଧିକ ପରିମାଣରେ ସେହି ଶସ୍ୟ ଗୁଡାକୁ ଖାଇଥିଲା ଯେ ପରିଶେଷରେ ସେ ସାଂଘାତିକ ରୂପେ ପୀଡିତ ହୋଇପଡିଥିଲା। ସେ ଅସୁସ୍ଥ ହୋଇପଡିଥିଲା, ଆଉ ତାର ମାତା ତାକୁ ସେଜ ଉପରେ ଶୁଆଇଲେ। ପୁଣି ତାଠାରେ ମିରିକି ରୋଗ ରହିଅଛି, ପୁଣି ତାହା ହିଁ ସେହି ଦୁର୍ଘଟଣା ଥିଲା ଯାହାକି ତାକୁ ସଂକ୍ରମିତ କରିଥିଲା। ଧ୍ୟାନ ଦିଅନ୍ତି ତ, ମୁଁ କହିଲି ସେହି ଦିନଠାରୁ ତୁମେ ମିରିକି ରୋଗୀ ଅଟ। ତତ୍ପରେ ଅନ୍ୟ କେହି ଦ୍ୱିତୀୟ ବ୍ୟକ୍ତି କହିବା ପୂର୍ବେ ସେ ଯଥାଶୀଘ୍ର ଚଳଚଞ୍ଚଳ ହୋଇପଡିଲା। ସେ ଅନୁବାଦକଙ୍କ ଆଡ଼କୁ ଚାହିଁ ଦେଖିଲା, ସେ ଆପଣା ଭାଷାରେ କହିଲା, ସେ ଯେ ସ୍ପେନ୍ସୀୟ ଭାଷାରେ କହି ନ ପାରନ୍ତି ଏପରି ମୁଁ ବିଚାର କରିଥିଲି। ଆଉ ଅନୁବାଦକ ଜଣକ ପଚାରିଲେ ଆପଣ ସ୍ପେନ୍ସୀୟ ଭାଷା କହିପାରୁଥିଲେ କି? ମୁଁ କହିଲି ଆଜ୍ଞା ନୁହେଁ, ମୁଁ ଇଂରାଜୀ ଭାଷାରେ କହିଥିଲି। ମାତ୍ର ସେ ମୋତେ କହିଥିଲେ ଆଚ୍ଛା, ତେବେ ଆପଣ ସ୍ପେନୀୟ ଭାଷାରେ କହିଥିଲେ ବୋଲି ସେ ତ କହିଲା। ମୁଁ କଥାଟିକୁ ଧରିନେଲି, ମୁଁ କହିଲି ରେକର୍ଡରେ ଯନ୍ତ୍ରଟିକୁ ବନ୍ଦ କରିଦିଅ। ସେହି ସ୍ଥାନରେ ଏକାଧିକ ସଂଖ୍ୟକ ରେକର୍ଡର ଲାଗି ରହିଥିଲା, ହୋଇପାରେ ସେଗୁଡ଼ିକ ମଧ୍ୟ 30 କୋଟି ରେକର୍ଡର ସେହି ଦିନମାନଙ୍କରେ କାର୍ଯ୍ୟ କରୁଥିଲା। ଭାଇ ରୟ ରବର୍ସନ୍, ଆପଣ ସେହି ସ୍ଥାନରେ ଉପସ୍ଥିତ ନଥିଲେ କି? ହଁ, ଭାଇ ରବର୍ସନ୍ ପୁଣି ଭଉଣୀ ରବର୍ସନ୍ ସେମାନଙ୍କ ସହିତ ଅନ୍ୟମାନେ ସୁଦ୍ଧା ସେଠାରେ ଉପସ୍ଥିତ ଥିଲେ। ତେଣୁ ମୁଁ କହିଥିଲି ରେକର୍ଡର ଗୁଡାକୁ ବନ୍ଦ କରିଦିଅନ୍ତୁ, ସେଗୁଡାକୁ ପୁନର୍ବାର ଦୋହରାଇ ବଜାନ୍ତୁ। ପୁଣି ତାହା ପ୍ରକୃତରେ ଇଂରାଜୀ ଭାଷାରେ ଥିଲା, କିନ୍ତୁ ଆପଣମାନେ ଧ୍ୟାନ ଦିଅନ୍ତୁ, ମୁଁ ଯେତେବେଳେ ଆରମ୍ଭ କଲି ଯେତେ ସମୟ ପର୍ଯ୍ୟନ୍ତ ଦର୍ଶନଟି କାର୍ଯ୍ୟକାରୀ ହେଉଥିଲା ମୁଁ ଇଂରାଜୀ ଭାଷାରେ କଥାବାର୍ତ୍ତା କରୁଥିଲି, କିନ୍ତୁ ସେ ସ୍ପେନୀୟ ଭାଷାରେ ତାହାକୁ ଶୁଣୁଥିଲା। ଯେକୌଣସି ରାଷ୍ଟ୍ରରେ ଆମମାନେ ଜନ୍ମଗ୍ରହଣ କରିଥିଲୁ, ଆମମାନେ ସମସ୍ତେ ନିଜ ନିଜର ଭାଷାରେ କିପରି ଭାବରେ ଶ୍ରବଣ କରିଥିଲୁ, ଧ୍ୟାନ ଦିଅନ୍ତି ତ। କିନ୍ତୁ ଯଥାଶୀଘ୍ର ମୁଁ କଥାବାର୍ତ୍ତା କରିବାକୁ ଆରମ୍ଭ କଲି, ସ୍ୱୟଂରୁ କଥାବାର୍ତ୍ତା କରିବାକୁ ଆରମ୍ଭ କଲି। ସେତେବେଳେ ମୁଁ ଯାହା କିଛି କଥା କହିଥିଲି ତହିଁରୁ ଗୋଟିଏ ବିଷୟକୁ ସୁଦ୍ଧା ସେ ଶୁଣିନଥିଲା, କିନ୍ତୁ ପ୍ରେରଣା ବିଷୟଟି ଯେତେବେଳେ ଚାଲୁଥିଲା, କେବଳ ଥରକ ପାଇଁ ତାହାକୁ ପେଣ୍ଟିକସ୍ ପ୍ରତି ପ୍ରୟୋଗ କରନ୍ତୁ। ଧ୍ୟାନ ଦିଅନ୍ତି ତ ବନ୍ଧୁ, ପରମେଶ୍ୱର ମୁହଁରେ ବିଚାରକର୍ତ୍ତା ଅଟନ୍ତି, ପବିତ୍ର ଆତ୍ମା ତାହାକୁ କାର୍ଯ୍ୟକାରୀ କରିଥିଲେ। ସୁତରାଂ ଆମମାନଙ୍କର ଅର୍ଥ ପ୍ରକାଶନ ଉଦ୍ଦେଶ୍ୟରେ ଆସନ୍ତୁ ତାହାକୁ ବିତି ସାରିଥିବା ପେଣ୍ଟିକଷ୍ଟ ସହିତ ପ୍ରୟୋଗରେ ଆଣୁ। ପବିତ୍ର ଆତ୍ମା ଅନ୍ୟ କୌଣସି ଅର୍ଥକୁ ଆଦୌ ବିଦିତ କରିବେ ନାହିଁ, କେବଳ ସେ ଯେ ଏହାକୁ କାର୍ଯ୍ୟକାରୀ କରିଥିଲେ କେବଳ ସେହି ବିଷୟଟିକୁ ଅବଗତ କରାଇବେ। ଏହାକୁ ଅବଶ୍ୟ ଏକ କାରଣ ପୁଣି ଏକ ପ୍ରକାର ଉଦ୍ଦେଶ୍ୟକୁ ବହନ କରିବାକୁ ହିଁ ଅଛି, ବୁଝନ୍ତି ତ। ପୁଣି ସେହି ଦିନର ଅବସରରେ ତେବେ ଆମମାନେ କିପରି ପ୍ରତ୍ୟେକ ଜଣ ଆପଣା ଆପଣା ଜନ୍ମଭୂମିର ଭାଷାରେ କଥା ଶୁଣୁଅଛୁ। ଦେଖ, ଏହି ଯେଉଁ ଲୋକମାନେ କଥା କହୁଅଛନ୍ତି ସେମାନେ ସମସ୍ତେ କଣ ଗାଲିଲିଏ ନୁହନ୍ତି? ଯଦି ସେମାନେ ସମସ୍ତେ ଗାଲିଲିଏ ଭାଷାରେ କଥାବାର୍ତ୍ତା କରୁନଥିଲେ ତେବେ ଏମାନେ ସେମାନଙ୍କୁ କିପରି ହେବାରେ ଗାଲିଲିଏ ବୋଲି ଚିହ୍ନିଲେ? ସେମାନେ ସମସ୍ତେ ଏକ ପ୍ରକାରର ବସ୍ତ୍ର ଗୁଡାକ ପିନ୍ଧିଥିଲେ, ତେବେ ଏମାନେ ଯେ ଗାଲିଲିଏ ଥିଲେ ସେପରି ଧର ବିଷୟକୁ ସେମାନେ କିପରି ଜାଣିଲେ? ଦେଖ, ଏହି ଯେଉଁ ଲୋକମାନେ କଥା କହୁଅଛନ୍ତି ସେମାନେ ସମସ୍ତେ କଣ ଗାଲିଲିଏ ନୁହନ୍ତି? ତେବେ ଆମମାନେ କିପରି ପ୍ରତ୍ୟେକ ଜଣ ଆପଣା ଆପଣା ଜନ୍ମଭୂମିର ଭାଷାରେ କଥା ଶୁଣୁଅଛୁ? ତତ୍ପରେ ଅନ୍ୟ ଜଣେ ଗାଲିଲିଏ ବାସିନ୍ଦା ଭିତର ଠିଆ ହୋଇ ପଡିଲେ ଆଉ ସେମାନଙ୍କ ନିକଟରେ ପ୍ରଚାର କରିବାକୁ ଆରମ୍ଭ କଲେ। ଆଉ ଯେକୌଣସି ପ୍ରକାରେ ହେଉନା କାହିଁକି ଅନ୍ୟ କେତେକ ବ୍ୟକ୍ତି ସେ ବିରାଟ ଜନତାଙ୍କ ମଧ୍ୟରୁ 3000 ସଂଖ୍ୟକ ଆତ୍ମା ତାଙ୍କର ପ୍ରଚାରିତ ସୁସମାଚାରକୁ ବୁଝିଗଲେ। ତତ୍ପରେ ନିର୍ଣ୍ଣୟ ଗ୍ରହଣ କଲେ, ପୁଣି ମନ ପରିବର୍ତ୍ତନ କଲେ ଆଉ ଆପଣମାନଙ୍କ ଜୀବନକୁ ଖ୍ରୀଷ୍ଟଙ୍କ ଠାରେ ସମର୍ପଣ କଲେ। ଯେତେବେଳେ ଶ୍ରବଣ କରନ୍ତୁ, ଆପଣମାନଙ୍କୁ ଅନ୍ୟ ଏକ ଧର୍ମଶାସ୍ତ୍ରର ଅଂଶ ଆଡ଼କୁ ମୋତେ ଅଗ୍ରସର କରିବାକୁ ଦିଅନ୍ତୁ, ଅନୁଗ୍ରହ ପୂର୍ବକ ସେପରି କରିବାକୁ ଦିଅନ୍ତୁ। ଆସନ୍ତୁ ଶ୍ରେଷ୍ଠ ସାଧୁ ପାଉଲଙ୍କ ଉକ୍ତି ଆଡ଼କୁ ଆମମାନେ ଧ୍ୟାନ ଦେଉ। ତତ୍ପରେ ପ୍ରଥମ କରନ୍ଥୀୟ 12 ଅଧ୍ୟାୟକୁ ଆମମାନେ ପାଠ କରିବୁ, ତାପରେ ଆମେମାନେ ପ୍ରଥମ କରନ୍ଥୀର 13 ଅଧ୍ୟାୟକୁ ଅଗ୍ରସର କରିବୁ, ଯେଉଁ ଅଧ୍ୟାୟରେ ପାଉଲ ଏପରି ବ୍ୟକ୍ତ କରି କହନ୍ତି, କର୍ଣ୍ଣ ଯଦି ନାକକୁ ଏପରି କହିବ ଯେ ମୋହର ତୋଠାରେ କୌଣସି ପ୍ରକାର ଆବଶ୍ୟକ ନାହିଁ, ପୁଣି ଏପରି ଭାବରେ ଅନ୍ୟ ଅନେକ କିଛି ବିଷୟ ବିଭିନ୍ନ ଅଙ୍ଗ ପ୍ରତ୍ୟଙ୍ଗ ସୁଦ୍ଧା କହିବେ, ଶରୀର ମଧ୍ୟ ସହିତ ଅନ୍ୟାନ୍ୟ ଅଙ୍ଗ ପ୍ରତ୍ୟଙ୍ଗ ମଧ୍ୟ ସେପରି କହିବେ। ତେବେ ତେଣୁ 13 ଅଧ୍ୟାୟକୁ ଆସନ୍ତୁ, ଏହି 13 ଅଧ୍ୟାୟରେ ସେ ଯେ କଣ କହନ୍ତି ସେ ବିଷୟଟିକୁ ବୁଝନ୍ତୁ। ଆଉ ଧର୍ମଶାସ୍ତ୍ର ବାଇବଲରେ 2 ବିଭିନ୍ନ ଧରଣର ପରଭାଷାର ବିଷୟ ଯେ ଲିଖିତକାର ରହିଛି ସେ କଥାକୁ ଆମେମାନେ ଜାଣୁ। ସେଥିମଧ୍ୟରୁ ଗୋଟିଏ ଭାଷାର ପରିପ୍ରକାଶ ଅଟେ, ଏହା ତ ପୃଥିବୀର ଭାଷାର ଏକ ଶୈଳୀ ଅଟେ, ମାତ୍ର ଅନ୍ୟଟି ଅଜଣା ଭାଷାର ବିଷୟଟି ଅଟେ। ଆଉ ମୋର ଏକାଧିକ ସଜ୍ଜନ ବ୍ୟକ୍ତି, ମୁଁ ଯେ ଜଣେ ପେଣ୍ଟିକଷ୍ଟ ଅଟେ ସେ କଥାଟିକୁ ମୁଁ ଆପଣମାନଙ୍କୁ କହିସାରିଛି। ଆଉ ମୋର ଅନେକ ସଦସ୍ୟ ଏପରି ବିଚାର ରଖନ୍ତି ଯେ ସେମାନେ ଯେତେବେଳେ ପବିତ୍ର ଆତ୍ମାଙ୍କୁ ହାସଲ କରନ୍ତି ସେମାନେ ଅଗ୍ରସରରେ ଠିଆ ହୋଇ ପଡନ୍ତି, ତତ୍ପରେ ପରଭାଷାରେ କଥାବାର୍ତ୍ତା କରିବା ଲାଗନ୍ତି। ତାହା ତ ଧର୍ମଶାସ୍ତ୍ରର ସମ୍ପୂର୍ଣ୍ଣ ରୂପେ ବିରୋଧାଭାବର ବିଷୟ ଅଟେ। ପୁଣି ସେମାନେ ଯେ କଣ କହୁଛନ୍ତି ସେ କଥାକୁ ଅନ୍ୟ ଲୋକମାନେ ଆଦୌ ବୁଝିନଥାନ୍ତି, କିନ୍ତୁ ପେଣ୍ଟିକଷ୍ଟ ଦିନ ସେମାନେ ସମସ୍ତେ ଯେ କଣ କହୁଥିଲେ ତାହାକୁ ପ୍ରତ୍ୟେକ ଜଣ ବୁଝୁଥିଲେ। ତାହା ତ ପ୍ରତ୍ୟେକ ଭାଷାବାଦୀ ରାଷ୍ଟ୍ର ମଧ୍ୟକୁ ପ୍ରେରିତ ହେଉଥିଲା, ଧ୍ୟାନ ଦିଅନ୍ତି ତ। ଯୀଶୁ ଏପରି କହିଥିଲେ, ଜେରୁସାଲମରୁ ଆରମ୍ଭ କରି ପ୍ରତ୍ୟେକ ଜାତି ନିକଟରେ ପୃଥିବୀର ଶେଷ ପ୍ରାନ୍ତ ପର୍ଯ୍ୟନ୍ତ ସୁସମାଚାର ବାକ୍ୟଟି ଅବଶ୍ୟ ପ୍ରଚାରିତ ହେବ। ଏହା ହିଁ ସେହି କ୍ଷେତ୍ରଟି ଅଟେ ଯାହାକୁ ଏହିପରି ଭାବରେ ସଫଳ ହେବାକୁ ଥିଲା। ଏତେବେଳେ ଧ୍ୟାନ ଦିଅନ୍ତୁ, ପାଉଲ କହିଥିଲେ ତାହା ଏକ ଭାଷା ଅଟେ। ଯଦି ସେହି ଭାଷାରେ ଆପଣ କିଛି କହିଥିଲେ, ଏକ ଭିନ୍ନ ଭାଷାରେ କିଛି କଥାକୁ କହିଥିଲେ ଯାହାକି ବିଭିନ୍ନ ଭାଷାର ଏକ ବରଦାନ ଅଟେ, ତଥାପି ଏହା ଅନୁବାଦ ଦ୍ୱାରା ଯଦି ବୁଝା ନଯାଏ କିମ୍ବା ଦର୍ଶନ ଦ୍ୱାରା ଅର୍ଥ ପ୍ରକାଶ କରା ନଯାଏ, ତେବେ ତ ଏହା କୌଣସି ପ୍ରକାରରେ ଲାଭଦାୟକ ହେବ ନାହିଁ। ତାପରେ ଆମମାନେ ଏପରି ଲକ୍ଷ୍ୟ କରିଥାଉ ଯେ 13 ଅଧ୍ୟାୟରେ ସେ ଏପରି କହିଥିଲେ, ଯଦି ମୁଁ ମନୁଷ୍ୟମାନଙ୍କ ଭାଷାରେ କଥା କହେ ତାହା ତ ପୃଥିବୀର ଭାଷା ଶୈଳୀ ଅଟେ, କିମ୍ବା ଦୂତମାନଙ୍କ ଭାଷାରେ କଥା କହେ, ଯଦି ମୁଁ ମନୁଷ୍ୟମାନଙ୍କ ଓ ଦୂତମାନଙ୍କ ଭାଷାରେ କଥା କହେ କିନ୍ତୁ ମୋହର ପ୍ରେମ ନଥାଏ, ତେବେ ମୁଁ କିଛି ନୁହେଁ, ଅଦରକାରୀ ଅଟେ। ତେଣୁ ଆପଣମାନେ ମନୁଷ୍ୟମାନଙ୍କର ପୁଣି ଦୂତମାନଙ୍କର ଉଭୟ ଭାଷାରେ କଥା କହିପାରନ୍ତି, ଏହା ସତ୍ତ୍ୱେ ଆପଣମାନେ ପବିତ୍ରାତ୍ମାଙ୍କୁ ପାଇନାହାନ୍ତି। ଏବ୍ରିୟ 6 ଅଧ୍ୟାୟରେ ଏଇ କିଛି କଣ ପୂର୍ବେ ଆମମାନେ ଏହାକୁ ଲାଭ କରି ଆସିଥିଲୁ ଆଉ ଧ୍ୟାନ ମଧ୍ୟ କରିଥିଲୁ। ବର୍ଷା ଦଳ ଗହମ ପୁଣି ଅଗରା ଉଭୟ ଜାତିର ଗଛ ଉପରେ ବର୍ଷିଥାଏ। ଯୀଶୁ ଏପରି କହିନଥିଲେ କି ଧାର୍ମିକ ଓ ଅଧାର୍ମିକ ଉଭୟଙ୍କ ଉପରେ ବୃଷ୍ଟି ଜଳ ପତିତ ହୁଏ ବୋଲି? ଧ୍ୟାନ ଦିଅନ୍ତି କି ସେହି ସମାନ ବର୍ଷା ଜଳ ଯାହାକି ଗହମ ଗଛକୁ ବଢାଇବାରେ ସହାୟକ ହୁଏ ତାହା ସେହି ସମାନ ଧରଣର ବର୍ଷା ଜଳ ଅଟେ ଯାହାକି ଅନ୍ୟଟିକୁ ମଧ୍ୟ ବଢାଇଥାଏ। ତଥାପି ଅନ୍ୟଟିର ଫଳ ଦ୍ୱାରା ଆପଣମାନେ ତାହାକୁ ଚିହ୍ନିବେ। ପୁଣି ଆତ୍ମାଙ୍କର ସର୍ବପ୍ରଥମ ଫଳ ତାହା ପ୍ରେମ ଅଟେ। ପାଉଲ କଣ କହିଥିଲେ, ଯଦି ମୁଁ ଲାଭ କରିଅଛି, ଯଦି ମୁଁ ସବୁକିଛି ବରଦାନକୁ ଲାଭ କରିଅଛି, ସକଳ ପ୍ରକାରର ଭାଷାରେ ମୁଁ ଯଦି କଥା କହିପାରେ, ତଥାପି ପ୍ରେମ, ଦୀର୍ଘ ସହିଷ୍ଣୁତା, ବିନମ୍ରତା, ବିଶ୍ୱାସ, ଧୈର୍ଯ୍ୟ ଆଉ ଅନ୍ୟାନ୍ୟ କେତେକ ଯୋଗ୍ୟ ବରଦାନର ଅଧିକାରୀ ନ ହୁଏ, ତେବେ ଏହା ମୋତେ କୌଣସି ପ୍ରକାର ସାହାଯ୍ୟର କାରଣ ନୁହିବ। ବୁଝନ୍ତି ତ, ତତ୍ପରେ ବରଦାନ ଗୁଡିକ ବିଷୟରେ ଧ୍ୟାନ ଦିଅନ୍ତୁ। ଆପଣମାନେ କହନ୍ତି, ଆରେ ବା, ସେଠାରେ ପରମେଶ୍ୱରଙ୍କ ଜଣେ ମହାନ ବ୍ୟକ୍ତି ଅଛନ୍ତି, ଚମତ୍କାର, ସେ ଅନେକ ଗୁଡିଏ ଆଶ୍ଚର୍ଯ୍ୟଜନକ କାର୍ଯ୍ୟ କରନ୍ତି, ଏହା ସତ୍ତ୍ୱେ ତାଙ୍କୁ ଜଣେ ଧାର୍ମିକ ବ୍ୟକ୍ତି ରୂପେ ପ୍ରସ୍ତୁତ କରେ ନା। ବିଭିନ୍ନ ଆଶ୍ଚର୍ଯ୍ୟଜନକ କର୍ମର ବରଦାନକୁ ଯଦି ମୁଁ ଲାଭ କରିଅଛି, ପ୍ରଥମ କରନ୍ତିରେ ପାଉଲ ଏପରି କହିଥିଲେ, ସେପରି ଧରଣର କ୍ରମରେ ଥାଇ ପାଉଲ ଏପରି କହିଥିଲେ, ପର୍ବତ ଗୁଡାକୁ ସ୍ଥାନାନ୍ତର କରିବା ନିମନ୍ତେ ଯଦି ମୋର ବିଶ୍ୱାସ ଥାଏ, କିନ୍ତୁ ଆତ୍ମାଙ୍କ ସକଳ ପ୍ରକାରର ବରଦାନକୁ ମୁଁ ଯଦି ହାସଲ କରି ନଥାଏ, ପ୍ରେମକୁ ହାସଲ କରି ନଥାଏ, ତେବେ ମୁଁ କିଛି ନୁହେଁ। ବୁଝନ୍ତି ତ, ଯେହେତୁ ବିଶ୍ୱାସ ଯେକୌଣସି ଅସମ୍ଭବ ଧରଣର କାର୍ଯ୍ୟକୁ କରିପାରିବ, ସେହି ହେତୁରୁ ମୁଁ ସବୁବେଳେ କହେ, ନିଜ ବଳବୁଦ୍ଧିରେ, ନିଜ ପରିତ୍ରାଣର ସକଳ ପ୍ରକାର ଯୋଗ୍ୟତା ଦ୍ୱାରା ଆପଣମାନେ କଦାପି ଆରୋଗ୍ୟତା ଲାଭ କରିନଥାନ୍ତି। ନିଜର ବିଶ୍ୱାସର ସକଳ ପ୍ରକାର ଯୋଗ୍ୟତା ଦ୍ୱାରା ଆପଣମାନେ ଆରୋଗ୍ୟତା ଲାଭ କରିଥିଲେ, ତୁମେ ଯଦି ବିଶ୍ୱାସ କରିପାର ତାହା ହିଁ ଅଟେ। ପୁଣି ଧ୍ୟାନ ଦିଅନ୍ତୁ, ଯଦି ମୁଁ ମନୁଷ୍ୟମାନଙ୍କ ଭାଷାରେ, ପୁଣି ଦୂତମାନଙ୍କ ଭାଷାରେ କଥା କହେ, ଆଉ ତଥାପି ମୋର ପ୍ରେମ ନଥାଏ, ଯଦ୍ୟପି ସେ ଏହାକୁ କରିପାରନ୍ତେ, ତଥାପି ମୁଁ କିଛି ନୁହେଁ। ତେଣୁ ଆପଣମାନେ ଧ୍ୟାନ ଦିଅନ୍ତୁ, ଆପଣମାନେ କିଛି ହେଲେ କହିପାରନ୍ତି ନାହିଁ। ପୁଣି ମୋର ପ୍ରିୟ ମେଥଡିଷ୍ଟ ବନ୍ଧୁମାନଙ୍କ ନିମନ୍ତେ, ଏଠାରେ ଦୁଇଟି ବିଭିନ୍ନ ପ୍ରକାର ବ୍ୟବସ୍ଥାକୁ ହାସଲ କରି ରହିଅଛି, ଆଉ ପ୍ରତ୍ୟେକ ସ୍ଥାନରେ ଏହାକୁ ହାସଲ କରି ରହିଅଛି। ସେଗୁଡ଼ାକ ମଧ୍ୟରୁ ଅଧିକାଂଶ ମୁଁ ଏଠାରେ ହାସଲ କରି ରହିଅଛି। ମେଥଡିଷ୍ଟ ମଣ୍ଡଳୀ ଏହାକୁ ବିଶ୍ୱାସ କରି ଆସିଥିଲା, ଏହାର ପ୍ରାରମ୍ଭିକ ଅବସ୍ଥାରେ, ଏହାର ପ୍ରାଥମିକ ଅବସ୍ଥାରେ ସେ ଏହାକୁ ବିଶ୍ୱାସ କରି ଆସୁଥିଲା। କେହି ଜଣେ ବ୍ୟକ୍ତି ଯେତେବେଳେ ଅଧିକ ରୂପେ ଧର୍ମପ୍ରାଣ ହୋଇପଡନ୍ତି, ପୁଣି ବିଶୁଦ୍ଧ ହୋଇପଡିଥାନ୍ତି, ଚିତ୍କାର କରିବାକୁ ଉଦ୍ଦୀପ୍ତ ହୋଇପଡନ୍ତି, ସେତେବେଳେ ସେ ଏହାକୁ ହାସଲ କରିଥିଲେ। କେହି ଜଣେ ପେଣ୍ଟିକୋଷ୍ଟ ବ୍ୟକ୍ତି କହନ୍ତି, ସେ ଯେତେବେଳେ ବିଭିନ୍ନ ଭାଷାରେ କଥାବାର୍ତ୍ତା କରନ୍ତି, ସେତେବେଳେ ସେ ଏହାକୁ ଲାଭ କରିଥିଲେ। ପୁଣି ଆଜିକାଲି ସେମାନେ କହନ୍ତି, ଆପଣ ଆରୋଗ୍ୟ କରିବାର ସେବା କାର୍ଯ୍ୟଟିକୁ ଯଦି ହାସଲ କରିଥିଲେ, ତେବେ ଆପଣ ଏହାକୁ ଲାଭ କରିଥିଲେ। ତଥାପି ସେପରି କିଛି ବିଷୟ ସେ କ୍ଷେତ୍ରରେ ନାହିଁ। ଏ ବନ୍ଧୁ, ପ୍ରବଳ କର ସକଳ ପ୍ରକାରର କମ୍ପନ ଉପରେ ଆଦୌ ଭରସା ରଖିବାକୁ ଯତ୍ନ ନ କର, ଏହାର ପରିବର୍ତ୍ତେ ସକଳ ପ୍ରକାରର ସତ୍ୟତା ଉପରେ ନିର୍ଭର କରି ରୁହ। କମ୍ପନ ଗୁଡାକ ଉପରେ କଦାପି ଭରସା ରଖ ନା, ସେଗୁଡାକୁ ଧ୍ୟାନ ଦିଅ ନା। ଜୋର ସୋରରେ ଚିତ୍କାର କରିବା ତାହା ତ ଉତ୍ତମ କଥା, ପରଭାଷାରେ କଥାବାର୍ତ୍ତା କରିବାଟା ତ ଉତ୍ତମ ବିଷୟ, ପ୍ରଭୁଙ୍କର ସ୍ତୁତିବାଦ କରିବାଟା ଉଚିତ ପ୍ରକାର ବିଷୟ, ବିଭିନ୍ନ ଆଶ୍ଚର୍ଯ୍ୟଜନକ କର୍ମକୁ କରିବାରେ ବିଶ୍ୱାସ ରଖିବାଟା ଉପଯୁକ୍ତ ବିଷୟ, ଏହିସବୁ ବିଷୟ ଖୁବ୍ ଉଚିତ ଅଟେ। ତତ୍ପରେ ସେହି ସବୁ ସ୍ପର୍ଶକାତରତାର ବିଷୟ, ସେମାନଙ୍କ ମଧ୍ୟରୁ କେତେକ ଏପରି କହନ୍ତି, ଆରେ ବା, ଏକ ପ୍ରଚଣ୍ଡ ଶବ୍ଦକାରୀ ପବନର ନ୍ୟାୟ ମୁଁ ଏହାଙ୍କୁ ଅନୁଭବ କଲି। କେହି ଅନ୍ୟ ବ୍ୟକ୍ତି ଏପରି କହନ୍ତି, ମୋର ପ୍ରାଣରେ ମୁଁ ଅଗ୍ନିର ସ୍ପର୍ଶତାକୁ ଅନୁଭବ କଲି। କାହିଁକି? ତାହା ତ ଉଭୟ ଧରଣର ସ୍ପର୍ଶକାତରତାକୁ ଏ କ୍ଷେତ୍ରରେ ଆଦୌ ଉପଯୁକ୍ତ କରି ପ୍ରସ୍ତୁତ କରି ନଥାଏ। ଏହା ତ ଆପଣଙ୍କର ଅବସ୍ଥାର ପରିଚୟଟି ଅଟେ, ଯାହାକି ଆପଣ ଏହାକୁ ପାଇଲା ପରେ ପରିଚୟକୁ ଆସିଥାନ୍ତି। ବୁଝନ୍ତୁ, ତାହା ହିଁ ଯାହାକି ପ୍ରମୁଖ ଏବଂ ଗଣ୍ୟ ବିଷୟ ଅଟେ। ବୁଝନ୍ତି ତ, ତେଣୁ କୌଣସି ଏକ ନିର୍ଦ୍ଦିଷ୍ଟ ସ୍ପର୍ଶକାତରତା ଉପରେ ଏହା ଆଦୌ ନିରୂପିତ ହୋଇ ରହେ ନା। ମୁଁ ବୁଝିଥିବା ପ୍ରମାଣେ ତାହା ଏହି ବିଶ୍ୱସ୍ତର ସହିତ ସବୁଠାରୁ ଉତ୍ତମ ବିଷୟ ଅଟେ, ଆଉ ଏପରି ହୋଇପାରେ ଯେ ମୁଁ ଭ୍ରାନ୍ତ ଥାଇପାରେ। ଯଦି ମୁଁ ସେପରି ଅଟେ, ତେବେ ତ ମୁଁ ଧର୍ମଶାସ୍ତ୍ରକୁ ଭୁଲ ରୂପେ ବୁଝିଅଛି। ପୁଣି ଏହା ଯଦି ବିରୋଧ ଭାବ ହୋଇ ରହିଛି, ଭଲ କଥା, ତେବେ ମୁଁ ବିରୋଧୀ ହୋଇ ରହିବାକୁ ଆଦୌ ଚାହେଁ ନା। ଧ୍ୟାନ ଦିଅନ୍ତି ତ, ତଥାପି ଯାହା କିଛି ବିଷୟକୁ ମୁଁ ସତ୍ୟ ବୋଲି ବିଶ୍ୱାସ କରେ, ତାହାରି ଉପରେ ମୁଁ ନିଜର ଉକ୍ତିକୁ କେବଳ ପରିଚିତ କରାଉଅଛି। ଏହାରି ଉପରେ ଆମ୍ଭେମାନେ ଆପଣମାନଙ୍କର ଅଧିକ ସମୟକୁ ନିୟମିତ ଉପାସନା କାର୍ଯ୍ୟକୁ କ୍ରିୟାଶୀଳ କରିବା ପୂର୍ବରୁ ନେଇସାରିଅଛୁ, ଆଉ ଏତେବେଳେ ଆମମାନେ ଆଦୌ ବର୍ଣ୍ଣନା କରିନଥାଉ। ଏହିସବୁ ବିଷୟ ମଧ୍ୟ ବହୁଧା ଏହି ଆରାଧନାଳୟର ଆଖପାଖ ଅଞ୍ଚଳରେ ସମୟ ସମୟରେ ଲକ୍ଷ୍ୟ କରିଥାଉ। ଏହା ଯେ ସର୍ବପ୍ରଥମ ଅବସର ହୋଇସାରିଛି, ଏପରି ମୁଁ ଧାରଣା କରେ। ବହୁଦିନ ଧରି ସେପରି ହୋଇସାରିଛି, ହୋଇପାରେ ବର୍ଷେ କିମ୍ବା ଦୁଇ ବର୍ଷ ଧରି କିମ୍ବା ସେପରି ସମୟ ଧରି ହୋଇଆସିଛି। ପୁଣି ଏପରି ମଧ୍ୟ ହୋଇପାରେ ଆମମାନଙ୍କର କେତେକ ସଦସ୍ୟ ଭିତରକୁ ଆସିଥାନ୍ତି, ଆଉ ସେମାନେ ଏପରି କହନ୍ତି, ଆଚ୍ଛା ତେବେ ଭାଇ ବ୍ରହ୍ମ, ମୁଁ ତ ଥର ଥର ଶବ୍ଦ ଉଚ୍ଚାରଣ କରୁଥିବା ଭାଷାକୁ ଲାଭ କରିଅଛି, ପୁଣି ମୁଁ ଏହାକୁ ସଫଳ କରିଅଛି, ପୁଣି ମୁଁ ସେଇ ଅନ୍ୟଟିକୁ ସୁଦ୍ଧା ସାଧନ କରିଅଛି। ମୁଁ କହିଥାଏ ଆଚ୍ଛା ତେବେ ଭଲ କଥା, ତାହା ଅତି ଉତ୍ତମ ବିଷୟ ଅଟେ। ଆଉ ପରଭାଷାରେ କଥାବାର୍ତ୍ତା କରିବାକୁ ଆପଣମାନେ ଯଦି ଇଚ୍ଛା କରନ୍ତି ତେବେ ଏହାକୁ ସଫଳ କରିବାକୁ ପରମେଶ୍ୱର ଯେ ଆପଣଙ୍କୁ ଏହା କରିବାକୁ ଦେବେ ଏପରି ମୁଁ ବିଶ୍ୱାସ କରେ। ତଥାପି ଧର୍ମଶାସ୍ତ୍ରର ଉକ୍ତି ଅନୁସାରେ ପବିତ୍ରାତ୍ମା ଅବତରଣ କରି ନ ଆସିବା ପର୍ଯ୍ୟନ୍ତ ଆପଣ ତଥାପି ଅଯୋଗ୍ୟ ବୋଲି ବିବେଚିତ ଅଟନ୍ତି। ତତ୍ପରେ ପବିତ୍ର ଆତ୍ମା ଅବତରଣ କଲା ଉତ୍ତାରେ ତେବେ ଯାଏ ଆପଣ ବିଭିନ୍ନ ଭାଷାରେ କଥାବାର୍ତ୍ତା କହିପାରନ୍ତି, ପୁଣି ଏହାକୁ ହାସଲ କରିଥାନ୍ତି। ଆପଣ ଯେପରି ଧରଣର ଆଚରଣ ବିଶିଷ୍ଟ ଅଟନ୍ତି ତାହାକୁ ଈଶ୍ୱର ଆପଣଙ୍କଠାରେ ଦୂରେଇ ଦେବେ, ପୁଣି ଅନ୍ୟ ପୁଣି ଆପଣଙ୍କ ପାଇଁ ସେ ତାହାକୁ କାଟି ଦୂରେଇ ଦେବେ। ତତ୍ପରେ ଆପଣ ହୋଇପାରିଲା ଭଳି ଏକ ଯୋଗ୍ୟ ସେବକ ନ୍ୟାୟ ସେ ଆପଣଙ୍କୁ ପ୍ରସ୍ତୁତ କରିବେ। ଏପରି ହୋଇପାରେ ଯେ ସେ ଆପଣଙ୍କୁ ଜଣେ ବାକ୍ୟ ପ୍ରଚାରକ ରୂପେ ପ୍ରସ୍ତୁତ କରିଦେଇପାରନ୍ତି, ବିଭିନ୍ନ ଭାଷାରେ କଥାବାର୍ତ୍ତା କରିପାରୁଥିବା ଜଣେ ବ୍ୟକ୍ତି ରୂପେ ଆପଣଙ୍କୁ ପ୍ରସ୍ତୁତ କରିଦେଇପାରନ୍ତି, ସେ ଆପଣଙ୍କୁ ଜଣେ ଭାବବାଦୀ କରି ପ୍ରସ୍ତୁତ କରିଦେଇପାରନ୍ତି, ସେ ଆପଣଙ୍କୁ ଭାବାଣୀ କରିବାର ସମର୍ଥକୁ ଦାନ କରିଦେଇପାରନ୍ତି, ସେ କରିପାରନ୍ତି। ସେ ଯେ ଆପଣଙ୍କ ପାଇଁ କଣ କରିପାରନ୍ତି ସେ କଥାକୁ କହିବାଟା ଅତି କଠିନ ବିଷୟ। ଏପରି ମଧ୍ୟ ହୋଇପାରେ ଯେ ଏହି ସବୁ ସମର୍ଥର କାର୍ଯ୍ୟକୁ ସେ ଆପଣଙ୍କଠାରେ ସମବେତ ରୂପେ ସାଧନ କରିଦେଇପାରନ୍ତି। ତଥାପି ସର୍ବପ୍ରଥମ ବିଷୟ ଅତି ନିଶ୍ଚିତ ହେବା ବାଞ୍ଛନୀୟ ଯେ ଏହି ସବୁ କେବଳ ଜଣଙ୍କର ଦ୍ୱାରା, କିନ୍ତୁ ସ୍ପର୍ଶକାତରତା ଆଦୌ ନୁହେଁ, କିନ୍ତୁ ଏକ ଆତ୍ମାଙ୍କ ଦ୍ୱାରା ଆମମାନେ ସମସ୍ତେ ଏକ ଶରୀରରେ ବାପ୍ତିତ ହୋଇଅଛୁ, ଆଉ ସେହି ଉଦ୍ଦେଶ୍ୟରେ ହିଁ ଏହା ଅଟେ। ତତ୍ପରେ ଏହି ଶରୀରରୁ ସକଳ ପ୍ରକାର ବରଦାନ ଆଗତ ହୁଏ। ବୁଝନ୍ତୁ, ବିଭିନ୍ନ ଭାଷାରେ କଥାବାର୍ତ୍ତା କରିବା ପୁଣି ଅନ୍ୟାନ୍ୟ ବିଷୟ ମଧ୍ୟ ନିର୍ଗତ ହୁଏ। ଏହା କିପରି ଧରଣର ଏକ ବିଷୟ ଅଟେ? କେହି ଜଣେ ନାଜରିନ୍ ଉଠି ପଡି ମୋ ପାଖକୁ ଚାଲି ଆସନ୍ତି, ଆପଣ ଏପରି କହିବେ କି ଭାଇ ବ୍ରାହ୍ମ? ସେପରି କ୍ଷେତ୍ରରେ କେହି ଜଣେ ନାଜରିନ୍ ପୁଣି ମେଥଡିଷ୍ଟ ଉପସ୍ଥିତ ରହିଛନ୍ତି, ସେମାନେ ଏପରି କହନ୍ତି, ସେମାନେ ଚିତ୍କାର କରିଥିବା ସମୟରେ ପବିତ୍ର ଆତ୍ମାଙ୍କୁ ଲାଭ କରିଥିଲେ, ସେମାନେ ଯେ ଧର୍ମାତ୍ମାଙ୍କୁ ହାସଲ କରିଥିଲେ ଏପରି ଏକ ବିଷୟକୁ ସେମାନେ କହିଥିଲେ। ସେମାନେ ଯେ ଏହାକୁ ହାସଲ କରିନଥିଲେ ଏପରି କଥାକୁ ମୁଁ ଆଦୌ କହୁନାହିଁ, କିନ୍ତୁ ଏଠାରେ ଏପରି ଏକ ବିଷୟ ରହିଛି ଯାହାକୁ ମୁଁ ଧ୍ୟାନରେ ରଖେ, ସେମାନଙ୍କ ଫଳ ଦ୍ୱାରା ତାହା ହିଁ। ଯେତେବେଳେ ସତ୍ୟ କଥାଟି ପ୍ରକାଶିତ ହୋଇସାରିଛି, ସେମାନଙ୍କ ମଧ୍ୟରୁ କେତେକ ଜଣ ଏହାର ବିରୋଧରେ ଅତି ଦାରୁଣ ରୂପେ ଉଠନ୍ତି, ଏପରି କହିବା ଦ୍ୱାରା ଯେ ତାହା ଶୟତାନର କର୍ମ ଅଟେ। ତେବେ ତ ଏହା ଯେ କେଉଁଠାରୁ ଆଗତ ସେ କଥାକୁ ଫଳଟି ପରିଚିତ କରାଏ। ବୁଝନ୍ତି ତ, ଏହା ହିଁ ପରିଚିତ କରାଏ ଯେ ସେମାନେ ଏହାଙ୍କୁ କଦାପି ପାଇଥିଲେ କିମ୍ବା ନୁହେଁ। କିନ୍ତୁ ଯେଉଁମାନେ ଆଲୋକ ମଧ୍ୟରେ ଗମନାଗମନ କରିବାକୁ ଇଚ୍ଛା କରନ୍ତି ସେମାନେ ବଚନଙ୍କୁ ଗ୍ରହଣ କରନ୍ତି। ଏଠାରେ କିଛି ଦିନ ପୂର୍ବେ ମୁଁ କ୍ୟାଣ୍ଟୁଟିକୁ ଯାଇ ସେଠାରେ ପ୍ରଚାର କରୁଥିଲି, ଆଉ ଆରାଧନାଳୟ ବାହାରେ ରହି ସେଠାରେ ଏପରି ଜଣେ ବ୍ୟକ୍ତି ଉପସ୍ଥିତ ଥିଲେ ଯିଏକି ଏପରି ଏକ ମଣ୍ଡଳୀର ସଦସ୍ୟ ଥିଲେ ଯିଏ ବିଶ୍ୱାସ କରନ୍ତି ଯେ ଆଶ୍ଚର୍ଯ୍ୟଜନକ କାର୍ଯ୍ୟଗୁଡାକ କରିବାର ଦିନଗୁଡାକ ବିତି ସାରିଛି। ଆପଣଙ୍କ ହସ୍ତରେ ଏକ ଲଣ୍ଠନ ବତୀକୁ ଧରିଥିଲେ, ଆଉ ସେ କହିଥିଲେ, ହେ ପ୍ରଚାରକ, ମୁଁ ଆପଣଙ୍କ ପାଇଁ କେବଳ ଅପେକ୍ଷା କରୁଥିଲି। କେହି ଜଣେ ବୃଦ୍ଧ ସମ୍ମାନୀୟ ଅଙ୍କଲ, ଆଉ ମୁଁ ତାହା ଏତେବେଳେ ଦୂରେଇ ଯାଇଛି, ଆଉ ସେ କହିଥିଲେ, ଆଜ୍ଞା ହଁ, ସେ କହିଲେ ମୁଁ ଅମୁକ ଅମୁକ ବ୍ୟକ୍ତି ଅଟେ। ତତ୍ପରେ ମୁଁ ତାଙ୍କ ହାତକୁ ଧରି କରବନ୍ଦନ କଲି, ମୁଁ କହିଲି, ମୋର ଭାଇ, ଆପଣଙ୍କ ସହିତ ଭେଟ କରି ମୁଁ ପ୍ରକୃତ ଅତିଶୟ ଆନନ୍ଦିତ ଅଟେ। ସେ ମୋତେ କହିଥିଲେ, ମୁଁ ଆପଣଙ୍କୁ କେବଳ ଏତିକିଟା କହିବାକୁ ଚାହେଁ ଯେ ଆପଣ ଯେ ଜଣେ ପ୍ରକୃତରେ ଭ୍ରାନ୍ତ ଅଟନ୍ତି ଏପରି କଥାକୁ ମୁଁ ବିଶ୍ୱାସ କରେ। ମୁଁ କହିଥିଲି, ଭଲ କଥା, ସେପରି ବିଚାରକୁ ପୋଷଣ କରିବାକୁ ଆପଣଙ୍କର ଅଧିକାର ରହିଛି ଯେହେତୁ ଆପଣ ଜଣେ ଆମେରିକୀୟ ଅଟନ୍ତି। ତତ୍ପରେ ସେ କହିଥିଲେ, ଆଚ୍ଛା ତେବେ ଆପଣ ଲକ୍ଷ୍ୟ କରନ୍ତୁ, ପୁଣି ଆମେ ଲାଭ କରିଥିଲୁ। ମୁଁ କହିଥିଲି, କେଉଁ ବିଷୟ ଉପରେ ଭ୍ରାନ୍ତ? ଆପଣ ଆରୋଗ୍ୟତା ଉପରେ କଣ ଅର୍ଥ ପ୍ରକାଶ କରି କହିବେ? ମୁଁ ପଚାରିଥିଲି, ସେ ଛୋଟ ରୋଗାଗ୍ରସ୍ତ ପାଦର ସହିତ ଥିବା ସାନ ବାଇକାଟିର ସମ୍ପର୍କରେ କିପରି? ଗତକାଲିର ରାତ୍ରିବେଳା ଗତ ଦିବସରେ ଯିଏକି ଅକ୍ରେସରେ ଚାଲିଲା, ଯାହା ପାଖରେ ଏକ ଶିଶୁ ସନ୍ତାନ ଥିଲା, ସେହି ନାରୀ ଜଣଙ୍କ 14 ବର୍ଷରୁ କିଛିଟା ଅଧିକ ବୟସ୍କ ନଥିଲା, ଖାଲି ପାଦରେ ଥିଲା, ସାଧାରଣତଃ ପୁରୁଣା କାଳିଆ, ତାହାକୁ ଆପଣମାନେ କଣ କହି ପରିଚିତ କରାନ୍ତି? ଜନ୍ ଗ୍ରାହମ କାଲିକୋ କିମ୍ବା ସେପରି ଧରଣ ଅନ୍ୟ କିଛି ପୋଷାକ ପାର୍ଟି ବୋଲି କହିଥାନ୍ତି। ସେପରି ଧରଣ ପୋଷାକ ପରିଚ୍ଛଦକୁ ମୁଁ ଆଦୌ କିଛି ବୁଝେନା। ତାହାର କୋଳରେ ଏକ ସାନ ଶିଶୁ ଥିଲା ଆଉ ସେ ମୋ ପାଖକୁ ଚାଲି ଆସିଲା ଆଉ ଲୋକେ ପରସ୍ପର ପରେ ମାଡ଼ି ପଡୁଥିଲେ ଆଉ ତାହା ଏକ ମେଥଡିଷ୍ଟ ମଣ୍ଡଳୀ ଥିଲା ହ୍ୱାଇଟ୍ ହିଲ୍ ମେଥଡିଷ୍ଟ ମଣ୍ଡଳୀ ରୂପେ ପରିଚିତ ଥିଲା କେଣ୍ଟୁକି ସ୍ଥିତ ବ୍ରୁକ୍ସଭିଲ୍ର ପାହାଡ଼ ଅବସ୍ଥିତ ଥିଲା ଯେଉଁଠାରେ ମୁଁ ଜନ୍ମଗ୍ରହଣ କରିଥିଲି ସେ ଏହି ସାନ ଶିଶୁକୁ ଆପଣ କୋଳରେ ଧରିଥିଲା ଆଉ ମୁଁ ତାକୁ ପଚାରିଥିଲି ଭଉଣୀ କିପରି ମୁଁ ପଚାରିଥିଲି ଅନ୍ୟ କେହି ପୀଡିତ ଅଛନ୍ତି କି ଆଉ ସେ ସେହି ଜାଗାରୁ ବାହାରି ଆସିଲା ଏକ ସାଧାରଣ ଅପରିଚିତା ନାରୀ ସମ ଚାଲି ଆସିଲା ତାର ଛୋଟ ମୁଣ୍ଡଟି ତଳକୁ ପାତି ରହିଥିଲା ଆଉ ସେ କହିଲା ଆଜ୍ଞା ହଁ ମୋର ଶିଶୁଟି ତତ୍ପରେ ସେହି ସାଧାରଣ ନାରୀଟି ସେହିପରି ଭାବରେ ହଲଚଲ ହୋଇ ଚାଲିଲା ମୁଁ ପଚାରିଲି ଭଉଣୀ ଏହାର ସମସ୍ୟାଟି କଣ ସେ କହିଥିଲା ସେ କିଛିଟା ହଲଚଲ ହେବାର ସମ୍ବେଦନକୁ ଅନୁଭବ କଲା ତତ୍ପରେ ମୁଁ ପଚାରିଲି କିଛି ତା ସମ୍ବେଦନର କମ୍ପନକୁ କି ଆଜ୍ଞା ହଁ ତାହାଇ ମୁଁ କହିଲି କେତେ ଦିନ ଧରି ସେ ଏହିପରି କମ୍ପନକୁ ଅନୁଭବ କରି ଆସୁଅଛି ଆଉ ସେ କହିଥିଲା ହଁ ଜନ୍ମ ହେଲା ଦିନରୁ ସେ ଏହାକୁ ଅନୁଭବ କରି ଆସୁଅଛି ପୁଣି ଏହା ପାଖାପାଖି ଏକ ବର୍ଷ ପୁରାତନ ଥାଇପାରେ ମୁଁ ପଚାରିଲି ସେହି ଶିଶୁଟିକୁ ମୁଁ ଯେ ଧରେ ଏପରି ଇଚ୍ଛାକୁ ଆପଣ ପୋଷଣ କରୁଛନ୍ତି କି ସେହି ସ୍ଥାନର ପର୍ବତାଞ୍ଚଳ ଉପରି ଭାଗରେ ସେପରି ଧରଣର କିଛିଟା ବିଷୟକୁ ଆପଣ ଅନୁଭବ କରିପାରନ୍ତି ଆଉ ସେ କହିଥିଲା ଆଜ୍ଞା ହଁ ତାହାହି ସେହି ଶିଶୁଟିକୁ ସେ ମୋର ହାତକୁ ବଢାଇ ଦେଲା ମୋହର ହୃଦୟରେ କ୍ଷଣଭର ପାଇଁ ସ୍ତବ୍ଧ ହୋଇ ଠିଆ ହୋଇପଡ଼ିଲି ମୁଁ କହିଲି ହେ ପ୍ରଭୁ ଏହି ଲୋକମାନଙ୍କୁ ଜିତିବା ନିମନ୍ତେ ମୋତେ ଆପଣ ଯଦି କୃପାଦାନ କରନ୍ତି ତେବେ ବର୍ତ୍ତମାନ ମୋ ପାଇଁ କିଛି କରନ୍ତୁ ଆଉ ମୋହର ହସ୍ତରେ ମୁଁ ତାକୁ ଧରିଥିବା ସମୟରେ ତାର କମ୍ପନଟି ବନ୍ଦ ହୋଇଗଲା ମୁଁ ତାରକୁ ଅନାଇଲି ତାହାକୁ କୋଳରେ ଜାବୁଡି ଧରିଲି ତା ସହିତ ଖେଳିଲି ଆଉ ଶିଶୁଟି ଦାନ୍ତ ଘଷିଲା ଆଉ ମୋ ଆଡ଼କୁ ଅନାଇଲା ମୁଁ ତାରକୁ ଚାହିଁ ଦେଖିଲି ସେ ମୁଣ୍ଡ ଟେକିଲା ମୋର ଛୋଟ ମୁଣ୍ଡ ତାହାର ଛୋଟ ମୁଣ୍ଡଟିକୁ ତଳକୁ ପାଟିଦେଲା ବାଳ ଗୁଡାକ ବିଖରି ଗଲା ତାର ପଛଳକୁ ଝୁଲିବାରେ ଲାଗିଲା ପୁଣି ତାର ଉପରେ ବିଛେଇ ହୋଇଗଲା ସେ ତାର ମୁଣ୍ଡଟିକୁ ଉପରକୁ ଉଠାଇଲା ଆଉ ତାର କଅଁଳିଆ ଗାଲ ଉପର ଦେଇ ଲୁହ ଝରଝର ହୋଇ ବହିବାରେ ଲାଗିଲା ସେହି କର୍କଶ ବ୍ୟକ୍ତି ଜଣକ ସେହି ସ୍ଥାନରେ ଠିଆ ରହିଥିଲା ତାର ମୁଖମଣ୍ଡଳରେ ଲମ୍ବା ଲମ୍ବା ଦାଢ଼ି ଗୁଡିକ ଝୁଲୁଥିଲା ଆଉ ସେ ଉଭୟଙ୍କ ଗାଲ ଦେଇ ଲୋତକର ଧାରା ଗୁଡିକ ଝରଝର ହୋଇ ବହୁଥିଲା ଚାରିଆଡ଼କୁ ଚାହିଁ ଦେଖିଲି ମୁଁ କହିଲି ଭଉଣୀ ତୁମର ଶିଶୁ ସନ୍ତାନଟି ଏହିପରି ଅଟେ ଯୀଶୁ ଖ୍ରୀଷ୍ଟ ତାହାକୁ ସୁସ୍ଥ କରନ୍ତି ତତ୍ପରେ କେତେକ ବୃଦ୍ଧା ନାରୀ ଅଚେତ ହୋଇପଡିଲେ ପୁଣି ପକ୍କା ଉପରେ ଧଡ଼ଧାଡ଼ ହୋଇ ପଡିଗଲେ ଆଉ ସେମାନଙ୍କ ମୁହଁ ଉପରେ ପାଣି ଛିଞ୍ଚା ଗଲା ଆଉ ସେମାନେ ପଙ୍ଖା କରାଗଲେ ଆଉ ମୁଁ ପଚାରିଲି କିଏ ତାହାକୁ ସେପରି ଭାବେ କଲେ ସେ କହିଲେ ବ୍ରାହ୍ମଣ ମହାଶୟ ମୁଁ ଏହାକୁ ପୁଙ୍ଖାନୁପୁଙ୍ଖ ରୂପେ ନ ଦେଖିଲା ପର୍ଯ୍ୟନ୍ତ ମୁଁ କୌଣସି ପ୍ରକାର ବିଷୟକୁ ଆଦୌ ସ୍ୱୀକାର କରି ନପାରେ ମୁଁ କହିଲି ମୁଁ ଧାରଣା କରେ ଆଚ୍ଛା ତେବେ ଏହା ଏକ ଉତ୍ତମ ଧରଣର ବିଚାର ଅଟେ ତଥାପି ମୁଁ କହିଲି ମୁଁ ଆପଣଙ୍କୁ ଏ ବିଷୟଟିକୁ ପଚାରିବାକୁ ଚାହେଁ ଯେ ଆପଣ କେଉଁଠାରେ ବାସ କରନ୍ତି ସେ କହିଲେ ଏଠାରୁ ଅନତି ଦୂରରେ ପର୍ବତାଞ୍ଚଳର ଅପରପାର୍ଶ୍ୱସ୍ତ ଇଲାକାରେ ରହେ ଆଜିର ରାତ୍ରିବେଳା ମୋ ସହିତ ରାତ୍ର ଭୋଜନ କରିବାକୁ ଘରକୁ ଚାଲନ୍ତୁ ଆଉ ମୁଁ ଆପଣଙ୍କୁ କିଛିଟା ଘୋଳ ଦହି ପୁଣି ଗହମର ରୁଟି ପରିବେଷଣ କରିବି ମୁଁ କହିଲି ମୁଁ ଯିବା ପାଇଁ ପସନ୍ଦ କରିବି ଆଉ ମୁଁ ପ୍ରକୃତରେ କ୍ଷୀରିତ ଅଟେ କିନ୍ତୁ ମୁଁ କହିଲି ମୁଁ ଏହାକୁ କରିପାରେ ନା ମୋର ମାମୁଙ୍କ ସହିତ ମୋତେ ଘରକୁ ଅବଶ୍ୟ ଯିବାକୁ ପଡିବ ତତ୍ପରେ ସେ କହିଲେ ଆଚ୍ଛା ତେବେ ମୁଁ ଆପଣଙ୍କୁ କିଛି ପଚାରିବାକୁ ଚାହେଁ ଆପଣ ଯେ ଘରକୁ ନିହାତି ପକ୍ଷେ ପହଞ୍ଚିବାକୁ ଯାଉଛନ୍ତି ସେ କଥାକୁ ଆପଣ କିପରି ଭାବେ ଜାଣିଲେ ସେ କହିଲେ ଏପରି ମୁଁ ସେହି ପର୍ବତାଞ୍ଚଳ କେବଳ ଚାଲିକରି ତାହାକୁ ପାର କରିବି ମୁଁ ପଚାରିଲି ଆପଣ ନିଜର ବାସଗୃହଟିକୁ ସ୍ପଷ୍ଟ ରୂପେ ଦେଖିପାରନ୍ତି କି ସେ କହିଲେ ନୁହେଁ ମୁଁ ପଚାରିଲି ତେବେ ଆପଣ ଯେ ସେଠାକୁ ଯାଇ ପହଞ୍ଚିବେ ସେ କଥାକୁ କିପରି ଭାବେ ଜାଣିଲେ ସେ କହିଲେ ଏପରି ଏକ ଚଲାପଥ ସେଠାରେ ଅଛି ଯାହାକି ଘର ପର୍ଯ୍ୟନ୍ତ ଲମ୍ବିଛି ମୁଁ କହିଲି ଏହା ସତ୍ତ୍ୱେ ଆପଣ ତାହା ଦେଖିପାରନ୍ତି ନାହିଁ ପୁଣି ଆପଣ କ୍ଷଣଭର ପଡିବେ ମୋତେ ଏପରି କହିଥିଲେ ଯେ ଯାବତ୍ ଆପଣ କୌଣସି ଏକ ନିଶ୍ଚିତ ବସ୍ତୁକୁ ସ୍ପଷ୍ଟ ରୂପେ ନ ଦେଖନ୍ତି ଆପଣ ତାହାକୁ କୌଣସି ପ୍ରକାର ସ୍ୱୀକାର କରିପାରନ୍ତି ନାହିଁ ଆରେ ବା ସେ କହିଲେ ମୁଁ ତ ଅକ୍ଲେଶରେ ବତୀଟିଏ ନେବି ପୁଣି ଆଲୋକ ସହିତ ଚାଲିଯିବି ମୁଁ କହିଲି ପ୍ରକୃତରେ ଆପଣଙ୍କୁ ତାହା ହିଁ ବୁଝାଇ ଦେବା ନିମନ୍ତେ ମୁଁ ଅଦ୍ୟାବଧି ପ୍ରୟାସ କରୁଛି ମୁଁ କହିଲି ଲଣ୍ଠନଟିଏ ଠିକ ଯେପରି ଭାବରେ ଆଲୋକ ଦିଏ ଠିକ ସେହିପରି ଭାବରେ ସେ ଯେତେବେଳେ ଜ୍ୟୋତିରେ ବାସ କରନ୍ତି ଆପଣ ସେହି ଏଥିରୁ ତହିଁରେ ଗମନାଗମନ କରନ୍ତି ଆମମାନେ ସୁରକ୍ଷିତ ରୂପେ ସେଠାରେ ପହଞ୍ଚିଯିବୁ ଯଦ୍ୟପି ମୁଁ ଶେଷ ଭାଗକୁ ସ୍ପଷ୍ଟ ରୂପେ ଆଦୌ ଦେଖି ନପାରେ ତଥାପି ମୁଁ ଏତିକିଟା ଜାଣେ ଯେ ମୁଁ ସେଠାରେ ସୁରକ୍ଷିତ ରୂପେ ପହଞ୍ଚିଯିବି ଏତେବେଳେ ଆସନ୍ତୁ ପ୍ରାର୍ଥନା କରିବା ସ୍ୱର୍ଗବାସୀ ପିତା ଯୀଶୁଖ୍ରୀଷ୍ଟଙ୍କର ସକଳ ମଙ୍ଗଳ ଦାନ ପାଇଁ ଆମମାନେ ଆପଣଙ୍କର ଆଭାରୀ ଅଟୁ, ଯିଏକି ସ୍ନେହର କେନ୍ଦ୍ରବିନ୍ଦୁ ଅଟନ୍ତି। ଆପଣ ଯେ ମୋ ଉପରେ କ୍ରୋଧିତ ଥିଲେ, ଏପରି କଥାକୁ ମୁଁ ପୂର୍ବେ ବିଚାର କରୁଥିଲି, କିନ୍ତୁ ଯୀଶୁ ମୋତେ ସ୍ନେହ କଲେ। କିନ୍ତୁ ଯେତେବେଳେ ମୁଁ ବୁଝିଲି ଯେ ଯୀଶୁ ଈଶ୍ୱରଙ୍କ ହୃଦୟ ଅଟନ୍ତି, ତେବେ ମୁଁ ଏହାକୁ ଜାଣେ ଯେ ଆପଣ ମୋତେ ସ୍ନେହ କରନ୍ତି ଆଉ ମୋ ପାଇଁ ଯାତନାକୁ ତୟ କଲେ। ଆଉ ହେ ପିତା ପରମେଶ୍ୱର, ଏହି ଜଗତର ପାଇଁ ପୁଣି ଆମର ରାଷ୍ଟ୍ର ପାଇଁ ମୁଁ ଆଜି ପ୍ରାର୍ଥନା କରେ। ପ୍ରଭୁ, ମୁଁ ପ୍ରାର୍ଥନା କରେ ମୋର ସକଳ ଭୁଲ ତ୍ରୁଟିର ମାର୍ଜନା ପାଇଁ, ମୋ ରାଷ୍ଟ୍ରବାସୀଙ୍କ ତ୍ରୁଟି ଗୁଡ଼ାକର କ୍ଷମା ପାଇଁ, ଯେଉଁ ଲୋକମାନଙ୍କୁ ପାଳକ ପରି ରକ୍ଷା କରିବାକୁ ଆପଣ ମୋତେ ଦେଇଛନ୍ତି ସେମାନଙ୍କ ସୁରକ୍ଷା ପାଇଁ ମୁଁ ପ୍ରାର୍ଥନା କରେ। ଆପଣ ଯେ ସେମାନଙ୍କୁ ଆଶୀର୍ବାଦ କରିବେ, ପୁଣି ଏଠାରେ ଉପସ୍ଥିତ ଥିବା ସେହି ସକଳ ଲୋକଙ୍କୁ ଯେଉଁମାନେ ଏହି କ୍ଷୁଦ୍ର ଉପାସନାରେ ଉପସ୍ଥିତ ଥାଇ ପ୍ରଶ୍ନ ଗୁଡାକ ପଚାରିଥିଲେ ସେମାନଙ୍କୁ ଆଶୀର୍ବାଦ କରିବେ। କିମ୍ବା ଏପରି ମଧ୍ୟ ହୋଇପାରେ ଯେ ସେମାନେ ଯାହା କିଛି ବିଷୟକୁ ବିଶ୍ୱାସ କରନ୍ତି ତାହାର ବିରୋଧରେ ମୁଁ କିଛିଟା ଭିନ୍ନ କଥାକୁ କହିପାରିଥାଏ। ହେ ପ୍ରଭୁ, ମୁଁ ତ ଆପଣାରୁ କୌଣସି ବିଷୟକୁ କଦାପି ବର୍ଣ୍ଣନା କରି ନପାରେ, ମୁଁ ତ ଅକ୍ଷମ ଅଟେ, ତଥାପି ହେବାକୁ ଦିଅନ୍ତୁ। ହେ ପ୍ରଭୁ, ମୋର ଅନ୍ତରାତ୍ମାରେ ମୁଁ ଯେ କ'ଣ ଅର୍ଥ ପ୍ରକାଶ କରିଥାଏ ସେ ବିଷୟକୁ ଆପଣ ସେମାନଙ୍କୁ କେବଳ ଅବଗତ କରାଇଦେବେ କି? ଦୟା କରନ୍ତୁ, ଆପଣ ଯେ ତାହାକୁ କରିବେ ତେବେ ମୁଁ ପ୍ରାର୍ଥନା କରେ ସେମାନଙ୍କୁ ସମୟ ରୂପେ ଆଶୀର୍ବାଦ କରନ୍ତୁ। ଆପଣଙ୍କ ବଚନ ଉପରେ ଅପେକ୍ଷାରତ ହୋଇଥିବା ଅବସରରେ ଆପଣ ଆମମାନଙ୍କୁ ଆଶୀର୍ବାଦ କରନ୍ତୁ। ବାପ୍ତିସ୍ମର ଆରାଧନା ପୂର୍ବେ କିଛି ସମୟ ପାଇଁ ସେପରି କରିବାକୁ ଯାଉଅଛୁ, ଯାହା ନିରାଟର ସତ୍ୟ କଥା ଅଟେ ତାହାକୁ ପ୍ରକାଶ କରି କହିବା ପାଇଁ ଆମମାନଙ୍କୁ ସାହାଯ୍ୟ କରନ୍ତୁ। ଆଜିର ରାତ୍ରିକାଳର ଏହି ସମାଚାର ପାଇଁ ଆମମାନଙ୍କୁ ସାହାଯ୍ୟ କରନ୍ତୁ। ମୋର ଗଳାଟି ଅଳ୍ପ କିଛି ପରିମାଣରେ ଖରଖର ଅବସ୍ଥାରେ ରହିଛି। ପ୍ରିୟ ପ୍ରଭୁ, ଆପଣ ଯେ ମୋତେ ସାହାଯ୍ୟ କରିବେ, ଏଣୁ ମୁଁ ନିବେଦନ କରେ ତତ୍ପରେ ଲୋକଙ୍କ ମଧ୍ୟରେ ଯେଉଁ ପୀଡିତ ପୁଣି ସଂକଟାପନ୍ନ ଅଛନ୍ତି, ଆପଣ ଯେ ସେମାନଙ୍କୁ ସୁସ୍ଥ କରିଦେବେ ଏ ନିମନ୍ତେ ମୁଁ ପ୍ରାର୍ଥନା କରେ। ଯେହେତୁ ଯୀଶୁଙ୍କ ନାମରେ ଆମମାନେ ଏହାକୁ ନିବେଦନ କରୁଅଛୁ, ଆମେନ୍। ପୁଣି ଆପଣମାନେ ଯଦି ଇଚ୍ଛା କରିବେ, ପରବର୍ତ୍ତୀ କିଛି ମୁହୂର୍ତ୍ତ ପାଇଁ ଯଦି ଇଚ୍ଛା କରିବେ, ତେବେ ଆସନ୍ତୁ ରୋମିଓ ପୁସ୍ତକରୁ ଏହାର ଷଷ୍ଠ ଅଧ୍ୟାୟକୁ ଖୋଲିବା। ଆରେ ହେ, ଅପେକ୍ଷା କରନ୍ତୁ, ମୁଁ ଯେ ପାଇଲି ଏପରି ବିଶ୍ୱାସ କରେ କହିଥାଏ, ମୁଁ ଆହୁରି ଅନେକ ପ୍ରଶ୍ନର ସର୍ବଶେଷ ପରିଚୟକୁ ପାଇଲି କହିଥାଏ। ବୁଧବାରର ରାତ୍ରିକାଳରେ ମୁଁ ଏଗୁଡ଼ିକୁ କେବଳ ଉତ୍ତର ପ୍ରଦାନ କରିବି ଯଦି ତାହା ଯୋଗ୍ୟବସର ହୋଇଥାଏ। ମୁଁ କରିସାରିଅଛି, ତେଣୁ ଆସନ୍ତୁ ବର୍ତ୍ତମାନ ଅଗ୍ରସର କରିବା। ଏହା ପୂର୍ବରୁ ସେଗୁଡ଼ିକ ଯେ ଏହି ସ୍ଥାନରେ ପରିଚିତ ଥାଇ ରହିଛି ତାହା ମୁଁ ଲକ୍ଷ୍ୟ କରିନଥିଲି। ତେବେ ଆସନ୍ତୁ ରୋମିଓ ଷଷ୍ଠ ଅଧ୍ୟାୟରେ ଯେତେବେଳେ ପାଠ କରିବା, ତେବେ ଆମେ କଣ କରିବା? ଅନୁଗ୍ରହ ଯେପରି ପ୍ରଚୁର ହୁଏ ଏଥିପାଇଁ କି ପାପରେ ରହିଥିବା? ପରମେଶ୍ୱର ତାହା ନିବାରଣ କରନ୍ତୁ। ପାପ ପ୍ରତି ଯେ ମୃତ ଆମ୍ଭେମାନେ, ଆମମାନେ ସେଥିରେ କିପରି ଆଉ ଜୀବନ କାଟିବା? ଆମ୍ଭେମାନେ ଯେତେ ଲୋକ ଖ୍ରୀଷ୍ଟ ଯୀଶୁଙ୍କ ଠାରେ ବାପ୍ତିତ ହୋଇଅଛୁ, ସମସ୍ତେ ଯେ ତାହାଙ୍କ ମରଣରେ ବାପ୍ତିତ ହୋଇଅଛୁ, ଏହା କି ତୁମେମାନେ ଜାଣ ନାହିଁ? ଅତଏବ ଆମମାନେ ବାପ୍ତିସ୍ମ ଦ୍ୱାରା ମରଣରେ ତାହାଙ୍କ ସହିତ ସମାଧିପ୍ରାପ୍ତ ହୋଇଅଛୁ, ଯେପରି ଖ୍ରୀଷ୍ଟ ପିତାଙ୍କ ଗୌରବ ଦ୍ୱାରା ମୃତମାନଙ୍କ ମଧ୍ୟରୁ ଯେଉଁ ପ୍ରକାରେ ଉତ୍ଥାପିତ ହେଲେ, ଆମେମାନେ ମଧ୍ୟ ସେହି ପ୍ରକାରେ ଜୀବନର ନୂତନ ଭାବରେ ଆଚରଣ କରୁ। କାରଣ ଯଦି ଆମେମାନେ ତାହାଙ୍କ ମୃତ୍ୟୁର ସାଦୃଶ୍ୟରେ ମୃତ୍ୟୁ କରି ତାହାଙ୍କ ସହିତ ଏକୀଭୂତ ହୋଇଅଛୁ, ତାହେଲେ ନିଶ୍ଚୟ ତାହାଙ୍କ ପୁନରୁତ୍ଥାନର ସାଦୃଶ୍ୟରେ ମଧ୍ୟ ଉତ୍ଥିତ ହୋଇ ତାହାଙ୍କ ସହିତ ଏକୀଭୂତ ହେବା। ପ୍ରାୟ 20 ମିନିଟ୍ ପାଇଁ ଆଜି ରାତ୍ରିବେଳା ମୁଁ ଏକ ପ୍ରସଙ୍ଗକୁ ଅବଶ୍ୟ ଉଦ୍ଦୃଷ୍ଟ କରିବାକୁ ଚାହୁଁଛି। ତେବେ ମୁଁ ପରିଚୟଭୁକ୍ତ ହେବା, ଖ୍ରୀଷ୍ଟଙ୍କ ସାଦୃଶ୍ୟରେ ପରିଚିତ ହେଲୁ, ତାହାକୁ ଗ୍ରହଣ କରିବି। ଆପଣମାନଙ୍କୁ ତ ଜଣା, ଆଜିକାଲି ଏହି ରାଷ୍ଟ୍ରଟିର ମଧ୍ୟରେ ଏକାଧିକ ଅଯୋଗ୍ୟ ପ୍ରକୃତି ବିଶିଷ୍ଟ ଲୋକଗୁଡାକ ରହିଛନ୍ତି। ତତ୍ପରେ ଆପଣମାନେ ଚାରିଆଡ଼କୁ ଯାଇ ପହଞ୍ଚନ୍ତି, ତେବେ ଏତେ ପ୍ରଚୁର ପରିମାଣରେ ଆପଣମାନେ ଅସନ୍ତୁଷ୍ଟ ପ୍ରକୃତି ଲୋକମାନଙ୍କୁ ହାସଲ କରିଥାନ୍ତି, ଯାହାକି ଆପଣମାନଙ୍କ ପାଇଁ ଚକିତ କରି ପକାଇବାର କାରଣ ହୋଇଥାଏ। ସେମାନେ ଯେ ପ୍ରକୃତରେ କ'ଣ କରିବାକୁ ଚାହାନ୍ତି ସେମାନେ ପ୍ରକୃତରେ ତାହାକୁ ବୁଝିବାରେ ଅକ୍ଷମ ଅଟନ୍ତି। ଏକ 30 ମାଇଲ ବେଗରେ ଚଳାଇବା ଏକ ଯାନରେ ସେମାନେ ରାସ୍ତା ଉପରକୁ ଓହ୍ଲାଇ ଆସନ୍ତି, ପୁଣି ଘଣ୍ଟାରେ 70-80 ମାଇଲ ବେଗରେ ସେମାନେ ମୋଟର ଯାନ ଚଳାନ୍ତି। ସେମାନେ ବ୍ରେକ୍ ଗୁଡାକୁ ଅଳ୍ପ ପରିମାଣରେ କଷନ୍ତି, ପୁଣି ଗୋଟିଏ କୋଣକୁ ଯାଇ ରହିଯାଆନ୍ତି। ତତ୍ପରେ ସେଠାରୁ ଏପରି ଦ୍ରୁତ ଗତିରେ ସେମାନେ ଗାଡି ଚଳାନ୍ତି ଯେତେ ପର୍ଯ୍ୟନ୍ତ ସେମାନେ ତାଙ୍କ ଟାୟାରର ଅର୍ଦ୍ଧେକ ଅଂଶକୁ ସହରର ଏକ ବ୍ଲକକୁ ପହଞ୍ଚିବା ପାଇଁ ଘୋଷାଇ ପକାନ୍ତି, ପୁଣି ଜଳାଇ ଦିଅନ୍ତି, କିଛି ସମୟ ପାଇଁ କଥାବାର୍ତ୍ତା କରିବାକୁ ପୁଣି ବ୍ୟବସ୍ଥିତ ହେବାକୁ ଚାହିଁଥାନ୍ତି। ଏପରି ଧାରଣା ଜାତ ହୁଏ ଯେପରିକି ଲୋକମାନେ ପ୍ରକୃତରେ କ'ଣ କରିବାକୁ ଚାହାନ୍ତି ସେ ସମ୍ବନ୍ଧରେ ସେମାନେ କିଛି ହେଲେ ବୁଝନ୍ତି ନାହିଁ। ସେମାନଙ୍କ ମଧ୍ୟରୁ କେତେକ ଏପରି ଭାବରେ ନିରୁତ୍ସାହିତ ପୁଣି ହତାଶ ହୋଇପଡ଼ନ୍ତି ଯେ ପରିଶେଷରେ ସେମାନେ କୌଣସି ଏକ ଔଷଧ ଆଣିବାକୁ ଚାଲିଯାଆନ୍ତି, ପୁଣି ଆପଣମାନଙ୍କ ନିମନ୍ତେ ଏକ ବୋତଲ ବିଷାକ୍ତ ଦ୍ରବଣ କିମ୍ବା ସଲଫରିକ୍ ଏସିଡ୍ ପରି ବିଷାକ୍ତ ପଦାର୍ଥ କିମ୍ବା ଅନ୍ୟ କିଛି ଜହରିଲା ପଦାର୍ଥ ନିଅନ୍ତି, ପୁଣି ଆତ୍ମହତ୍ୟା କରନ୍ତି। ସେମାନେ ନିଷ୍ପ୍ରାଣ ଅବସ୍ଥାରେ ନିଜକୁ ଚିରନିଦ୍ରାଗ୍ରସ୍ତ କରାଇ ପକାନ୍ତି। ସେମାନଙ୍କ ମଧ୍ୟରୁ ଅନ୍ୟ କେତେକ ବ୍ୟକ୍ତି ସେମାନଙ୍କ କୋଠରୀ ମଧ୍ୟରେ ଗ୍ୟାସ ସିଲିଣ୍ଡରକୁ ଖୋଲି ଦିଅନ୍ତି କିମ୍ବା କାର୍ବନ ମୋନୋକ୍ସାଇଡ୍ ଗ୍ୟାସକୁ ତାହାର ପାଇପକୁ ମୋଟର ଯାନରୁ ଖୋଲି ପକାନ୍ତି, ପୁଣି ଆତ୍ମହତ୍ୟା କରିବାକୁ ଯତ୍ନ କରନ୍ତି। ସେମାନଙ୍କ ମଧ୍ୟରୁ ଅନ୍ୟ କେତେକ ବ୍ୟକ୍ତି କୌଣସି ଏକ ପୋଲ ଉପରକୁ ଚଢ଼ିଯିବେ, ପୁଣି ଖଣ୍ଡେ ଛୋଟ କାଗଜରେ ଚିଠି ଖଣ୍ଡେ ଲେଖି ଆପଣା ପକେଟ୍ ମଧ୍ୟରେ ରଖିଦେବେ, ଏହାକୁ ତହିଁରେ ରଖିଦେବେ, ତତ୍ପରେ ନଦୀଗର୍ଭକୁ ଡେଇଁପଡ଼ି ସ୍ୱୟଂକୁ ହତ୍ୟା କରିଥାନ୍ତି। ଆଉ କେତେକ ଉଚ୍ଚ ପର୍ବତକୁ ଚଢ଼ିଯାଇ ପୁଣି ଉଚ୍ଚ ଟାୱାରକୁ ଚଢ଼ିଯାଇ ସେଠାରୁ ଡେଇଁ ପଡ଼ନ୍ତି ଆଉ ମୃତ୍ୟୁବରଣ କରନ୍ତି। ଅନ୍ୟ କେହି କେହି ପିସ୍ତଲକୁ ଆଗ୍ନେୟାସ୍ତ୍ରକୁ କାଢି ଆଣି ନିଜ ମୁଣ୍ଡରେ ଲଗାଇ ଦେଇ ପ୍ରକୃତରେ ଗୁଳିବିଦ୍ଧ ଦ୍ୱାରା ନିଜର ଖପୁରୀକୁ ଉଡ଼ାଇ ଦିଅନ୍ତି। ଏମାନେ ସମସ୍ତେ ପ୍ରକୃତରେ ଅସନ୍ତୁଷ୍ଟ ଗୋଷ୍ଠୀର ନୈରାଶ୍ୟରେ ଘେରା ବ୍ୟକ୍ତିଗଣ ହିଁ ଅଟନ୍ତି। ଚିକିତ୍ସାଳୟ ଗୁଡିକ ଅସନ୍ତୁଷ୍ଟ ପୁଣି ନୈରାଶ୍ୟରେ ତ୍ରସ୍ତ ଲୋକମାନଙ୍କ ଦ୍ୱାରା ଭରପୁର ଅଟେ। ପାଗଖାନା ଗୁଡାକ ଆବଶ୍ୟକତାରୁ ଅଧିକ ଭରପୁର ଅଟନ୍ତି। ସମସ୍ତେ ଅସନ୍ତୁଷ୍ଟ ଅଟନ୍ତି। ସେମାନେ ଯେ କଣ କରିବାକୁ ଚାହାନ୍ତି ତାହା ସେମାନେ ସୁଦ୍ଧା ଜାଣନ୍ତି ନାହିଁ। ଏପରି ଅନୁମାନ କରାଯାଏ ଏପରି କିଛି ବିଷୟ ରହିଛି ଯାହାକୁ ଧରିବା ନିମନ୍ତେ ସେମାନେ ଅଗ୍ରସର ହେଉଛନ୍ତି, ତଥାପି ସେମାନେ ଏହାର ନିକଟକୁ ଆଦୌ ପହଞ୍ଚୁ ନାହାନ୍ତି। ତତ୍ପରେ ଆମମାନେ ଏହାକୁ ଲକ୍ଷ୍ୟ କରୁ ଯେ ଗୃହ ଗୁଡାକ ଯେଉଁମାନେ କି ରାଷ୍ଟ୍ରର ଆଉ ମଣ୍ଡଳୀର ମେରୁଦଣ୍ଡ ଅଟନ୍ତି, ଆମମାନେ ଧ୍ୟାନ କରିଥାଉ ଯେ ସେହି ଗୃହ ଗୁଡାକ ଅବ୍ୟବସ୍ଥିତ ହୋଇପଡ଼ିଛନ୍ତି। ପୁଣି ବିବାହ ବିଚ୍ଛେଦକୁ ଅତିରଞ୍ଜିତ କରିବା ନିମନ୍ତେ ତ୍ୟାଗପତ୍ରର ବିଚାରାଳୟ ଗୁଡାକ ବ୍ୟବସ୍ଥିତ ହୋଇପଡ଼ିଛି। ଛୋଟ ଛୋଟ ବାଳକମାନଙ୍କ ଅପରାଧ ପୁଣି ମାତୃଗଣ ନିଜର ସନ୍ତାନଗଣଙ୍କୁ ଆୟାମାନଙ୍କ ପାଖରେ ଛାଡ଼ିଦେଇ କୌଣସି ଏକ ଅନ୍ୟ ସ୍ଥାନରେ ଚାକିରି ଜନିତ କାର୍ଯ୍ୟ କରିବାକୁ ଚାଲିଯାଉଛନ୍ତି, ଯଦ୍ୟପି ସେମାନଙ୍କ ସ୍ୱାମୀଗଣ ଯୋଗ୍ୟ କାର୍ଯ୍ୟରେ ଅବସ୍ଥିତ ଅଛନ୍ତି, ତଥାପି ମାଟିଏ ହେବାର ଗୌରବ ପାଇଁ ସେମାନେ ଆଦୌ ସନ୍ତୁଷ୍ଟ ନୁହନ୍ତି, ପୁଣି ଆପଣା ଘରେ ରହିବା ନିମନ୍ତେ ସେମାନେ ଆଦୌ ଇଚ୍ଛୁକ ନୁହନ୍ତି। ଜଣେ ଭଦ୍ରା ନାରୀ ପରି ସୁବ୍ୟବସ୍ଥିତ ନାରୀମାନଙ୍କ ପରି ସଜେଇ ହୋଇ ରହିବାର ବିଷୟରେ ସେମାନେ ଆଦୌ ସନ୍ତୁଷ୍ଟ ନୁହନ୍ତି। ସେମାନେ ପୁରୁଷମାନଙ୍କ ପରି ନିଜକୁ ସଜେଇ ରଖିବାକୁ ଇଚ୍ଛା କରନ୍ତି, ପୁରୁଷଗଣ ନାରୀମାନଙ୍କ ପରି ଆଚରଣ କରିବାକୁ ଇଚ୍ଛା କରନ୍ତି, ଆଉ ସେମାନେ କେବଳ କୌଣସି ନା କୌଣସି କ୍ଷେତ୍ରରେ କିଛିଟା ବିଭ୍ରାଟ ବିଷୟ ରହିଛି ଏପରି ଅନୁମାନ କରାଯାଏ। ତତ୍ପରେ ଲୋକମାନେ କୌଣସି ବିଷୟ ପ୍ରତି ଆକର୍ଷିତ ଥାଇ ସେଆକୁ ଧାଇଁବାରେ ଲାଗିଛନ୍ତି, ତଥାପି ଏହାକୁ ହାସଲ କରିପାରନ୍ତି ନାହିଁ। ତାହା ଏପରି ଏକ ଦୁଃଖଦ ଅବସ୍ଥା ଅଟେ ଯାହା ମଧ୍ୟରେ ଆମମାନେ ଏତେବେଳେ ଅବସ୍ଥାନ କରିରହିଛୁ ଆଉ ସେମାନେ ଅବସ୍ଥାନ କରନ୍ତି। ସେମାନେ କୌଣସି ବିଶେଷ ଧରଣ ବିଷୟକୁ ପାଇବା ଅଭିପ୍ରାୟରେ ଆପଣମାନଙ୍କୁ ଏକ ଉଦାହରଣ କରି ପ୍ରସ୍ତୁତ କରିବା ଅଭିପ୍ରାୟରେ ସେମାନେ ପ୍ରତ୍ୟେକ ଦିନକୁ ଦୃଷ୍ଟି ପକାଇ ରହିଛନ୍ତି। ଆମମାନଙ୍କ ସମୟର ନାରୀଗଣଙ୍କୁ ଆମମାନେ ଗ୍ରହଣ କରୁ, ସେମାନେ ଏକ ନିଶ୍ଚିତ ଚଳଚ୍ଚିତ୍ରର ନାୟିକାଙ୍କୁ ଦେଖିବା ପର୍ଯ୍ୟନ୍ତ ସେମାନେ ଦୂରଦର୍ଶନକୁ ଦେଖନ୍ତି, କିମ୍ବା ସେ ବାହାରକୁ ବାହାରି ଆସିବ ଏକ ନିଶ୍ଚିତ ଢଙ୍ଗରେ ସେମାନେ ଆପଣଙ୍କୁ ସଜାଇ ଗୁଜାଇ ରଖିବେ, ପୁଣି ଅନ୍ୟାନ୍ୟ ନାରୀଗଣ ଠିକ୍ ତାଙ୍କ ପରି ବସ୍ତ୍ର ପିନ୍ଧି ରହିବାକୁ କିମ୍ବା ତାଙ୍କ ପରି ବ୍ୟବହାର କରିବାକୁ ପୁଣି ତାଙ୍କ ଏକ ଆଦର୍ଶ ପରି ପ୍ରସ୍ତୁତ କରି ଦେଖାଇବାକୁ ରଙ୍ଗଢଙ୍ଗ ଦେଖାଇଥାନ୍ତି। କେତେକ ସୁନ୍ଦରୀ ଝିଅ ଜୀବନର ପ୍ରଥମ ବସନ୍ତରେ ଠିକ୍ ପହଞ୍ଚିବା ସମୟରେ ଆପଣମାନଙ୍କୁ ନମୁନା କରି ପ୍ରସ୍ତୁତ କରିବାକୁ ଯତ୍ନ କରିବେ, ପୁଣି କେତେକ ଚଳଚ୍ଚିତ୍ର ନାୟିକାମାନଙ୍କ ପରି ଆପଣମାନଙ୍କୁ ପ୍ରସ୍ତୁତ କରି ଗଠନ କରିବାକୁ ପ୍ରୟାସ କରିବେ, ଯେପରିକି ସେମାନେ ତଦ୍ୱାରା ଚାରିତ୍ର ହେବାକୁ ଅବଶ୍ୟ ଆଗ୍ରହୀ ହେବେ। ପରିଶେଷରେ ସେମାନେ ପାପରେ ଭରପୁର ଥିବା ଏପରି ଏକ ଯନ୍ତ୍ରରେ ଆକର୍ଷିତ ହୋଇପଡ଼ି ଯାଇଥିବାର ଅବସ୍ଥାକୁ ଦେଖିବେ ଜୟରୁ ସେମାନେ ଆଉ କୌଣସି ପ୍ରକାରେ ଆପଣଙ୍କୁ ମୁକୁଳାଇ ପାରନ୍ତି ନାହିଁ। କିପରି ଦୁଃଖଦ ଅବସ୍ଥା ସତେ ଉପାସନାରେ ସେମାନଙ୍କୁ ଆସୁଥିବା ଦେଖି ସେମାନଙ୍କ ଗାଲ ଉପରେ ଲୋତକର ଧାରାକୁ ବହୁତ ଦେଖିବାକୁ ମିଳେ, ତଥାପି କୌଣସି ବିଶେଷ ଧରଣର ବିଷୟକୁ ସେମାନେ ଅନ୍ୱେଷଣ କରିବାରେ ଲାଗିଛନ୍ତି। ଆମ୍ଭେମାନେ ପୁରୁଷ ସମାଜକୁ ଧରୁ, ପୁରୁଷମାନଙ୍କୁ ଆପଣମାନେ ରାସ୍ତାରେ ଦେଖନ୍ତି କିମ୍ବା ସେମାନଙ୍କର ବ୍ୟବସାୟରେ ସେମାନଙ୍କୁ ଧରିଥାନ୍ତି। ଜଣେ ଏକ ବୃଦ୍ଧ ବ୍ୟକ୍ତି ସେ ଜଣେ ଛୋଟ ପିଲା ନ୍ୟାୟ ବ୍ୟବହାର କରିବାକୁ ଚାହାନ୍ତି, ସେ ଆପଣଙ୍କ କେଶକୁ କାଟି ପକାନ୍ତି, ମୁଣ୍ଡ ଉପରର କେଶକୁ କାଟି ସଫା କରି ପକାନ୍ତି, ପୁଣି ନିଜର ପଛ ପାଖର ହିସାକୁ ବତକର ଲାଞ୍ଜ ପାଖର ନକ୍ସା ପରି କାଟିଥାନ୍ତି। ସେ ଜଣେ ଛୋଟ ପିଲା ପରି ନିଜକୁ ପ୍ରସ୍ତୁତ କରିବାକୁ ଚାହିଁଥାନ୍ତି। ତତ୍ପରେ ଛୋଟ ଛୋଟ ପିଲାମାନେ ନିଜ ନିଜକୁ ରକ୍ ଆଣ୍ଡ ରୋଲ୍ର ନାୟକମାନଙ୍କ ପରି ସଜାଇବାକୁ ଯତ୍ନ କରନ୍ତି। ସେମାନେ କେଉଁ ଆଡ଼କୁ ଆପଣମାନଙ୍କୁ ନେଇଯାଇ କହିଲେ ବାନ୍ଧିବାକୁ ଆଗ୍ରହ ପ୍ରକାଶ କରିଥାନ୍ତି, ତାପରେ ପୁଣି ଅମାନସିକତା ଆଡ଼କୁ ପ୍ରେରିତ କରନ୍ତି। ଏପରି ଲାଗେ ଯେପରିକି ଜଣେ ପୁରୁଷ ଅସନ୍ତୁଷ୍ଟ ଆଚରଣ ବିଶିଷ୍ଟ ଅଟନ୍ତି, ସେ ପ୍ରତ୍ୟେକ ସ୍ଥାନକୁ ଧାବମାନ ହେଉଛନ୍ତି। ସେମାନେ ପରିହାସଗଣ ଯେଉଁ ଚାଟୁବାକ୍ୟକୁ ପ୍ରୟୋଗ କରି ହସ କୌତୁକ କରନ୍ତି, ସେହି ପରିହାସ ବିଷୟକୁ ଶୁଣିବାକୁ ସେମାନେ ବେତାର ଯନ୍ତ୍ର ଗୁଡ଼ିକୁ ଖୋଲିଦେଇ ହସ ମଜାରେ ସମୟ କଟାଇ ଦେବେ। ସେମାନେ ବାହାରକୁ ଚାଲିଯିବେ ପୁଣି କୌତୁକ ପ୍ରଦର୍ଶନକାରୀ ହେବା ପାଇଁ କିମ୍ବା ସେହି ଲୋକମାନଙ୍କ ନିଜକୁ ଦେଖାଇବା ପାଇଁ ପ୍ରୟାସ କରିବେ। ରାସ୍ତା ଉପରୁ ଆପଣମାନେ ଏକ ଛୋଟ ବାହକୁ ନିଅନ୍ତୁ, ମୁଁ ଏ କଥାଟିକୁ କିପରି ଭାବରେ ବୁଝେ, ତାକୁ ଜଣେ ପାଲାଡିନ୍ ହେବାକୁ ଅଛି କିମ୍ବା ତାହାକୁ ହୋପଲଙ୍ଗ କାସିଡିଂ ପରି କିମ୍ବା ଅନ୍ୟ କୌଣସି ଜଣାଶୁଣ ବ୍ୟକ୍ତିଙ୍କ ପରି ତାକୁ ସୁପରିଚିତ ହେବାକୁ ଅଛି। ଆଉ ବାଣିଜ୍ୟ ବ୍ୟବସାୟରେ ନିପୁଣ ଏହି ଜଗତଟି ତାହାକୁ ନିଜର କବ୍ଜାରେ ନେଇଯାଏ, ପୁଣି ତଦ୍ୱାରା କୋଟି କୋଟି ଡଲାରର ଅର୍ଥକୁ ଉପାର୍ଜନ କରିଥାଏ। ସେମାନଙ୍କୁ ରୟ ରୋଗର୍ସନ୍ଙ୍କ ପରି କିମ୍ବା ମହାଶୟ ଡିଲନ୍ କିମ୍ବା ଦୂରଦର୍ଶନ କାର୍ଯ୍ୟକ୍ରମର କୌଣସି ଜଣେ ନାୟକଙ୍କ ପରି ଜଣାଶୁଣା ବ୍ୟକ୍ତି ହେବାକୁ ଅଛି। ସେହି ବ୍ୟକ୍ତିଙ୍କର ନକଲ ଉତାରିବାକୁ ସେମାନେ ଚେଷ୍ଟା କରୁଛନ୍ତି। ସେମାନଙ୍କୁ ଏହି ଲୋକଗୁଡାକ ଏକ ଉଦାହରଣ ସ୍ୱରୂପ କରି ପ୍ରଦର୍ଶନ କରିବାକୁ ଚାହାନ୍ତି। ସେମାନେ ଏହି ବ୍ୟକ୍ତିଗଣଙ୍କ ଜୀବନଯାପନର ଶୈଳୀକୁ ଆଦରି ନେଇଛନ୍ତି। ତତ୍ପରେ ଜୀବନ ପଥର ଶେଷ ଭାଗରେ ସେ କଣ ହାସଲ କରନ୍ତି, ସେହି ସାଧାରଣ ଲୋକଗୁଡାକ ପରିଶେଷରେ ଦସ୍ୟୁ ଗୁଡାକ ପୁଣି ଅସାମାଜିକ ଲୋକମାନଙ୍କ ଦଳ ସର୍ଦ୍ଦାର ରୂପେ ସ୍ୱୟଂକୁ ପ୍ରସ୍ତୁତ କରି ଦେଖାନ୍ତି। ନାରୀଗଣ କେତେକ ବ୍ୟଭିଚାରିଣୀ ରୂପେ ନିଜର ପରିଚୟକୁ ପ୍ରକାଶ କରନ୍ତି, ପୁଣି ରାଜରାସ୍ତାର କୁକର୍ମକାରିଣୀ ରୂପେ ବିବେଚିତ ହୁଅନ୍ତି, ଆଉ ଅସଦାଚାରୀ ଲୋକମାନଙ୍କ ଦଳର ସଦସ୍ୟ ରୂପେ ବିବେଚିତ ହୁଅନ୍ତି। ପୁରୁଷ ଗୁଡାକ ଜୁଆଡ଼ିର ଅଭ୍ୟାସରେ ପରିବର୍ତ୍ତିତ ହୁଅନ୍ତି, ପୁଣି ଈଶ୍ୱର ପ୍ରିୟ ନ ହୋଇ ବରଂ ବ୍ୟାସ ପ୍ରିୟ ହୁଅନ୍ତି। ମଣ୍ଡଳୀ ଗୁଡାକ କୌଣସି ଏକ ସୁନାମଧନ୍ୟ ବିଖ୍ୟାତ ମଣ୍ଡଳୀ ତଥା ଅନ୍ୟାନ୍ୟ ବିଭିନ୍ନ ମଣ୍ଡଳୀର ନକଲ ଉତାରିବାକୁ ଚେଷ୍ଟା କରନ୍ତି। ଆମମାନେ କେବଳ ଏତିକିଟା ଧାରଣାକୁ ଲକ୍ଷ୍ୟ କରିଥାଉ ଯେ ଲୋକମାନଙ୍କ ମଧ୍ୟରେ ସନ୍ତୁଷ୍ଟି ବୋଲି କୌଣସି ସନ୍ତୋଷର ଭାବନା ନାହିଁ। ସେମାନେ କଣ କରନ୍ତି, ଏହାକୁ କାର୍ଯ୍ୟକାରୀ କରିବାକୁ କିଏ ଏମାନଙ୍କୁ ପ୍ରେରିତ କରେ, ଏହା କୌଣସି ଏକ ଉଦ୍ଦେଶ୍ୟର ନିମିତ୍ତ ଅଟେ, ଏହା ଏକ ପ୍ରକାର ପ୍ରକୃତି ଅଟେ। ସେପରି ଧରଣର ଆଚରଣକୁ ପ୍ରଭୁ ସେମାନଙ୍କୁ ପ୍ରଦାନ କରନ୍ତି। ଯେ କୌଣସି ବିଷୟକୁ ଆବଶ୍ୟକ ବୋଧ କରାଇବା ଅଭିପ୍ରାୟରେ ଏମାନେ ସେପରି ଧରଣର ଏକ ପ୍ରକୃତିକୁ ହାସଲ କରିଛନ୍ତି, ପୁଣି ଏହାରି ସହିତ ତାହା ସେମାନଙ୍କୁ ପରିଚିତ କରାଇବା ଉଦ୍ଦେଶ୍ୟରେ ଏହା ସେମାନଙ୍କ ଉପରେ ପ୍ରଭାବ ବିସ୍ତାର କରିଅଛି। ସେମାନେ ଯେପରି ଧରଣର ପ୍ରତିଭାକୁ ନିହାତି ପକ୍ଷେ ଲାଭ କରିବା ଉଚିତ ବୋଲି ସେମାନେ ଆଗ୍ରହୀ ହୁଅନ୍ତି, ସେମାନଙ୍କ ଜୀବନ ଲକ୍ଷ୍ୟ ତାହା ହିଁ ହୁଏ। ସେମାନେ ଚଳଚ୍ଚିତ୍ର ଜଣେ ନାୟକ କିମ୍ବା ଜଣେ ଭୟାଳୁ ବ୍ୟକ୍ତି କିମ୍ବା ସେପରି ବିଚାର ପୋଷଣ କରି ଅନ୍ୟ କୌଣସି ବ୍ୟକ୍ତି ରୂପେ ପରିଚିତ ହେବାକୁ ଚାହାନ୍ତି। ଘରକୁ ଫେରୁଥିବା ସମୟରେ ମୁଁ ବେତାର ଯନ୍ତ୍ରରୁ ଶୁଣୁଥିଲି ଯେଉଁ ସମ୍ବାଦରେ ଡେନଭରର କେହି ଜଣେ ଇଟାଲିଆ ନାଗରିକଙ୍କ ବିଷୟରେ ସମାଚାର ଥିଲା, ଯିଏକି ହୋପାଲଙ୍ଗ କେସଡି ପରି ଏକ ଅଭିନୟକୁ କରିବା ପାଇଁ ଚେଷ୍ଟା କରୁଥିଲେ, ଗୁଳିଭରା ଏକ ବନ୍ଧୁକ ସହିତ ଅଭିନୟଟିକୁ ଖେଳିବାକୁ ଚେଷ୍ଟା କରୁଥିଲେ, କିନ୍ତୁ ଏହାର ପରିବର୍ତ୍ତେ ଆପଣଙ୍କ ଜୀବନର ବାକି ଦିନମାନଙ୍କରେ ସେ ଜଣେ କସରତକାରୀ ହେବାକୁ ଯାଉଛନ୍ତି ଯେ ଆପଣଙ୍କ ପାଇଯିବାର କିଛିଟା ଅଂଶକୁ ଉଡାଇ ଦେଇଥିଲେ। ଆପଣମାନଙ୍କ ଅବସ୍ଥାଟି ଠିକ୍ ତାହା ହିଁ, କିନ୍ତୁ ସ୍ୱୟଂକୁ କୌଣସି ଏକ ବସ୍ତ୍ର ସହିତ ପରିଚିତ କରିବା ଅଭିପ୍ରାୟରେ ସେମାନେ କୌଣସି ଏକ ଭିନ୍ନ ବିଷୟକୁ ହାସଲ କରିବାକୁ ଯତ୍ନ କରୁଛନ୍ତି। ସେମାନେ ଏହାକୁ କରୁଥିବାର କାରଣଟି ଏହିକି ଯେହେତୁ ସେମାନଙ୍କ ମଧ୍ୟରେ କିଛିଟା ବିଚାର ବୁଦ୍ଧି ନିହିତ ହୋଇ ରହିଅଛି, ଆଉ ସେହିପରି ଆଚରଣ ବିଶିଷ୍ଟ କରି ଈଶ୍ୱର ସେମାନଙ୍କୁ ସୃଷ୍ଟି କରିଛନ୍ତି। ମାତ୍ର ତାହାରି ସହିତ ଥାଇ ପରିଚୟ ଲାଭ କରିବା ଅଭିପ୍ରାୟରେ ପରମେଶ୍ୱର ସେମାନଙ୍କୁ ଏକ ପ୍ରକାର ଉଦାହରଣ କରି ପ୍ରସ୍ତୁତ କରିଅଛନ୍ତି ଆଉ ତାହାକୁ ସେ ସେହି ସମୟରେ ଉଦାହରଣ ସ୍ୱରୂପ କରି ପ୍ରସ୍ତୁତ କଲେ ଯେତେବେଳେ ଯୀଶୁଖ୍ରୀଷ୍ଟଙ୍କୁ ଆପଣଙ୍କର ଉଦ୍ଧାରକର୍ତ୍ତା ସ୍ୱରୂପେ ସେ ନିରୂପଣ କରିଥିଲେ ତାହା ଏକ ଉଦାହରଣ ଅଟେ ତାହା ହିଁ ସେହି ଆଦର୍ଶଟି ଅଟେ ଯାହାକୁ ଲୋକମାନେ ଆବଶ୍ୟକ କରନ୍ତି ଯୀଶୁଙ୍କ ସହିତ ପରିଚୟଭୁକ୍ତ ହେବାକୁ ନିହାତି ପକ୍ଷେ ପରିଚୟଭୁକ୍ତ ହୋଇ ରହିବା ଅଭିପ୍ରାୟରେ ତାଙ୍କ ପରି ଆଚରଣଯୁକ୍ତ ହେବା ପାଇଁ ସେପରି ଚେଷ୍ଟା କରିଥାନ୍ତି ଯଦି ଏହିସବୁ ସାନ ସାନ ବାଳକ ହେଫାଲଙ୍ଗ କାଶଡ଼ି ପରି ହେବାକୁ ଚାହାନ୍ତି କିମ୍ବା ଏମାନଙ୍କ ପରି ଅନ୍ୟ କାହାରି ପରି ହେବାକୁ ଚାହାନ୍ତି ଅଥବା ଏହି ସାନ ବାଳିକାଗଣ ଆନି ଓକେଲେଙ୍କ ପରି ପୁଣି ସେପରି ଧରଣ ଅନ୍ୟ କେହି ବିଖ୍ୟାତ ନାରୀ ହେବାକୁ ଚାହାନ୍ତି ତଥାପି ସେମାନେ କେବଳ ଯୀଶୁଙ୍କ ପରି ଯଦି ଆଚରଣଶୀତ ହେବାକୁ ଚାହାନ୍ତି ଯେପରି ବହୁ ରୂପେ ଆଗ୍ରହୀ ହୋଇ ଏମାନେ ଏହି ଲୋକମାନଙ୍କ ପରି ହେବାକୁ ଯତ୍ନ କରିଥାନ୍ତି ଠିକ୍ ସେତିକିଟା ଯଦି ଯତ୍ନ ଯୀଶୁଙ୍କ ପରି ହେବାକୁ ଆଗ୍ରହୀ କରନ୍ତି ତେବେ ତ ପ୍ରତ୍ୟେକ ସ୍ଥାନର ପାରମାର୍ଥିକ ବିଦ୍ୟା ଗୁଡ଼ିକରେ ସ୍ଥାନଭାବ ହୁଅନ୍ତା ଯଦି ସେହି ନାରୀଗଣ ଯେଉଁମାନେ କି ଚିତ୍ର ତାରକା ହେବା ନିମନ୍ତେ ଇଚ୍ଛା ପୋଷଣ କରନ୍ତି ଯଦି ଯୀଶୁଙ୍କ ପରି ସେମାନେ ହେବା ନିମନ୍ତେ ସେତିକିଟା ଆଗ୍ରହ ରଖନ୍ତେ ତେବେ ଏପରି ହୁଅନ୍ତା ଯେ ମଣ୍ଡଳୀ ଗୁଡାକୁ ଦାନ ସଂଗ୍ରହ କରିବା ନିମନ୍ତେ ଚାନ୍ଦା ପାତ୍ରକୁ ବୁଲାଇବାକୁ କଦାପି ପଡନ୍ତା ନାହିଁ ନିଶ୍ଚିତ ରୂପେ ତାହା ଏକ ଆଦର୍ଶ ସୂଚକ ହେବା ଅଭିଳାଷକୁ ପୋଷଣ କରି ରହିବା ନିମନ୍ତେ ପରମେଶ୍ୱର ମନୁଷ୍ୟକୁ ନିର୍ମାଣ କରିଥିଲେ ତତ୍ପରେ ଈଶ୍ୱର ତାହାକୁ ଏକ ଆଦର୍ଶ ଆଚରଣକୁ ପ୍ରଦାନ କଲେ ସେହି ଯୋଗ୍ୟ ଆଦର୍ଶଟି ସ୍ୱୟଂରୁ ଯୀଶୁଖ୍ରୀଷ୍ଟ ଅଟନ୍ତି ତାଙ୍କରି ସହିତ ଥାଇ ପରିଚୟଭୁକ୍ତ ହେବାକୁ ପୁଣି ତାଙ୍କଠାରୁ ଅଧିକ ହେବାକୁ ଆମେ ଯଦି ଚାହିଁବୁ ତେବେ ତ ବିଶ୍ୱରେ ଏପରି ବହୁଳ ସଂଖ୍ୟକ ସମ୍ଭ୍ରାନ୍ତ ବ୍ୟକ୍ତିଙ୍କର ଆବିର୍ଭାବ ଆଦୌ ହେବ ନାହିଁ ବିଶ୍ୱରେ କେହି ଜଣେ ଭୋକିଲା ଶିଶୁର ପରିଚୟ ଆଉ ରହିବ ନାହିଁ କୌଣସି ପ୍ରକାର ଜୁଆ ଖେଳ ହୁଇସ୍କି ପାନ କିମ୍ବା ମଦ୍ୟପାନର ଅଭ୍ୟାସ ଦେଖାଯିବ ନାହିଁ ଏକ ଆଦର୍ଶ ସ୍ୱରୂପ ହୋଇ ପରିଚିତ ହେବା ପାଇଁ ଈଶ୍ୱର ଆମମାନଙ୍କୁ ସୁବିଧା ସୁଯୋଗ ଦେଇଛନ୍ତି କିନ୍ତୁ ଏହାରି ପରି ହେବାର ଅଭିପ୍ରାୟଟିକୁ ଆମମାନେ ଅସ୍ୱୀକାର କରିଦେଇଅଛୁ ପୁଣି ବିଶ୍ୱର ସମସ୍ୟା ବି ତାହା ଅଟେ ସେମାନେ ଅଭିଳାଷଟିକୁ ରଖିଛନ୍ତି ତାହା ତ ଈଶ୍ୱର ସେମାନଙ୍କୁ ଦାନ କରିଛନ୍ତି କିନ୍ତୁ ସେମାନେ ଏହାକୁ ଭୁଲ ଦିଶାକୁ ନିୟନ୍ତ୍ରିତ କରିଛନ୍ତି ତେଣୁ ଫେରି ଆସିବାକୁ ପୁଣି ଉପଯୁକ୍ତ ପଥରେ ପଦାଚରଣ କରିବାକୁ ପୁଣି କାଳବରୀ ଆଡ଼କୁ ଲକ୍ଷ୍ୟ କରି ଅଗ୍ରସର ହେବା ସମୟ ଦେଇ ଏହା ହିଁ ଅଟେ ପ୍ରକୃତରେ ଏହାକୁ ପ୍ରମାଣିତ କରେ ଏହି ଯୁଗର ଲୋକଗୁଡାକ କୌଣସି ଜଣେ ବ୍ୟକ୍ତିଙ୍କର ଏକ ଆଦର୍ଶ ସୂଚକ ହେବା ପାଇଁ ସେପରି ଏକ ଅଭିଳାଷା ପୁଣି ଇଚ୍ଛାକୁ ପୋଷଣ କରି ରହିଥାନ୍ତି ତତ୍ପରେ ଯଦି ସେମାନେ ଯୀଶୁଙ୍କୁ ଏକ ଆଦର୍ଶ ପରି ଗ୍ରହଣ କରି ନେଇଥିଲେ ତେବେ ତ ଆମେ ହାସଲ କରିଥାନ୍ତୁ ତେବେ ତ ରାଷ୍ଟ୍ରପତିରେ ରହିଥିବା ପ୍ରତ୍ୟେକ ପୋଲିସ ବ୍ୟବସ୍ଥାକୁ ଆମମାନେ ଉଚ୍ଛେଦ କରିପାରିଥାନ୍ତୁ ପ୍ରତ୍ୟେକ ଜଣ ବିନମ୍ର ପୁଣି ଶାନ୍ତ ଶିଷ୍ଟ ହୋଇଥାନ୍ତେ ପ୍ରତ୍ୟେକ ଜଣ ଦୟାଳୁ ଆଉ ଭାତୃପ୍ରେମୀ ହୋଇଥାନ୍ତେ ପରସ୍ପର ପ୍ରତି ସେପରି ଧରଣର ମନୋଭାବକୁ ପୋଷଣ କରି ରହିଥାନ୍ତେ ଆମମାନଙ୍କ ରାଷ୍ଟ୍ରରେ ଛାଡ଼ପତ୍ରର ମାମଲା କଦାପି ବିଚାରାଳୟ ଗୁଡ଼ିକରେ ବିଚାରାଧୀନ ହୋଇ ରହିନଥାନ୍ତା କୌଣସି ପ୍ରକାରର ରୋଗ ବ୍ୟାଧି କଦାପି ଦେଖା ଦିଅନ୍ତା ନାହିଁ ପୁଣି ପ୍ରତ୍ୟେକ ଦଳ ଯୀଶୁଖ୍ରୀଷ୍ଟଙ୍କୁ ସେମାନଙ୍କର ଆଦର୍ଶ ସୂଚକ କରି ଯଦି ଗ୍ରହଣ କରିବାକୁ ପ୍ରୟାସ କରିଥାନ୍ତେ ତେବେ ତ ଆମମାନେ ଚିକିତ୍ସାଳୟ ଗୁଡ଼ାକୁ ସୁଦ୍ଧା ବାଜ୍ୟାପ୍ତ କରିପାରିଥାନ୍ତେ ଆମମାନେ କୌଣସି ବସ୍ତୁର ଆବଶ୍ୟକତାକୁ କଦାପି ଅନୁଭବ କରିନଥାନ୍ତେ ତେଣୁ ମନୁଷ୍ୟର ମଧ୍ୟରେ ସେହି ଆଚରଣଟି ବାସ କରି ରହିଛି କିନ୍ତୁ ସେ ଏହାକୁ ଏକ ଭୁଲ ପନ୍ଥାରେ ବ୍ୟବସ୍ଥିତ କରିଥାଏ ସେ କେତେକ ବ୍ୟକ୍ତିଙ୍କୁ ପ୍ରସ୍ତୁତ କରେ ଆଉ ଆପଣମାନଙ୍କୁ ଜଣା ବାଇବଲ ଏପରି କହିଥିଲା ଯେ ମାଂସକୁ ଆମମାନେ ନିଜର ପ୍ରତ୍ୟାଶା କରି ଯେତେବେଳେ ଆଦରି ନେଉ ଆମମାନେ ସ୍ଥାପିତ ବୋଲି ଗଣ୍ୟ ହୋଇଥାଉ ଆପଣ ଯେ ଅଭିଶପ୍ତ ଅଟନ୍ତି ଏହା ହିଁ ବାଇବଲ କହିଅଛି ମୁଁ ଯେତେ ଭଲ ରୂପେ ଜାଣେ ଏହାକୁ କରିବାଟା ଅଧିକ ସହଜକର ବିଷୟ ଅଟେ ଏଠାରେ ସବୁଠାରୁ ଅଧିକ ଅବ୍ୟବସ୍ଥା ଯାହାକି ଏହାକୁ କାର୍ଯ୍ୟକାରୀ କରିଥାଏ ତାହା ତ ଆମମାନଙ୍କ ସମ୍ବାଦ ପରିକ୍ରମାର ବ୍ୟବସ୍ଥା ଅଟେ ଯାହାକି ଅସାମାଜିକ ସାପ୍ତାହିକ ମ୍ୟାଗାଜିନ ଗୁଡାକରେ ଭରପୁର ଅଟେ ଆମମାନଙ୍କ ଗୃହ ଗୁଡିକ ଅସଦାଚରଣ ଛବି ଗୁଡାକରେ ଭରପୁର ଅଟେ ଆମମାନଙ୍କ ସମ୍ବଳପତ୍ରର ବିଷୟବସ୍ତୁ ଗୁଡାକ ଆଦୌ ମାର୍ଜିତ ନୁହେଁ ଯେ କୌଣସି ପ୍ରକାର ପରିହାସମୂଳକ ବିଷୟକୁ ସ୍ଥାନ ଦେବା ପାଇଁ ସବୁବେଳେ ଉନ୍ମୁକ୍ତ ଅଟେ କିମ୍ବା ଯାହା କିଛି ବିଷୟ ଭୟଙ୍କର ଅଟେ ସେପରି ଧରଣର ପ୍ରସାରଣକୁ କରିବା ନିମନ୍ତେ ଅବାଧ ମାର୍ଗ ଅଟେ କୌଣସି ପ୍ରକାର ବିଶୁଦ୍ଧତାର ବିଷୟ ଆମ ମାନଙ୍କ ମଧ୍ୟରେ ଆଦୌ ନାହିଁ। ମୁଁ ଯେ ତାହାରି ଉପରେ ଅଧିକ ନିଷ୍ଠୁର ଅଟେ ସେ କଥାକୁ ଆପଣମାନେ ଯେ ବିଚାର କରନ୍ତି ଏପରି ମୁଁ ଭାବେ, କିନ୍ତୁ ଏହା ହିଁ ଅଟେ। କେହି ଜଣେ ବ୍ୟକ୍ତିଙ୍କୁ ଏହାରି ଉପରେ ନିଷ୍ଠୁର ହେବାକୁ ହିଁ ଅଛି, ଏହାକୁ ଅବଶ୍ୟ ସେପରି ଧରଣ ହେବାକୁ ହିଁ ଅଛି। ମୁଁ ସାନ ବାଳକର ବୟସରେ ଯେତେବେଳେ ଥିଲି, ଟାର୍ଜନ୍ ଦି ଏପ୍ସ ନାମକ ଏକ ପୁସ୍ତକକୁ ମୁଁ ସେତେବେଳେ ପାଠ କରିଥିଲି। ଶ୍ରୀମତୀ ୱାଜେନ୍ ମାଙ୍କୁ ଦେଇଥିବା ଏକ ପୁରୁଣା ଚିତ୍ର ବିଚିତ୍ର ଛିଟ କପଡ଼ା ମାଙ୍କ ପାଖରେ ଆଲମାରୀରେ ପଡିଥିଲା। ସେହି କନାଟିକୁ ମୁଁ କାଟିଥିଲି, ପୁଣି ମୋ ପାଇଁ ଟାର୍ଜନ୍ ସୁଟ୍ଟିଏ ପ୍ରସ୍ତୁତ କରିଥିଲି। ତତ୍ପରେ ଏକ ଗଛ ଉପରେ ଏକ ସପ୍ତାହ ଧରି ଶୋଇଥିଲି। ମୁଁ ଟାର୍ଜନ୍ ହେବାକୁ ଇଚ୍ଛା କରିଥିଲି। ତତ୍ପରେ ଲୋନି ଷ୍ଟାର ରେଞ୍ଜର ନାମକ ମୁଁ ଅନ୍ୟ ଏକ ପୁସ୍ତକ ପାଠ କରିଥିଲି। ଏକ ହବି ହର୍ସକୁ ପାଇବାକୁ ମୁଁ ନଳ ମଧ୍ୟ ଦେଇ ଯାଇଥିଲି। ଲୋନି ଷ୍ଟାର ରେଞ୍ଜର ହେବା ପାଇଁ ପ୍ରଚେଷ୍ଟାରେ ଲାଗିଥିଲି। ଲୋକମାନେ ଯାହା କିଛି କରିବେ ତାଠାରୁ ଅଧିକ କିଛି ଆଚରଣ ଏହା କଦାପି ନୁହେଁ। ଆପଣମାନେ ଯାହା କିଛି ପୁସ୍ତକକୁ ପାଠ କରନ୍ତି, ପୁଣି ବାଦ୍ୟଯନ୍ତ୍ରକୁ ଶୁଣନ୍ତି, ଏହା ତ ତାହାର ପ୍ରଭାବ ଅଟେ। କୌଣସି ଏକ ରେଷ୍ଟୁରାଣ୍ଟ ମଧ୍ୟକୁ ପଶିଯାଆନ୍ତି, ପୁଣି ସେ ପୁରୁଣା ରକ୍ ଆଣ୍ଡ ରୋଲ୍ ର କାର୍ଯ୍ୟକ୍ରମକୁ ଦେଖନ୍ତି, ଲୋକ ଗୁଡାକ ପାଗଳ ହୋଇ ପଡୁଛନ୍ତି। ତାହା ତ ଅତ୍ୟଧିକ ବିଷୟ ଅଟେ, ଯାହାକି କୌଣସି ଏକ ବ୍ୟକ୍ତିକୁ ପାଗଳ କରି ପକାଏ। ତଥାପି ଏକଦା ମୁଁ ଯୀଶୁଙ୍କ ବିଷୟରେ ପାଠ କଲି, ପୁଣି ଯୁଗାନୁଯୁଗ ପର୍ଯ୍ୟନ୍ତ ଚିରଦିନ ପାଇଁ ମୁଁ ଧନ୍ୟବାଦୀ ହୋଇ ରହିଥିବି। ତାହା ମୋତେ ସନ୍ତୁଷ୍ଟ କଲା। ମୁଁ ତାଙ୍କ ପରି ସ୍ୱଭାବିଷ୍ଟ ହେବାକୁ ଚାହେଁ। ଅନ୍ୟ ଏକ ଗାଲକୁ ଫେରାଇ ଦେଖାଇବା ନିମନ୍ତେ ଯୋଗ୍ୟ ହେବାକୁ ତାହା ମୋର ଇଚ୍ଛା, କିମ୍ବା ଦ୍ୱିତୀୟ ମାଇଲଟିକୁ ଯିବା ପାଇଁ ମୋର ଇଚ୍ଛା ଅଟେ। ଯେତେବେଳେ ସବୁକିଛି ବିପଦଜନକ ପରିସ୍ଥିତି ଆପଣଙ୍କ ବିରୋଧୀ ହୋଇ ରହିଅଛନ୍ତି, କ୍ଷମାଦାନ କରିବାକୁ ସକ୍ଷମ ହେବାକୁ ଆପଣଙ୍କର ଅଛି, ତାହାର ବିରୁଦ୍ଧରେ କିଛି ବିତୃଷ୍ଣା ମନୋଭାବକୁ ପୋଷଣ କରିବାର ନାହିଁ। ଆପଣଙ୍କର ଉଚିତ ଧରଣର କାର୍ଯ୍ୟ ପାଇଁ ଯଦ୍ୟପି ସେମାନେ ଆପଣଙ୍କୁ ଭଲ ରୂପେ କିମ୍ବା ମନ୍ଦରେ, ନ୍ୟାୟୋଚିତ ଭାବେ କିମ୍ବା ଅନ୍ୟାୟ ଭାବେ ବିଚାର କରୁଛନ୍ତି, ତଥାପି ସେମାନଙ୍କୁ ସ୍ନେହ କରନ୍ତୁ। ସେପରି ଧରଣ ହେବାକୁ ମୁଁ ଚାହେଁ, ସେପରି ଆତ୍ମବିଶିଷ୍ଟ ଜଣେ ବ୍ୟକ୍ତି ମୁଁ ହେବାକୁ ଚାହେଁ। ମୁଁ ଯେତେବେଳେ ନିର୍ଭରଶୀଳ ହୋଇ ରହିଛି, ମୁଁ ସେପରି ଭାବେ ଯୋଗ୍ୟ ହେବାକୁ ଚାହେଁ। ମୁଁ ଆଦୌ ପଛଘୁଞ୍ଚା ଦେଇ ଅଗ୍ରସର ହେବି ନାହିଁ। ତାହା ହିଁ ସେପରି ଧରଣର ଏକ ଆଦର୍ଶ ସୂଚକ ଜୀବନ ଅଟେ, ଯାହାକୁ ଖ୍ରୀଷ୍ଟ ଯୀଶୁଙ୍କଠାରେ ପରମେଶ୍ୱର ଆମମାନଙ୍କୁ ଦାନ କରିଥିଲେ। ଆମମାନଙ୍କୁ ନିହାତି ପକ୍ଷେ ତାଙ୍କରି ସହିତ ପରିଚୟତା ଲାଭ କରି ରହିବାକୁ ଅଛି, ଆମମାନେ ପରିଚିତ ଅଟୁ। ଆପଣମାନେ ପଚାରିଥାନ୍ତି, ଭାଇ ବ୍ରାହ୍ମ ଆପଣ ତାଙ୍କ ସହିତ କିପରି ଭାବେ ପରିଚିତ ହୋଇଥିଲେ। ପୁଣି ଏହାକୁ ବୁଝିବା ଅଭିପ୍ରାୟରେ ଆପଣମାନଙ୍କୁ ହଲିଉଡ୍ର ଚିତ୍ର ତାରକାଙ୍କ ପରି ପରିଧାନ କରିବାର ଅଛି ବୋଲି, ପୁଣି ଏହିସବୁ ଅନ୍ୟାନ୍ୟ କାର୍ଯ୍ୟକଳାପ କରିବାର ଅଛି, କିନ୍ତୁ ଖ୍ରୀଷ୍ଟଙ୍କ ସହିତ ଆପଣ କିପରି ଭାବେ ପରିଚୟ ଲାଭ କରିବାକୁ ଯାଉଛନ୍ତି? ସର୍ବପ୍ରଥମେ ଆପଣ ଯାହା କିଛି ଅଧମତାଳ କର୍ମକୁ କରିଛନ୍ତି ସେଥିରୁ ଆପଣ ମନ ପରିବର୍ତ୍ତନ କରନ୍ତୁ। ତତ୍ପରେ ଏଠାରେ ଥିବା ଜଳକୁଣ୍ଡ ମଧ୍ୟରେ ଆପଣ ପରିଚୟତାକୁ ଲାଭ କରିଥାନ୍ତି। ନିଃସନ୍ଦେହ ରୂପେ ଅଳ୍ପକ୍ଷଣ ଉତ୍ତାରେ ଅଧିକାଂଶ ବ୍ୟକ୍ତି ତାଙ୍କ ସହିତ ପରିଚୟ ଲାଭ କରିବେ। ଜଳକୁଣ୍ଡ ମଧ୍ୟରେ ବାପ୍ତିସ୍ମରେ ଆପଣମାନେ ତାଙ୍କ ସହିତ ପରିଚୟଭୁକ୍ତ ଅଟନ୍ତି। ଯେହେତୁ ଖ୍ରୀଷ୍ଟଙ୍କ ଥାଇ ଆମମାନେ ଯଦି ମୃତ୍ୟୁବରଣ କରିଅଛୁ, ତେବେ ଆମମାନେ ତାଙ୍କର ମୃତ୍ୟୁ, କବର ପ୍ରାପ୍ତି, ପୁଣି ପୁନରୁତ୍ଥାନ ସହିତ ପରିଚୟ ଲାଭ କରିଅଛୁ। ସେହି ହେତୁରୁ ଆମେମାନେ ବାପ୍ତିଜିତ ଅଟୁ। ଆମେମାନେ ଜଳ ମଧ୍ୟକୁ ପ୍ରବେଶ କରିଥାଉ, ପୁଣି ଜଳରୁ ଉଠି ଆସି ଏପରି ସାକ୍ଷୀ ଦେବାକୁ ଆଗଭର ହୋଇଥାଉ ଯେ ଆମମାନେ ଯୀଶୁଖ୍ରୀଷ୍ଟଙ୍କର ମୃତ୍ୟୁ, କବର ଆଉ ପୁନରୁତ୍ଥାନରେ ବିଶ୍ୱାସ ରଖୁ। ଆଉ ତାଙ୍କରି ମୃତ୍ୟୁର ସମାନତାକୁ ଲାଭ କରି ଆମମାନେ ତାଙ୍କଠାରେ ଯଦି ତାଙ୍କରି ସମାନତାରେ ଯଦି ଆବଦ୍ଧ ହୋଇଅଛୁ, ତେବେ ପରମେଶ୍ୱର ଆମମାନଙ୍କୁ ଏହି ଏକ ପ୍ରତିଜ୍ଞାକୁ ଦାନ କରିଥିଲେ ଯେ ପୁନରୁତ୍ଥାନରେ ଆମମାନେ ତାଙ୍କର ଆଦର୍ଶ ସ୍ୱରୂପ ହେବୁ। କେହି ଜଣେ ଶ୍ରେଷ୍ଠ ଚିତ୍ର ତାରକା ସହିତ ଆପଣ ସ୍ୱୟଂକୁ ପରିଚିତ କରାନ୍ତୁ, ତତ୍ପରେ ଆପଣ ଯେ କେଉଁ ସ୍ଥାନରେ ପହଞ୍ଚିବେ ସେ କଥାକୁ ଲକ୍ଷ୍ୟ କରନ୍ତୁ। କେହି ଜଣେ ଭାରତର ସହିତ କିମ୍ବା କେତେକ ଅପବୟସ୍କ ପିଲାଙ୍କ ସହିତ ସ୍ୱୟଂକୁ ପରିଚିତ କରାନ୍ତୁ, ତତ୍ପରେ ଆପଣ ଯେ କେଉଁ ସ୍ଥାନରେ ଯାଇ ପହଞ୍ଚିଯିବେ ସେ କଥାକୁ ଲକ୍ଷ୍ୟ କରନ୍ତୁ। କିନ୍ତୁ ଆଜିର ରାତ୍ରି ବେଳରେ ମୁଁ ଆପଣମାନଙ୍କୁ ଆହ୍ୱାନ ଦେଉଅଛି କି ଯେ ଆପଣଙ୍କୁ ସ୍ୱୟଂରୁ ଯୀଶୁଖ୍ରୀଷ୍ଟଙ୍କ ଠାରେ ତାଙ୍କର ମୃତ୍ୟୁରେ, ତାଙ୍କର ପୁନରୁତ୍ଥାନରେ ପରିଚିତ କରାନ୍ତୁ, ତତ୍ପରେ ପୁନରୁତ୍ଥାନର ସହିତ ଆପଣ ଯେ କେଉଁ ସ୍ଥାନରେ ଅଛନ୍ତି ସେ କଥାକୁ ଲକ୍ଷ୍ୟ କରନ୍ତୁ। ଯେହେତୁ ଆମେମାନେ ଯଦି ତାହାଙ୍କ ସହିତ ଦୁଃଖଭୋଗ କରୁ, ତେବେ ଆମେମାନେ ନିଶ୍ଚୟ ତାହାଙ୍କ ସହିତ ରାଜ୍ୟ କରିବୁ। ପରମେଶ୍ୱର ଆମମାନଙ୍କୁ ପ୍ରତିଜ୍ଞାଟିଏ ଦେଇଛନ୍ତି, ତାହାଙ୍କ ପରି ହେବାଟା ହିଁ ମୋର ସମ୍ପୂର୍ଣ୍ଣ ଅଭିଳାଷ ଅଟେ। हे प्रभु मत ग्रहण करनी मत गठन करंतु आ मत प्रस्तुत करंतु मत आउ थरे रूपाकृति रे प्रस्तुत करंतु ठीक सही भाववादी परी जे कि जने कुंभार घर को जाइथिले तदनुसार मत भांगंतु पुणि मत पुनः प्रस्तुत करंतु पुरातन नियम समय कई जन व्यक्ति परमेश्वर भवन में परिचित हेबार संकल्प घेनी से जाते सब सरल विशुद्ध प्राणी को जहाँ से नहीं पारे संग्रह से जाते एक मेष शावक मेष शावक जे सब मुक्त पापर संपूर्ण रूप मुक्त था कथा को से जानते जेहेतु तापर विषय प्रति संपूर्ण रूप अनभिज्ञ था तेणु से अग्रसर होता पुणि मेष शावक टे ने आपणार हस्त को यही मेष शावक मुंड थोला तत्पर आपणार सक पाप को स्वीकार करूला पुणी विश्वास द्वारा से यही मेष टी आपणार सक पाप को अर्पित करूला पुणी मेष शावक निर्दोष गुण टी तार आवर्तित होता तत्पर से मेष शावक टी मृत्युभोग करूला जेतु ता एक पापी स्वरूप होई पड़ीला पुणी विश्वास एक कर्म द्वारा से व्यक्ति जीवित रहुतला परमेश्वर जो आज्ञा टी दान करथिले ताको पालन करथा जको जीवित रहुतला तथापि से कौन करथिला जे मंदिर भीतर बाहरी आसुतला पुणी भवन मध्य प्रवेश समय जो अभिलाषा को पोषण करथिला सेई सब को से पोषण करी अंतर धारण करी तहीं बाहरी आसुतला कारण रक्त से कोशिका टी भग्न होती रक्त कोशिका मध्य जीवन रत्ता टी सूत्रपात थाए रक्त से कोशिका टी भग्न है मेष शावक जीवन टी आद समकक्षता को हासिल कर किंतु मनुष्य जीवन पर कदापि प्रत्यावर्तन हो पारा ना जेहेतु ता एक पशु जीवन अटे तेणु पूर्वे धारण कर प्रकार जीवन को धारण कर व्यक्ति जनक बाहर आसला तेणु से सकल प्रकार पाप को लगातार रूप कर चलना बारंबार से एक प्रकार पाप को से कर चलला किंतु एपरी एक समय मध्य उपस्थित है जिते परमेश्वर आम मान आदर्श स्वरूप हेले आम मान को प्रभु जीशु को दान कले तत्पर कई जन पापी आपणार हस्तदय को बहुमूल्य मस्तक पर थे आजर सकल पाप को स्वीकार करे तत्पर तार सकल पाप पर किंबा पापी ठार सकल पाप जीशु को चलीगला आशु निर्दोष आचरण टी पवित्र आत्मा द्वारा से व्यक्ति को फेरी आसला से जीशु ख्रीष्ट थी एक नूतन सृष्टि अटे स्थान टी अटे जो परिचय भुक्त हो रहा चाहे बाइबल एपरी कही अच्छी जहां पापर ने समाप्त ना से आम मान निमे पाप स्वरूप हेले जो कारण बशतः से दुख कले आम मान पापर निमित्त था पुणी जहां आम मान अधिकार स्वरूप अटे तहरु अधिक किसी उद्देश्य निमित्त आद नुहे आम मान कर्तव्य नु अधिक किसी कदापि नुहे अर्थात यही सब साधन प्रति दृष्टिपात कर धारण कर रही सब को लक्ष्य करवा जहां ईश्वर आम मध्य स्थापन कर आदर्श स्वरूप कर आम मान प्रस्तुत करने को भाव इच्छा प्रकाश कर संकल्प को आम मान मध्य सृष्टि करने को मनस्थ कर विश्वास द्वारा आप मैंने लक्ष्य कर पारती पुनी प्रकृत अभिलाषाटी आपणक मध्य जदि कदापि कार्यकारी हुए पुनी सम्मुख को चली आसे तेरे बाप्तिस्म सहित परिचित हो पड़ंतु तत्पर मृत्यु समतारे थी आपरी संयुक्त होती तेरे तो समानतर थी आप निश्चय पुनर्थन सहित भागीदार हे कारण से कबर मध्य बाहरी आसिले से तो सामान जीशु थे जे कि कबर को जाते कबर साई होते आम मैंने ख्रीट बास कर रही अच्छु आम मैंने किपर भावे बास कर रही पार पवित्र आत्मा बाप्तिस्म द्वारा से पार दिन आम मैंने बाहरी आसबू पुणी पुनरुत्थान अंशीदार हो रही पार बहु वर्ष पूर्वे एपरी एक गीत को मु गान करी जहाँ कि एक कोरस रूपे परिचित हो रही आसी अच्छी ଯୀଶୁଙ୍କ ପରି ଏ ଜଗତରେ ମୁଁ ହେବାକୁ ଚାହେଁ। ଏ ଜୀବନ କାଳେ ଜଗତୁ ମହିମାରେ ତାଙ୍କ ପରି ହେବାକୁ ମୁଁ ବିନତି କରେ। ବେଥଲେହେମର ଗୋଶାଳାରୁ ଜଣେ ଅପରିଚିତ ଆସିଥିଲେ, ଏହି ଜଗତ ପାଇଁ ସେ ପ୍ରବାସୀ ଥିଲେ। ଏ ଜଗତରେ ମୁଁ ତାଙ୍କରି ସମ ହେବାକୁ ଚାହେଁ। ଜଗତୁ ମହିମାକୁ ଏ ଜୀବନ ଯାତ୍ରାରେ ବିନତି କରେ କେବଳ ତାଙ୍କ ପରି ହେବାକୁ। ତାଙ୍କ ବିନମ୍ରତାରେ ବାଣ୍ଟ ସ୍ୱରୂପ ହୁଅନ୍ତୁ, ତେବେ ତାଙ୍କରି ସାମର୍ଥ୍ୟ ସହିତ ମଧ୍ୟ ଆପଣମାନେ ଭାଗିଦାର ହେବେ। ତାଙ୍କରି ଆଜ୍ଞାକାରିତାରେ ବାଣ୍ଟ ସ୍ୱରୂପ ହୁଅନ୍ତୁ ଆଉ ତାଙ୍କର ପୁନରୁତ୍ଥାନ ସହିତ ଆପଣମାନେ ଭାଗିଦାର ହେବେ। ପରମେଶ୍ୱର ଯେପରି ଭାବରେ କରିବା ନିମନ୍ତେ କହିଥିଲେ ତଦନୁସାରେ କର୍ମ କରନ୍ତୁ। ମୋହର ହୃଦୟ ମଧ୍ୟରେ ସବୁଠାରୁ ଶ୍ରେଷ୍ଠତର କାର୍ଯ୍ୟଟି ଯାହାକୁ ମୁଁ ଚିନ୍ତା କରିପାରେ ତାହା ଖ୍ରୀଷ୍ଟଙ୍କ ପରି ହେବାର ଭାବନାଟି ଅଟେ, ତାଙ୍କର ସହିତ ପରିଚିତ ହେବାର ବିଚାରଟି ଅଟେ। ସେହି ହେତୁରୁ ମୁଁ ଲୋକମାନଙ୍କୁ ଯୀଶୁଖ୍ରୀଷ୍ଟ ନାମରେ ବାପ୍ତିଜିତ କରିଥାଏ, ଯେହେତୁ ସେ ଆମମାନଙ୍କ ପରିଚୟତା ଅଟନ୍ତି। ଆମମାନେ ଏହି ପରିଚୟତା ରୂପୀ ସମ୍ବଳର ଅଧିକାରୀ ଅଟୁ। ଆଉ ବାକ୍ୟରେ କି କର୍ମରେ ତୁମମାନେ ଯାହା କିଛି କର ସେ ସମସ୍ତ ପ୍ରଭୁ ଯୀଶୁଙ୍କ ନାମରେ କରି ତାଙ୍କ ଦ୍ୱାରା ପିତା ଈଶ୍ୱରଙ୍କୁ ଧନ୍ୟବାଦ ଦିଅ। ଆଉ ବାପ୍ତିସ୍ମରେ ଆମମାନେ ତାଙ୍କରି ସହିତ ପରିଚୟତା ଲାଭ କରିଅଛୁ। ଏଠାରେ କୋଠରୀ ମଧ୍ୟରେ ଉପସ୍ଥିତ ଥିବା କେତେକ ବ୍ୟକ୍ତିଙ୍କୁ ଖୁବ୍ ଅଳ୍ପ ସମୟ ମଧ୍ୟରେ ଆଜି ରାତ୍ରି କାଳରେ ଆମେ ବାପ୍ତିଜିତ କରିବାକୁ ଯାଉଅଛୁ, ଯେଉଁମାନେ ବାପ୍ତିଜିତ ହେବା ପାଇଁ ଏହି ସ୍ଥାନରେ ସମବେତ ଅଟନ୍ତି। ପୁଣି ଏପରି କିଛି ବିଚାର ଯାହାକି ଆପଣମାନଙ୍କ ହୃଦୟରେ ରହିଛି ଯାହାକୁ ଆପଣମାନେ ଆବଶ୍ୟକ କରନ୍ତି, ଏପରି କିଛି ଜାଗତିକ ମହାନ ଅଭିଳାଷା ଯାହାକୁ ଆପଣମାନେ ଆବଶ୍ୟକ କରନ୍ତି, ସେ ସବୁରୁ ଏତେବେଳେ ଅନୁତାପ କରନ୍ତୁ। ଆପଣମାନେ କେହି ଜଣେ ସୁପ୍ରସିଦ୍ଧ ଜାଗତିକ ମନା ବ୍ୟକ୍ତି ହେବାକୁ ଇଚ୍ଛା କରିଥିଲେ ସେ କଥାକୁ ଈଶ୍ୱରଙ୍କୁ ଜଣାନ୍ତୁ। ଆପଣମାନେ ଯେ ଦୁଃଖିତ ଅଟନ୍ତି ତାହା ଈଶ୍ୱରଙ୍କୁ ଜଣାନ୍ତୁ। ଏପରି କୁହନ୍ତୁ, ହେ ପ୍ରଭୁ, ମୋହର ସମ୍ପୂର୍ଣ୍ଣ ଅଭିଳାଷା ଯୀଶୁଙ୍କ ପରି ହେବାର ଅଟେ। ଅତି ବିନମ୍ରତାର ସହିତ ଶାନ୍ତ ଶିଷ୍ଟ ହୋଇ ଆସନ୍ତୁ। ପୁଣି ଆପଣମାନେ ନିଜ ନିଜର ହସ୍ତଦ୍ୱୟକୁ ତାଙ୍କର ମସ୍ତକ ଉପରେ ଯେତେବେଳେ ଥୋଇବେ, ପୁଣି ବିଶ୍ୱାସ ଦ୍ୱାରା ନିଜ ନିଜର ସକଳ ପାପକୁ ଅଙ୍ଗୀକାର କରିବେ। ତତ୍ପରେ କହନ୍ତୁ, ହେ ପ୍ରଭୁ, ମୁଁ ଅତ୍ୟନ୍ତ ଦୁଃଖିତ ଅଟେ, ମୁଁ ଏହାକୁ କରିଅଛି, ମୁଁ ଅତିଶୟ ଦୁଃଖିତ ଅଟେ। ଆଉ ତାପରେ କଣ ଘଟିବ? ଆପଣମାନଙ୍କର ସମସ୍ତ ପ୍ରକାରର ଦୋଷ ଦୁର୍ବଳତାକୁ ପରମେଶ୍ୱର ତାଙ୍କ ଉପରେ ସ୍ଥାନାନ୍ତରିତ କରିଦେବେ, ପୁଣି ତାଙ୍କର ନିର୍ଦ୍ଦୋଷତାକୁ ଗ୍ରହଣ କରି ନେଇ ତାହାକୁ ଆପଣଙ୍କଠାରେ ପୁନର୍ବାର ଥୋଇଦେବେ। ତତ୍ପରେ ଈଶ୍ୱରଙ୍କ ଉପସ୍ଥିତିରେ ଆପଣମାନେ ନ୍ୟାୟୋଚିତ ହୋଇ ଦଣ୍ଡାୟମାନ ହେବେ, ଯେହେତୁ ଆପଣମାନେ ତାହାଙ୍କ ପୁତ୍ର ଯୀଶୁଙ୍କ ପରେ ବିଶ୍ୱାସ କଲେ। ପରିତ୍ରାଣର କି ଚମତ୍କାର ଯୋଜନା ସତେ! ତତ୍ପରେ ତାଙ୍କର ମହିମାରେ ଆପଣମାନେ ଅଂଶୀଦାର ହୋଇ ବାଣ୍ଟ ସ୍ୱରୂପ ହେବେ। ପରମେଶ୍ୱରଙ୍କ ମଙ୍ଗଳ ଆପଣମାନଙ୍କ ହୃଦୟ ମଧ୍ୟକୁ ପ୍ରବେଶ କରିବ। ତାଙ୍କ ପୁନରୁତ୍ଥାନର ଶକ୍ତି ଆପଣଙ୍କୁ ଜଣେ ନୂତନ ସୃଷ୍ଟି କରି ପ୍ରସ୍ତୁତ କରିବ। ଏହା ସକଳ ପ୍ରକାରର ଅଭିଳାଷାକୁ ସନ୍ତୁଷ୍ଟ କରି ପକାଇବ। ମୁଁ ବାଳକ ଥିବା ସମୟରେ ସକଳ ପ୍ରକାରର କାର୍ଯ୍ୟକୁ କରିବା ପାଇଁ ଚେଷ୍ଟା କରିଥିଲି। ମୁଁ ଯେ ଅତି ବଡ଼ ହୋଇଯାଇଛି ଏପରି ଭାଳି ମୁଁ ସବୁକିଛି କର୍ମକୁ କରୁଥିଲି, ପୁଣି ସେହି ସବୁ କର୍ମକୁ ସୁଦ୍ଧା କରିବାକୁ ଚେଷ୍ଟା କରିଥିଲି ଯାହାକୁ କରିବା ପାଇଁ ମୁଁ ଏତିକିଟା ସିଆନା ଚଲାକ ହୋଇନଥିଲି। ଶିକାର ଖେଳିବାକୁ ମୁଁ ଖୁବ୍ ଆଗ୍ରହୀ ଥିଲି, ପୁଣି ତାହା କରିବାକୁ ପସନ୍ଦ କରୁଥିଲି। ତାହା ଯେ ଏହା ହିଁ ଥିଲା ଏପରି ମୁଁ ବିଚାର କରିଥିଲି। ମୁଁ ଏହା ଉପରେ ବିଚାର କରିଥିଲି, ମୋର ପିତା ଜଣେ ଘୋଡ଼ା ଚଳାଇଥିଲେ। ମୁଁ ବିଚାର କଲି, ଯଦି ମୁଁ ପଶ୍ଚିମ ଆଡ଼କୁ ଯାଇପାରନ୍ତି ତାହେଲେ ସେମାନଙ୍କର ଘୋଡ଼ା ଗୁଡ଼ିକୁ ଆଘାତ କରିପାରନ୍ତି। କିନ୍ତୁ ହେ ଭାଇ, ଏକଦା ସୁଦୂରବର୍ତ୍ତୀ ଆରିଜୋନାର ପର୍ବତାଞ୍ଚଳରେ ଗୋଟିଏ ଗାଈଙ୍କୁ ଅଡ଼ାଇ କରି ମୁଁ ଆଣୁଥିଲି, ତାହା ଏକ ରାତ୍ରିକାଳ ଥିଲା। ସେଠାରେ ରହି ମୁଁ ସେଗୁଡ଼ାକୁ ଯତ୍ନ ନେଉଥିଲି। ପୁଣି ସ୍ଲିମ୍ ନାମକ ଏକ ପୁରୁଣା ପାନୀୟ ଥିଲା, ତାହାରି ଉପରେ ଖଣ୍ଡେ କାଗଜ ଗୁଡ଼ାଇ ସେ ତାକୁ ବଜାଉଥିଲା। ସେଠାରେ ଅନ୍ୟ ଜଣେ ବାଳକ ମଧ୍ୟ ଥିଲା, ସେ ହାତରେ ଗିଟାର ଧରି ତାହାକୁ ସରୋତନ ଦେଉଥିଲା, ପୁଣି ପଶୁ ଗୁଡାକ ଯତ୍ନ ନେଉଥିଲା। ସେ ଟାକ୍ସାସରୁ ଥିଲା। ସେମାନେ ଉଭୟ ଏକ ଗୀତର ସ୍ୱରକୁ ବଜାଉଥିଲେ। ଘୋଡ଼ା ଉପରୁ ଖୋଲି ଆଣିଥିବା ଆରୋହୀର ଆସନଟିଏ ମୋ ପାଖରେ ଥିଲା। ମୁଁ ତାହାକୁ ମୋର ମୁଣ୍ଡ ତଳେ ରଖି ଏକ ତକିଆକୁ ବ୍ୟବହାର କରିଥିଲି। ମୋର କମ୍ବଳ ମୋ ଉପରେ ବିଛାଇ ରହିଥିଲା, ପୁଣି ମୁଁ ତାହାରି ଉପରେ ଘୋଡ଼ାଇ ହୋଇ ପଡ଼ିଥିଲି। ତଥାପି ମୋର ଜୋତା ଦେହକୁ ମୁଁ ପିନ୍ଧିଥିଲି। ପୁଣି ହରେ ଆରୋହୀ ପାଦୁକା ସଂଲଗ୍ନ ତାରିଣୀ ମୋତେ ଭୂମି ଉପରକୁ ଟେକି ରଖିଥିଲା। ମୋହର କମ୍ବଳ ମୋ ଉପରେ ବିଛି ହୋଇ ରହିଥିଲା। ପୁଣି ମୁଁ ତାହାରି ଭିତରେ ଘୋଡ଼ାଇ ହୋଇ ପଡ଼ିଥିଲି। ତଥାପି ମୋହର ଜୋତା ଦଳକୁ ମୁଁ ପିନ୍ଧିଥିଲି। ପୁଣି ହଳେ ଅଶ୍ୱାରୋହୀ ପାଦୁକା ସଂଲଗ୍ନ ତାଡ଼ନୀ ମୋତେ ଭୂମି ଉପରକୁ ଟେକି ରଖିଥିଲା। ଆଉ ସେ ଏହି ଗୀତକୁ ବଜାଇବାକୁ ଆରମ୍ଭ କଲା। କୃଷ ପାଶେ ଯେଠାରେ ତାତା ମୋହର ହତ ହେଲେ ମୋ ପାପରୁ ଧୋଇ ହେବାକୁ ସେଠି ମୁଁ କାନ୍ଦିଲି। ସେଠାରେ ମୋ ହୃଦୟ ରକ୍ତେ ସିକ୍ତ ହୋଇଲା ମହିମା ତାହାଙ୍କ ନାମର। ମୁଁ କମ୍ବଳ ଖଣ୍ଡିକୁ ଉପର ଆଡ଼କୁ ଟାଣି ଆଣିବାକୁ ଚେଷ୍ଟା କଲି। ପୁଣି ମୋର କର୍ଣ୍ଣଦ୍ୱୟକୁ ଘୋଡ଼ାଇ ଦେବାକୁ ଚାହିଁଲି। ମୁଁ ଉପର ଆଡ଼କୁ ଚାହିଁ ଦେଖିଲି, ତାରା ଗୁଡ଼ାକୁ ଖୁବ୍ ତଳୁଆ ହୋଇ ଝୁଲୁଥିଲେ। ତତ୍ପରେ ଧୀମା ସ୍ୱରରେ ସେହି ପାଇନ ବୃକ୍ଷ ଗୁଡ଼ିକ ପର୍ବତ ଗୁଡ଼ା ଉପରେ ଥାଇ ଏପରି ପଚାରୁଥିବାର ଧାରଣା ଉତ୍ପନ୍ନ ହେଉଥିଲା, ଏପରି ଚିତ୍କାର କରି କହୁଥିବାର ଧାରଣା ହେଉଥିଲା, ହେ ଆଦମ ତୁମେ କେଉଁଠାରେ? ପଶୁଗୁଡ଼ାକୁ ଯତ୍ନ ସହିତ ପ୍ରତିପାଳନ କରୁଥିବା ବିଷୟଟି ତୃତୀୟ ପ୍ରକାର ଅନୁଭୂତି ଥିଲା। ମୁଁ ଈଶ୍ୱରଙ୍କୁ ଲାଭ କରିବାକୁ ଚାହିଁଥିଲି। ସେହି ସ୍ଥାନର ଅନତି ଦୂରରେ ସେଠାରେ ଫିଙ୍ଗା ଯାଇଥିବା ହଳେ ତାଡ଼ନୀ ପଡ଼ିଥିଲା। ମୁଁ କହିଥିଲି, ଆଜ୍ଞା ଆପଣ ଯେ କିଏ ଅଟନ୍ତି ସେ କଥାକୁ ମୁଁ ଜାଣେ ନା, ତଥାପି ପ୍ରକୃତ ଅସ୍ତିତ୍ୱଙ୍କୁ ମୁଁ ପାଇ ନଗଲା ପର୍ଯ୍ୟନ୍ତ ଆପଣ ମୋତେ ଆଦୌ ଦଣ୍ଡିତ କରନ୍ତୁ ନାହିଁ। ଏହାର ଦୁଇ ଦିନ ପରେ ସହରର ଅନ୍ୟ ଏକ ସ୍ଥାନରେ ଏଠାରେ ଅବସ୍ଥାନ କରୁଥିଲି। ପୁଣି କିଛି ଦିନ ଉତ୍ତାରେ ସେହି ପରିକ୍ରମାର ଉତ୍ତାରେ ଯେପରି ହୋଇଥିଲା, ସେଠା ସ୍ଥିତ ଏକ ପୁରୁଣା ପାର୍କର ଖଣ୍ଡେ ବେଞ୍ଚ ଉପରେ ମୁଁ ବସିଥିଲି। ଜଣେ ସ୍ପେନୀୟ ଛୋଟ ବାଳିକା ପାଖକୁ ଆସିଥିଲା, ସେଠାରେ ମୁଁ ବସିଥିଲି ଆଉ ଈଶ୍ୱରଙ୍କ ବିଷୟରେ ଚିନ୍ତା କରୁଥିଲି। ଏହା କିପରି ଧରଣର ଏକ ବିଷୟ ହୋଇପାରେ ଏପରି ଭାବନା କରୁଥିଲି। ଏକ ସାଧାରଣ ବୟସ୍କା ନାରୀ ପାଖକୁ ଆସିଥିଲେ। ପୁଣି ମୁଁ ପ୍ରାୟ 18 ବର୍ଷ ବୟସ୍କ ଜଣେ ବାଳକ ଥିଲି। ସେ ଆପଣ ରୁମାଲକୁ ତଳେ ପକାଇଦେଲେ, ତତ୍ପରେ ଅତିକ୍ରମ କରି ଚାଲିଗଲେ। ମୁଁ କହିଲି, ଭଉଣୀ ତୁମେ ଆପଣ ରୁମାଲ ଖଣ୍ଡିକୁ ତଳେ ପକାଇଦେଲ। ପରମେଶ୍ୱରଙ୍କ ସମ୍ବନ୍ଧରେ ମୋର ସକଳ ପ୍ରକାର ଇଚ୍ଛା ସକଳ ପ୍ରକାର ବିଚାର ମୁହୂର୍ତ୍ତଙ୍କ ମଧ୍ୟରେ ଇଚ୍ଛା ଶକ୍ତିରେ ପରିବର୍ତ୍ତନ ଘଟାଇଲା। ମୋର ଆଇରିସ୍ ବଂଶଜ ହୃଦୟଟି ଏକ ପ୍ରକାର ଅଭିଳାଷରେ ଭରି ଉଠିଲା। ମୁଁ କିଛିଟା ବସ୍ତୁକୁ ଆବଶ୍ୟକ ମଣିଲି, ଯାହା ମୋତେ ତୃପ୍ତି କରିଥିଲା ତାହା ମୁଁ ଆବଶ୍ୟକ କଲି। ଶିକାର କରିବାର ଏକ ସୁଯୋଗ୍ୟ ସୁଯୋଗକୁ ପରମେଶ୍ୱର ମୋତେ ଦାନ କରିଛନ୍ତି। ସମସ୍ତ ବିଶ୍ୱରେ ଆଫ୍ରିକା ଭାରତବର୍ଷ ପାହାଡି ଅଞ୍ଚଳର ପରପାରିସ୍ଥ କାରଣରେ ଶିକାର ଅଭିଯାନକୁ କରିବା ନିମନ୍ତେ ସେ ମୋତେ ସୁଯୋଗ ଦେଇଛନ୍ତି। କେତେ ପ୍ରଖ୍ୟାତ ଅଭିଯାନର ସୁଯୋଗକୁ ମୋତେ ଦେଇଛନ୍ତି, ପୁଣି ବିଶ୍ୱର ଖ୍ୟାତିକୁ ହାସଲ କରିବାକୁ ଅନୁଗ୍ରହ କରିଛନ୍ତି। ଏହା ତ ଅତି ଉତ୍ତମ ବିଷୟ ଅଟେ, ତଥାପି ସେହି ଜୀବିତ ଈଶ୍ୱରଙ୍କ ସାମର୍ଥ୍ୟର ସ୍ଥାନକୁ ଏପରି କୌଣସି ଶକ୍ତି ନାହିଁ ଯାହାକି ତାହାକୁ ଗ୍ରହଣ କରିନେବ। ଆପଣଙ୍କ ହୃଦୟ ମଧ୍ୟକୁ ତାହା ପ୍ରେରଣ କରିବାକୁ ସମର୍ଥ ହେବ। ସେଠାରେ ମୁଁ ପହଞ୍ଚିଲା ଉତ୍ତାରେ ମୁଁ ପାହାଡ଼ ଗୁଡାକୁ ଖୁବ୍ ଆଦର କରେ। ମୁଁ ସୂର୍ଯ୍ୟାସ୍ତର ସକଳ ଦୃଶ୍ୟକୁ ଖୁବ୍ ପସନ୍ଦ କରେ। ମୁଁ ତ ଅଗ୍ରେସରେ ଘୋଡ଼ା ଉପରୁ ତଳକୁ ଓହ୍ଲାଇ ପଡ଼େ, ପୁଣି ମୋହର ଘୋଡ଼ାକୁ ଗଛ ସହିତ ବାନ୍ଧି ପକାଏ। ତତ୍ପରେ ମୁଁ ପର୍ବତ ଗୁଡାକର ଉପରି ଭାଗକୁ ଚାଲିଯାଏ, ପୁଣି କେତେକ ଦିନ ସେଠାରେ ରହିଯାଏ। କେବଳ ସୂର୍ଯ୍ୟୋଦୟକୁ ପୁଣି ସୂର୍ଯ୍ୟାସ୍ତକୁ ଦେଖି ଆନନ୍ଦିତ ହେଉଥାଏ, ପୁଣି ଇଗଲର ଚିତ୍କାର ଶବ୍ଦକୁ ଶୁଣୁଥାଏ। ଏହା ଅତୀବ ଚିତ୍ତାକର୍ଷକ ବିଷୟ ଅଟେ, ସେଠାରେ ରହିବାକୁ ମୁଁ ପସନ୍ଦ କରେ। ତଥାପି ହେ ମୋର ଭାଇ, ମୁଁ ଏ ବିଷୟ ଚିନ୍ତା କରିବା ସମୟରେ ମୋର ହୃଦୟ ନାଚି ଉଠିବାରେ ପୁଣି ଧରଧର ହେବାରେ ଆରମ୍ଭ କରିଦିଏ। ଅଶୁଚି ଅଶୁଚି ସକଳ ମନ୍ଦ ଆତ୍ମା ତାହାକୁ ଖଣ୍ଡ ବିଖଣ୍ଡିତ କଲେ। ଯୀଶୁ ଆସି ଯେବେ ବାସ କରନ୍ତି, ସବୁକିଛି ବିଷୟ ଉତ୍ତମ ଅଟେ। ତତ୍ପରେ ସେହି ଆହ୍ୱାନର ପ୍ରତିଧ୍ୱନିକୁ ପୀଡିତ ଲୋକମାନଙ୍କ କଥାକୁ ମୁଁ ଚିନ୍ତା କରିବାକୁ ଆରମ୍ଭ କରିଥାଏ। ମୋର ଅନ୍ତରାତ୍ମାରେ କୌଣସି ଏକ ବିଷୟ ଚିତ୍କାର କରିଉଠେ, ଯଥାଶୀଘ୍ର ସେହି ପାର୍ବତ୍ୟାଞ୍ଚଳ ଆଡ଼କୁ ଚାଲିଯାଅ, ସେଠା ସ୍ଥିତ ଲୋକମାନଙ୍କ ପାଖକୁ ଚାଲିଯାଅ। ତାଙ୍କର ଲୋକମାନଙ୍କ ଗହଣରେ ମୁଁ ସ୍ୱୟଂକୁ ତାଙ୍କର ସେବକ ନାୟ ପରିଚିତ ହେବାକୁ ଚାହେଁ। ଓ ତାଙ୍କ ସହିତ ସ୍ୱୟଂକୁ ପରିଚିତ କରିବାକୁ ମୁଁ କେତେ ଆଗ୍ରହ ପ୍ରକାଶ କରେ। ତତ୍ପରେ ସେହି ଅଭିଳାଷ ପରିପ୍ରେକ୍ଷୀରେ ସେ ଆମମାନ ମଧ୍ୟକୁ ବାହାରି ଆସନ୍ତି, ପୁଣି ଆମମାନଙ୍କ ସହିତ ସ୍ୱୟଂକୁ ପରିଚିତ କରାନ୍ତି। ବନ୍ଧୁଗଣ, ଆଜି ରାତ୍ରି ବେଳା ସେ ଏହି ସ୍ଥାନରେ ଉପସ୍ଥିତ ଅଛନ୍ତି। ପ୍ରାୟ 10 ମିନିଟ୍ ମଧ୍ୟରେ ବାପ୍ତିସ୍ମର ଉପାସନାକୁ ଆରମ୍ଭ କରିବାକୁ ଏହା ବର୍ତ୍ତମାନ ଯୋଗ୍ୟ ସମୟ। ଆଉ ଏହାକୁ ସମ୍ପାଦନ କରିବା ପୂର୍ବେ ଏହି ଗୋଟିଏ ମାତ୍ର କଥାକୁ ମୁଁ କହିବାକୁ ଚାହେଁ। ଏହାକୁ ଆରମ୍ଭ କରିବା ପୂର୍ବେ ସେ କଥାଟିକୁ କହିବାକୁ ଚାହେଁ। ଯୀଶୁଖ୍ରୀଷ୍ଟ ଈଶ୍ୱରଙ୍କ ପୁତ୍ର, କେବଳ କେତେକ ମନ୍ତବ୍ୟକୁ ମୁଁ କହିବାକୁ ଚାହେଁ, ତଥାପି ମୋର ପାଖରେ ଯଥେଷ୍ଟ ସମୟ ନାହିଁ। ପରମେଶ୍ୱରଙ୍କ ପୁତ୍ର ଯୀଶୁଖ୍ରୀଷ୍ଟ ଆପଣାର ବଚନ ଦ୍ୱାରା ସ୍ୱୟଂକୁ ପରିଚିତ କରାଇଅଛନ୍ତି। ହୃଦୟର ଗୁପ୍ତ ଭାବକୁ ପ୍ରଦାନ କରୁଥିବା ଦ୍ୱାରା ଆଜିର ସକାଳ ବେଳା ଈଶ୍ୱରଙ୍କ ପୁତ୍ର ଯୀଶୁଖ୍ରୀଷ୍ଟ ଉପାସନା ମଧ୍ୟରେ ସ୍ୱୟଂକୁ ପରିଚିତ କରାଇଥିଲେ। ଜନୈକ ପାପୀ ବ୍ୟକ୍ତିଙ୍କୁ ପାପର ସକଳ ପ୍ରକାର ଉତ୍ପତ୍ତି ସ୍ଥାନରୁ କାଢି ଆଣି ସ୍ୱୟଂକୁ ପରିଚିତ କରାନ୍ତି। ଏକ ନୂତନ ବ୍ୟକ୍ତି କରିବା ଯୋଗୁଁ ଏକ ନୂତନ ସୃଷ୍ଟି କରିବା ଯୋଗୁଁ ସେପରି କରିଥାନ୍ତି। କେହି ଜଣେ ପତିତ ନାରୀଙ୍କୁ କିମ୍ବା ଜଣେ ପତିତ ବ୍ୟକ୍ତିଙ୍କୁ ମଦ୍ୟପଙ୍କୁ ଶରାବୀଙ୍କୁ ପୁଣି ଏହା ଅନ୍ୟ ଯାହା କିଛି ବିଷୟ ଘଟଣା କାହିଁକି ସେମାନଙ୍କୁ ସୁଧାରି ପକାନ୍ତି, ପୁଣି ସେମାନଙ୍କୁ ଅନ୍ତରାତ୍ମାରୁ ପରିଷ୍କାର କରି ପକାନ୍ତି, ପୁଣି ସେଗୁଡ଼ାକ ମଧ୍ୟରୁ ସେମାନଙ୍କୁ ଉଦ୍ଧାର କରି ପ୍ରତ୍ୟେକଙ୍କୁ ଜଣେ ଭଦ୍ର ବ୍ୟକ୍ତି କିମ୍ବା ଭଦ୍ରା ନାରୀ କରି ପ୍ରସ୍ତୁତ କରାନ୍ତି। ସେହି ଜଣଙ୍କ ମୋର ପ୍ରଭୁ ଅଟନ୍ତି। ଏହି ଜଣେ ବ୍ୟକ୍ତି ଯିଏକି ପୀଡିତ ଅଟନ୍ତି, ପୁଣି ଯନ୍ତ୍ରଣାଗ୍ରସ୍ତ ଅଟନ୍ତି, ଆଉ ତାଙ୍କ ଜୀବନ ପ୍ରତି କୌଣସି ପ୍ରକାରର ଆଶା ନଥାଏ, ତାଙ୍କୁ ସେ ଗ୍ରହଣ କରି ନିଅନ୍ତି, ପୁଣି ତାଙ୍କୁ ଏକ ନୂତନ ଜୀବନରେ ପୁନର୍ବାର ଉତ୍ଥାପିତ କରନ୍ତି। ତତ୍ପରେ ଆମମାନଙ୍କ ଗ୍ରହଣରେ ପ୍ରଗଟ ହୁଅନ୍ତି, ପୁଣି ସ୍ୱୟଂକୁ ସେହି ସମାନ ଯୀଶୁ ରୂପେ ପରିଚିତ କରାନ୍ତି। ଆମମାନଙ୍କ ହୃଦୟର ସକଳ ପ୍ରକାରର ଗୁପ୍ତ ଭାବକୁ ବୁଝିବା ନିମନ୍ତେ ସେପରି କରନ୍ତି, ଆମ୍ଭମାନଙ୍କ ମଧ୍ୟରେ ଉପସ୍ଥିତ ହୁଅନ୍ତି, ଆପଣଙ୍କ ପ୍ରଜାଗଣଙ୍କ ମଧ୍ୟରେ, ପରମେଶ୍ୱର ଆପଣଙ୍କ ସଦ୍ଭକ୍ତମାନଙ୍କ ମଧ୍ୟରେ ଉପସ୍ଥିତ ହୁଅନ୍ତି, ପୁଣି ସ୍ୱୟଂକୁ ପରିଚିତ କରାନ୍ତି। ସେହି ସମାନ ପବିତ୍ର ଆତ୍ମା ସେ ଏତେବେଳେ ଏହି ସ୍ଥାନରେ ଉପସ୍ଥିତ ଅଛନ୍ତି। ବାପ୍ତିସ୍ମର ନିମିତ୍ତ ସେ ଉପାସନାର ସଭାଟିକୁ ଆମମାନେ ଏହି ସ୍ଥାନରେ ଆରମ୍ଭ କରିବା ପୂର୍ବେ ଏହାର ସମ୍ବନ୍ଧରେ ମୁଁ ବିଚଳିତ ହୋଇପଡେ। ଭାଇମାନେ ଯେତେବେଳେ ଏହା ପାଇଁ ପ୍ରସ୍ତୁତି କରୁଛନ୍ତି, ମୁଁ ଏପରି ଚିନ୍ତାଗ୍ରସ୍ତ ହୋଇପଡେ, କାରଣ ଏହି ସ୍ଥାନରେ ଯଦି ଏପରି ଜଣେ ବ୍ୟକ୍ତି ଉପସ୍ଥିତ ଅଛନ୍ତି ଯିଏକି ଆଜିର ପ୍ରାତଃକାଳରେ ଆଦୌ ପ୍ରାର୍ଥନା କରାଯାଇ ନଥିଲେ, ପୁଣି ଆପଣ ବର୍ତ୍ତମାନ ସୁଦ୍ଧା ପୀଡିତ ଅଛନ୍ତି, ଆସନ୍ତୁ ଆପଣମାନଙ୍କ ହସ୍ତ ଗୁଡ଼ାକ ଉପରକୁ ଉଠିଥିବା ଦେଖିବା। ଆପଣମାନେ ଯଦି ଆବଶ୍ୟକ ପରାୟଣ ଅଟନ୍ତି, ପୁଣି ପୀଡିତ ଅଛନ୍ତି, ତେବେ ନିଜ ନିଜ ହସ୍ତ ଉପରକୁ ଉଠାନ୍ତୁ। ପୁଣି ଆଜିର ପ୍ରାତଃକାଳରେ ଆପଣମାନେ ଯଦି ପ୍ରାର୍ଥନାରେ ସ୍ମରଣିତ ହୋଇନାହାନ୍ତି, ତେବେ ଯାଇ ଆପଣମାନେ ସେପରି କରନ୍ତୁ। ଆଦୌ ପ୍ରାର୍ଥନାର କାର୍ଡକୁ କିମ୍ବା ଅନ୍ୟ କିଛି ବିଷୟକୁ ପାଇନାହାନ୍ତି, ତଥାପି ପୀଡିତ ଆଉ ରୋଗଗ୍ରସ୍ତ ଅଟନ୍ତି, ତେବେ ହସ୍ତ ଗୁଡାକୁ ଉପରକୁ ଉଠାନ୍ତୁ। ଅତି ଉତ୍ତମ ବିଷୟ, ଆସନ୍ତୁ କିଛି ସମୟ ପାଇଁ ନିଜ ନିଜର ମସ୍ତକକୁ ଅବନତ କରିବା। ହେ ପ୍ରଭୁ, ଏହି ଥକିତ କଣ୍ଠର ସହିତ, ଦବିଲା ରବର ସହିତ, ଆହେ ମୁଁ ଏପରି ପ୍ରାର୍ଥନା କରେ ଯେ ଆପଣ ଯେପରି ଭାବରେ ହେଉନା କାହିଁକି ଲୋକମାନଙ୍କ ହୃଦୟ ମଧ୍ୟକୁ ଆପଣ ବିଜେଟିକୁ ପ୍ରବେଶ କରିଯିବାକୁ ନିମନ୍ତେ ସାହାଯ୍ୟ କରିବେ, ଯେପରିକି ତଦ୍ୱାରା ଆମମାନେ ନିହାତି ପକ୍ଷେ ଆପଣଙ୍କ ସହିତ ସୁପରିଚିତ ହୋଇଯିବୁ। ଯେହେତୁ ପୃଥିବୀ ପୃଷ୍ଠରେ ଏହା ଅତି ସୁପରିଚିତ ପୁରାତନ ନୀତିବାକ୍ୟ ଅଟେ ଯେ ପକ୍ଷୀଟିଏ ଆପଣଙ୍କ ପରଗୁଡ଼ିକ ଦ୍ୱାରା ଚିହ୍ନାଯାଏ, ପୁଣି ଯେଉଁ ସଂଗତିକୁ ରକ୍ଷା କରି ଜଣେ ମଣିଷ ଆପଣଙ୍କ ସମ୍ପର୍କକୁ ରକ୍ଷା କରେ, ତଦ୍ୱାରା ସେ ପରିଚିତ ହୁଏ। ଆଉ ପ୍ରିୟ ସ୍ୱର୍ଗବାସୀ ପିତ, ଆମମାନେ ଏପରି ନିବେଦନ କରୁ ଯେ କେବଳ ଆପଣ ହିଁ ଆମ୍ଭମାନଙ୍କର ସାଥୀ ହୋଇ ରହିଥିବେ। ହେ ପ୍ରଭୁ, ଆମମାନେ ଆପଣଙ୍କୁ ହିଁ ଲାଭ କରୁ, ପୁଣି ଏହି ଜଗତ ପୃଷ୍ଠରେ ଆମମାନେ ଯାହା କିଛି ବିଭବକୁ ଲାଭ କରି ରହିଥାଉ ନା କାହିଁକି, ତାହାର ଯଦି ମୂଲ୍ୟ ଆମମାନଙ୍କୁ ଦେବାକୁ ପଡେ, ତଥାପି ଆମ୍ଭେମାନେ ଆପଣଙ୍କୁ ହାସଲ କରିବାକୁ ଚାହୁଁ, ଏପରିକି ସେହି ବ୍ୟକ୍ତି ଜଣକ ପ୍ରକୃତରେ ଈଶ୍ୱରଙ୍କ ସହିତ ବସବାସ କରେ, ଆମମାନେ ସେପରି ଧର ପରିଚୟକୁ ହାସଲ କରିବାକୁ ଦିଅନ୍ତୁ, ତାହାର ବନ୍ଧୁ ଈଶ୍ୱର ଅଟନ୍ତି, ଏହାର ଯୋଗ୍ୟତାକୁ ପରିଚିତ କରିବାକୁ ଦିଅନ୍ତୁ। ପିତର ଆଉ ଯୋହନ ସୁନ୍ଦର ନାମକ ଫାଟକକୁ ଅତିକ୍ରମ କଲା ଉତ୍ତରେ ସେମାନଙ୍କ ପାଇଁ ଯେପରି କଥିତ ହୋଇଥିଲା, ଠିକ୍ ସେହିପରି ଏହାକୁ କଥିତ ହେବା ପରି ହେଉ। ସେମାନେ ଯେପରି କହିଥିଲେ ଆମମାନଙ୍କ ପାଖରେ ଆଦୌ କିଛି ପଇସା କୌଣସି ନାହିଁ, ତଥାପି ଆମ୍ଭମାନଙ୍କ ପାଖରେ ଯାହା କିଛି ଅଛି ତାହା ଆମେ ତୁମକୁ ପ୍ରଦାନ କରିବୁ। ଆଉ ସେହି ଛୋଟ ଲୋକଟି ଆରୋଗ୍ୟତା ଲାଭ କଲା, ତଥାପି ବିଚାର ସଭା ମଧ୍ୟରେ ସେମାନଙ୍କ ନିମନ୍ତେ ଲୋକମାନେ ଏପରି କହିଥିଲେ ଯେ ଏମାନେ ଅପାଠୁଆ, ପୁଣି ଅଜ୍ଞାନ ବ୍ୟକ୍ତିଗଣ ଅଟନ୍ତି, ସେମାନଙ୍କ ପାଖରେ ଶିକ୍ଷାଗତ ଯୋଗ୍ୟତା କିଛି ନଥିଲା, ତଥାପି ସେମାନେ ଏକଥାକୁ ଧାରଣା କରିଥିଲେ ଯେ ସେମାନେ ଏକ ଉପଯୁକ୍ତ ଧରଣର ବନ୍ଧୁଙ୍କ ସହିତ ସମ୍ପର୍କ ରଖିଥିଲେ, କାରଣ ସେମାନେ ଯୀଶୁଙ୍କ ସହିତ ଥିଲେ। ହେ ଈଶ୍ୱର, ମୋ ହୃଦୟର ଆନ୍ତରିକ ଇଚ୍ଛା ତାହା ହିଁ ଅଟେ, ଅର୍ଥାତ୍ ଆପଣଙ୍କର ସେବକଗଣଙ୍କ ମଧ୍ୟରୁ ଜଣେ ବୋଲି ଏପରି ଜଣେ ବ୍ୟକ୍ତି ଯିଏକି ଆପଣଙ୍କୁ ସ୍ନେହ କରେ, ଏପରି ଜଣେ ସେବକ ଯିଏକି ଆପଣଙ୍କ ସହିତ ବିଶ୍ୱସ୍ତ ହୋଇଥିବ, ପୁଣି ଆପଣଙ୍କ ଧର୍ମଗ୍ରନ୍ଥର ସକଳ ପ୍ରକାରର ଆଜ୍ଞାକୁ ରକ୍ଷା କରୁଥିବ, ପୁଣି ଯାହା କିଛି ସତ୍ୟ ଅଟେ ବୋଲି ସେ ଜାଣେ ସେହି ସବୁକୁ ପାଳନ କରୁଥିବ ତଦ୍ୱାରା ଆପଣଙ୍କ ସହିତ ପରିଚୟତାକୁ ଲାଭ କରି ରହିବାକୁ ମୁଁ ଚାହେଁ ବର୍ତ୍ତମାନ ହେ ପିତ ଆଜିର ରାତ୍ରି ବେଳା ଆପଣ ପୁନଶ୍ଚ ଆମ୍ଭମାନଙ୍କ ଗହଣରେ ଜଣଙ୍କୁ ପରିଚିତ କରାଇବେ କି ଯେପରିକି ଲୋକମାନେ ବୁଝିପାରନ୍ତି କି ଏହା କେବଳ ଏକ ବିଶେଷ ପ୍ରକାର ବିଷୟ ନୁହେଁ ଓ ଏକ ପ୍ରକାର ପ୍ରମୁଖ ବିଷୟ କିମ୍ବା ହେ ପ୍ରଭୁ ଯେପରି ନିୟମଗତ ଏକ ବ୍ୟବସ୍ଥା ନୁହେଁ ମାତ୍ର ଆଜିର ରାତ୍ରି ବେଳା ଏହା ପରିଚୟ ହୋଇଯାଉ ଯେ ଆପଣ ସେହି ସମାନ ଈଶ୍ୱର ଅଟନ୍ତି ଯିଏକି ଅନ୍ୟ ପ୍ରାତକାଳରେ ଏହି ସ୍ଥାନରେ ଉପସ୍ଥିତ ଥିଲେ ଆପଣ ସେହି ସମାନ ସାମର୍ଥ୍ୟର ସହିତ ଉପସ୍ଥିତ ଅଟନ୍ତି ପୁଣି ଆଜିର ସକାଳ ବେଳା ଆପଣ ଯାହା କିଛି କାର୍ଯ୍ୟ କରିଥିଲେ ସେହି ସକଳ ପ୍ରକାର କାର୍ଯ୍ୟକୁ ଆଜିର ରାତ୍ରି ବେଳା ପୁନଶ୍ଚ କରିପାରନ୍ତି ସେଗୁଡ଼ାକ ଯେ ଯୁଗାନ୍ତ ସମୟରେ ସଂଗଠିତ ହେବ ସେପରି ଧର ପ୍ରତିଜ୍ଞାକୁ ଆପଣ ସ୍ୱୟଂରୁ କରିଥିଲେ ହୋଇପାରେ ପ୍ରଚୁର ପରିମାଣର ବିଶ୍ୱାସ ଯେ ଏହି ସ୍ଥାନରେ ଅବସ୍ଥାନ କରି ରହିନଥିବ ଏପରି ଧାରଣା ଜାତ ହୁଏ ଆପଣ ଯେ ସେମାନଙ୍କୁ ଯଥେଷ୍ଟ ପରିମାଣର ବିଶ୍ୱାସ ଦିଅନ୍ତୁ ବିଶ୍ୱାସ ଦେବେ ତାହା ହିଁ ଆମମାନେ ନିବେଦନ କରୁ ତତ୍ପରେ ଆପଣଙ୍କର ଆତ୍ମା ଆମ୍ଭମାନଙ୍କ ଗହଣରେ ପରିଚୟତା ଲାଭ କରି ରହିଥାନ୍ତୁ ଯେହେତୁ ଆପଣ କହିଥିଲେ ଯିଏ ମୋ ଠାରେ ବିଶ୍ୱାସ କରେ ମୁଁ ଯେ ସକଳ କର୍ମକୁ କରିଥାଏ ସେ ମଧ୍ୟ ସେସବୁକୁ କରିବ ସୁତରାଂ ହେ ଈଶ୍ୱର ମୁଁ ନିବେଦନ କରେ ଯେ ଆଜିର ରାତ୍ରି ବେଳା ଆପଣ ଯେ ଆମ୍ଭମାନଙ୍କ ମଧ୍ୟରେ ଉପସ୍ଥିତ ଅଛନ୍ତି ସେ କଥାକୁ ଆପଣ ପରିଚୟ କରାଇବେ ତତ୍ପରେ ଏହି ସ୍ଥାନରେ ଯେତେ ଜଣ ଉପସ୍ଥିତ ଅଛନ୍ତି ପ୍ରତ୍ୟେକଙ୍କ ପାଇଁ ଆପଣ ଇଚ୍ଛା ରଖନ୍ତି ଯେ ଯେଉଁମାନେ ବାପ୍ତିତ ହୋଇସାରିଛନ୍ତି ସେମାନଙ୍କ ପାଇଁ ଚାହାନ୍ତି ଯେ ସେମାନେ ଆସନ୍ତୁ ପୁଣି ଆପଣଙ୍କ ସହିତ ପରିଚିତ ହୋଇ ରହିଥାନ୍ତୁ ଯେପରିକି ସେମାନେ ମଧ୍ୟ ଏହି ଚମତ୍କାର ଅନୁଗ୍ରହର ଅଂଶ ହୋଇପାରନ୍ତି ଯାହାକି ଆମ୍ଭମାନଙ୍କଠାରୁ ତାଙ୍କରି ଆଡ଼କୁ ପରିବର୍ତ୍ତନ ହୋଇଯାଇପାରେ ପୁଣି ତାଙ୍କରି ପାଖରୁ ଆମ ପାଖକୁ ପରିବର୍ତ୍ତନ ହୋଇଯାଇପାରେ ଆମମାନଙ୍କର ସକଳ ତ୍ରୁଟି ତାଙ୍କ ମଧ୍ୟକୁ ପୁଣି ତାଙ୍କର କରୁଣା ଆମମାନଙ୍କ ମଧ୍ୟକୁ ସ୍ଥାନାନ୍ତରିତ ହୋଇଯାଇପାରେ ହେ ପ୍ରଭୁ ଏହା ହିଁ ପ୍ରଦାନ କରନ୍ତୁ ଆପଣଙ୍କ ପୁତ୍ର ଯୀଶୁଙ୍କ ନାମରେ ଆମେ ଯେତେବେଳେ ପ୍ରାର୍ଥନା କରିଥାଉ ଆମମାନଙ୍କର ନିବେଦନଟିକୁ ଗ୍ରହଣ କରନ୍ତୁ ଆମେନ୍ ପରମେଶ୍ୱରଙ୍କ ବିଚାର ନିଷ୍ପତ୍ତିର ବାଦଲର ଅନତି ଦୂରରେ ଆମମାନେ ଦଣ୍ଡାୟମାନ ହୋଇ ରହିଅଛୁ ପ୍ରତ୍ୟେକ ଥର ଦୁଇ ଅଥବା ତିନି ଜଣ ବ୍ୟକ୍ତି ସମବେତ ହୋଇ ଯୀଶୁଖ୍ରୀଷ୍ଟ ନାମରେ ଯେତେବେଳେ ସମବେତ ଥାନ୍ତି ସେ ଯେ ସେମାନଙ୍କ ମଧ୍ୟରେ ଉପସ୍ଥିତ ଥିବେ ଏପରି ପ୍ରତିଜ୍ଞାକୁ ସେ କରିଥିଲେ ମୁଁ ଆଦୌ ଜାଣେ ନାହିଁ ମୁଁ ଏପରି ଧାରଣା କରେ ଯେ ପ୍ରାର୍ଥନା କାର୍ଡର କେତୋଟି ସଂଖ୍ୟାକୁ କାଢି ନିଆଯାଇଛି ଆପଣମାନଙ୍କ ମଧ୍ୟରୁ କେତେଜଣ ସମବେତ କେତେକ କାର୍ଡକୁ ଅଦ୍ୟାବଧି ରଖିଥାଇପାରନ୍ତି ଆପଣମାନଙ୍କ ମଧ୍ୟରୁ କେତେଜଣ ଆଦୌ ଖଣ୍ଡେ ପ୍ରାର୍ଥନା କାର୍ଡକୁ ସୁଦ୍ଧା ପାଇନଥିବେ ଆପଣମାନେ ପାଇଛନ୍ତି ଅଥବା ପାଇ ନାହାନ୍ତି ଏହା କୌଣସି ପ୍ରକାରର ଭିନ୍ନତାକୁ ଆଦୌ ପରିଚିତ କରାଏ ନାହିଁ ଆପଣ ଯଦି ପୀଡିତ ତେବେ ତ ଆପଣ ପୀଡିତ ହିଁ ଅଟନ୍ତି ଆଉ ଯଦି ଏହି ପରମେଶ୍ୱର ଯିଏକି ଏହି ବାଇବଲକୁ ଲେଖିଥିଲେ ଆପଣ ବିନମ୍ରତା ସହିତ ତାହାଙ୍କୁ ବିଶ୍ୱାସ କରନ୍ତି କି ଯଦି ସେ ଆପଣମାନଙ୍କ ମଧ୍ୟକୁ ପୁନର୍ବାର ଫେରି ଆସିବେ ଆଉ ବାକ୍ୟକୁ ପ୍ରଚାର କରିବା ବ୍ୟତୀତ ସ୍ୱୟଂକୁ ଏପରି ଭାବେ ପରିଚିତ କରାଇବେ ଯେ ସେ ଏହି ସ୍ଥାନରେ ଉପସ୍ଥିତ ଅଛନ୍ତି ପୁଣି ପାପୀଗଣଙ୍କୁ ପରିବର୍ତ୍ତନ କରୁଥିବା କାରଣରୁ ସେ ଏହି ସ୍ଥାନରେ ଉପସ୍ଥିତ ଅଛନ୍ତି ବୋଲି ପରିଚିତ କରାଇବେ ପୀଡିତଙ୍କୁ ସୁସ୍ଥ କରିବା ପାଇଁ ସେ ଯଦି ଏହି ସ୍ଥାନରେ ଉପସ୍ଥିତ ଥାନ୍ତି ତତ୍ପରେ ଏହି ଜଗତ ପୃଷ୍ଠରେ ଅବସ୍ଥାନ କାଳରେ ସେ ଯେ ସକଳ କର୍ମକୁ କରିଥିଲେ ସେହି ଉଦ୍ଦେଶ୍ୟକୁ ସେ ଯଦି ପ୍ରକଟ କରିଦେବେ ତେବେ ଆପଣମାନେ ପ୍ରସନ୍ନତାର ସହିତ ନିଜ ନିଜର ଆରୋଗ୍ୟତାକୁ ଗ୍ରହଣ କରିନେବେ କି ଯଦି ଆପଣମାନେ ସେପରି କରିବେ ତେବେ ନିଜ ନିଜର ହସ୍ତ ଉପରକୁ ଉଠାନ୍ତୁ ଯେକୌଣସି ସ୍ଥାନରୁ କେବଳ ତାହା ହିଁ କରନ୍ତୁ ଆମମାନେ ଆଦୌ କରିବାକୁ ଯାଉନାହୁଁ ଆମମାନଙ୍କ ପାଖରେ ବଳକା କିଛି ନାହିଁ ସେ ଯେ ସେମାନଙ୍କୁ କେଉଁ ସଂଖ୍ୟକ ପ୍ରାର୍ଥନା କାର୍ଡ ଦେଇଛି ତାହା ଆମେ ଜାଣିବାକୁ ଚାହିଁ ନାହୁଁ ଆମମାନେ ପ୍ରାର୍ଥନା କାର୍ଡକୁ ହାସଲ କରିବାକୁ ଯାଉନାହୁଁ ଆପଣମାନେ କେବଳ ପ୍ରାର୍ଥନା କରନ୍ତୁ ପୁଣି ଆପଣମାନେ ବିଶ୍ୱାସ କରନ୍ତୁ ଆଉ ସେ ଯଦି ସେପରି ଧର କାର୍ଯ୍ୟକୁ କରିବେ ତତ୍ପରେ ଆପଣଙ୍କୁ ସୁପରିଚିତ କରାଇବେ ତେବେ ତ ତାଙ୍କ ସହିତ ସ୍ୱୟଂକୁ ସୁପରିଚିତ ନ କରିବା ଯୋଗୁଁ ଆପଣଙ୍କୁ ଅବଶ୍ୟ ଲଜ୍ଜିତ ହେବା ଉଚିତ ଆପଣଙ୍କୁ ଏହା ନିହାତି ପକ୍ଷେ କରିବା ଉଚିତ ଏହି ସ୍ଥାନରେ ଏକ ସିଧାସଳଖ ଆହ୍ୱାନ ରହିଅଛି ଏହି ସକାଳ ବେଳା ଆମେ ପ୍ରାର୍ଥନାର କାର୍ଡ ଗୁଡାକୁ ଆବଣ୍ଟିତ କରିଥିଲୁ ପୁଣି ସେମାନଙ୍କୁ ବେଦୀ ପାଖକୁ ଡାକିଥିଲୁ ଆଉ ସେମାନଙ୍କ ପାଇଁ ପ୍ରାର୍ଥନା କରିଥିଲୁ ତତ୍ପରେ ପବିତ୍ର ଆତ୍ମା ଏତେ ବହୁଳ ରୂପେ ଏପରି ମହତ ପ୍ରକାରେ କମ୍ପନ ସୃଷ୍ଟି କରାଇଥିଲେ ଯେ ମୋତେ ଏପରି ଅନୁଭୂତ ହେଲା ଯେପରିକି ସେମାନେ ମୋତେ ଟାଣି ଆଣି ଏକ ତରଫା କରି ରଖିଦେଲେ ତତ୍ପରେ ମୁଁ ଯେହେତୁ ଦୁର୍ବଳ ହୋଇପଡିଥିଲି ତେଣୁ ମୋର ପ୍ରସ୍ଥାନ କରିବାର ଏହା ହିଁ ଯୋଗ୍ୟ ସମୟ ଥିଲା। ସୁତରାଂ ଏହି ସ୍ଥାନରେ ମୁଁ ପ୍ରକାଶ କରି କହୁଅଛି ଯେ ଆପଣମାନେ ଯେଉଁମାନେ ପ୍ରାର୍ଥନାର କାର୍ଡ ଗୁଡାକୁ ପାଇନାହାନ୍ତି କିମ୍ବା ଆପଣମାନେ ଯେକୌଣସି ଅବସ୍ଥାରେ ଥାଇ ସେହି ସ୍ଥାନରେ ଉପସ୍ଥିତ ଜନତାଙ୍କ ମଧ୍ୟ ବସିଛନ୍ତି, ଆପଣମାନେ ଦାବି କରନ୍ତୁ। ଏହାକୁ କରିବା ନିମନ୍ତେ ମୁଁ ଆପଣମାନଙ୍କୁ ଆହ୍ୱାନ ଦେଉଅଛି, ଅର୍ଥାତ୍ ଯୀଶୁଖ୍ରୀଷ୍ଟଙ୍କ ସମ୍ବନ୍ଧରେ ଯେଉଁ ସତ୍ୟ କାହାଣୀଟି ମୁଁ ଆପଣମାନଙ୍କୁ କହିଅଛି ତାହା ଯେ ନିରାଟର ସତ୍ୟ କଥା, ସେ ବିଷୟକୁ ବିଶ୍ୱାସ କରନ୍ତୁ। ତତ୍ପରେ ଆପଣମାନେ ଯଦି ପୀଡିତ ଅଛନ୍ତି ତେବେ ପ୍ରାର୍ଥନା କରନ୍ତୁ, ସେଥିରେ କିଛି ଯାଏ ନାହିଁ। ଆଜିର ପ୍ରାତକାଳରେ ମୁଁ ଲକ୍ଷ୍ୟ କରିବାକୁ ଯତ୍ନ କରିଥିଲି, ଯଦି ମୁଁ ଏପରି କିଛି ବ୍ୟକ୍ତିଙ୍କୁ ପାଇପାରନ୍ତି ଯେଉଁମାନେ ଏହି ଆରାଧନାଳୟ ସହିତ ସମ୍ବନ୍ଧିତ ନଥିଲେ। ଆଜିର ରାତ୍ରି କାଳରେ ଆପଣମାନେ ଯେ କେଉଁ ସ୍ଥାନରୁ ଆସୁଛନ୍ତି ସେ କଥାକୁ ମୁଁ ଭୃକ୍ଷେପ କରେ ନାହିଁ, ଆପଣମାନେ କେବଳ ପ୍ରାର୍ଥନା କରନ୍ତୁ। ତତ୍ପରେ ଈଶ୍ୱରଙ୍କ ସେହି ଶ୍ରେଷ୍ଠ ପବିତ୍ର ଆତ୍ମା ଯାହାଙ୍କର ଆଲୋକ ଚିତ୍ରଟିକୁ ଆମମାନେ ଏହି ସ୍ଥାନରେ ଲାଭ କରିଅଛୁ, ଯଦି ସେ ଆମ ସମ୍ମୁଖକୁ ଓହ୍ଲାଇ ଆସିପାରନ୍ତି। ପୁଣି ଏହାରି ଉପରେ ଅର୍ଥାତ୍ ସେ ଯେ ଆମମାନଙ୍କ ପାଇଁ ସକଳ ପ୍ରକାର ବିଷୟକୁ ପ୍ରତିଜ୍ଞା କରିଅଛନ୍ତି, ପୁଣି ସେ ଯେ ଏହାକୁ ସଫଳ କରିବେ ସେ କଥାକୁ ଏକାଧିକ ବାର ପ୍ରଚାର କରିଥିବା ବିଷୟକୁ ଆପଣମାନେ ମୋ ଠାରୁ ଶୁଣିଅଛନ୍ତି। ତତ୍ପରେ ସେହି ଧରାପୃଷ୍ଠରେ ଯେତେବେଳେ ଥିଲେ ଆଉ ସେ ଆମମାନଙ୍କ ଶରୀରକୁ ମାଂସମୟ ଶରୀରକୁ ଧାରଣ କରି ଯେତେବେଳେ ଫେରି ଆସିଥିଲେ ସେ ସେହି ସମାନ ଧରଣର କର୍ମକୁ ପୁନଶ୍ଚ କରିବେ। ସୁତରାଂ ଆପଣମାନେ ଯଦି ପୀଡିତ ଅଛନ୍ତି ତେବେ ପ୍ରାର୍ଥନା କରନ୍ତୁ, ଆପଣମାନଙ୍କୁ ଆହ୍ୱାନ ଦିଏ, ଈଶ୍ୱରଙ୍କୁ ଅନୁରୋଧ କରି କହନ୍ତୁ, ହେ ଈଶ୍ୱର, ଭାଇ ବ୍ରାହ୍ମଣ ମୋତେ ଚିହ୍ନନ୍ତି ନାହିଁ, ସେ ମୋ ବିଷୟରେ କିଛି ହେଲେ ଜାଣନ୍ତି ନାହିଁ, ତଥାପି ଆପଣ ଯଦି ମୋର ଅବସ୍ଥା ଥିବା ଆଡ଼କୁ ତାଙ୍କୁ ଫେରାଇବେ, ମୋତେ ଆପଣଙ୍କ ବସ୍ତ୍ରାଞ୍ଚଳକୁ ଛୁଇଁବାକୁ ଦେବେ, ତେବେ ଯାଇ ଆପଣ ମୋ ସହିତ ଆପ ଆଲୋଚନା କରନ୍ତୁ। ପୁଣି ଏହି ମଣ୍ଡଳୀ ସହିତ ଆପଣ ଯେ ସମ୍ପର୍କ ସ୍ଥାପନ କରି ରହିଛନ୍ତି ସେ କଥାକୁ ମୁଁ ଅବଗତ ହେବି। ମଣ୍ଡଳୀଟି ବିଶ୍ୱାସୀମାନଙ୍କର ହିଁ ଅଟେ, ତେବେ ଯାଏ ମୁଁ ବୁଝିବି ଯେ ଆପଣ କାଲି ଆଜି ପୁଣି ଚିରଦିନ ସମାନ ଅଟନ୍ତି। ତତ୍ପରେ ଯାଏ ଆପଣମାନେ ପ୍ରାର୍ଥନା କରନ୍ତୁ, ତାହାକୁ କରିବା ନିମନ୍ତେ ମୁଁ ଚାଳନା ପାଇଲି ବୋଲି ଅନୁଭବ କରେ। ମୁଁ ଯେ କାହିଁକି କଲି ସେ କଥାକୁ ମୁଁ ଜାଣେ ନାହିଁ, ତଥାପି ଏହା କରିବା ପାଇଁ ମୁଁ ଚାଳିତ ହେଲି ବୋଲି ଅନୁଭବ କରେ। ଏତେବେଳେ ଆପଣମାନେ ନିଜ ନିଜର ମସ୍ତକକୁ ଯଦି ଉପରକୁ ଉଠାଇବେ, ଠିକ୍ ଏହିଠାରେ ମୋ ଆଡ଼କୁ ଚାହିଁ ରହିଥିବା ଜଣଙ୍କ ସେହି ସାଧାରଣ ନାରୀ ଜଣକ ଅଟନ୍ତି, ଯିଏକି ଆପଣଙ୍କ ହସ୍ତଟିକୁ ଏହିପରି ଭାବରେ ଉପରକୁ ଉଠାଇଥିଲେ, କିଛି କ୍ଷଣ ପୂର୍ବେ ପ୍ରାର୍ଥନା କରୁଥିଲେ। ପୁଣି ନିଜ ପାଇଁ ପ୍ରାର୍ଥନା କରୁଥିବା ସଙ୍ଗେ ସଙ୍ଗେ କୌଣସି ଅନ୍ୟ ଜଣଙ୍କ ପାଇଁ ମଧ୍ୟ ପ୍ରାର୍ଥନା କରୁଥିଲେ। ତାଙ୍କ ସମ୍ବନ୍ଧରେ ମୋତେ ଯେପରି ଜଣା, ମୋର ଜୀବନ କାଳରେ ମୁଁ ସେହି ମହିଳାଙ୍କୁ ଏଥିପୂର୍ବେ କଦାପି ଦେଖିନାହିଁ, ସେ ମୋ ପାଇଁ ପୂରାପୂରି ଭାବେ ଅପରିଚିତ ଅଟନ୍ତି। ତଥାପି ସେ ତାଙ୍କର ଝିଅ ପାଇଁ, ଯିଏକି ଏକ ଅସ୍ତ୍ରୋପଚାର ପାଇଁ ପ୍ରାୟ ଅପେକ୍ଷାରତା, ତାହାରି ନିମନ୍ତେ ପ୍ରାର୍ଥନା କରୁଛନ୍ତି। ଏପରିକି ଆପଣ ଏହି ଅଞ୍ଚଳରୁ ସୁଦ୍ଧା ନୁହନ୍ତି, ଆପଣ ଟେକ୍ସାସରୁ ଆଗତ ଅଟନ୍ତି, ତାହା ସଦାପ୍ରଭୁ ପରମେଶ୍ୱର ଯେପରି କହନ୍ତି ଏହା ହିଁ ଅଟେ। ଆପଣ ପ୍ରାର୍ଥନାର କାର୍ଡ ଖଣ୍ଡେ ପାଇଛନ୍ତି କି? ଆପଣ ପାଇନାହାନ୍ତି, ଆପଣ ଖଣ୍ଡେ ଆବଶ୍ୟକ ଆଉ କରନ୍ତି ନାହିଁ। ଆପଣ ସର୍ବାନ୍ତକ ସହିତ କେବଳ ବିଶ୍ୱାସ କରନ୍ତୁ। ଆପଣ ଯେ କେଉଁ ବିଷୟକୁ ଘେରି ପ୍ରାର୍ଥନା କରୁଅଛନ୍ତି ସେ କଥାକୁ ମୁଁ କିପରି ଜାଣିଥିଲି? ଆପଣ କଣ ଲକ୍ଷ୍ୟ କରିପାରନ୍ତି ନାହିଁ କି? ସ୍ୱର୍ଗବାସୀ ଈଶ୍ୱର ସେ ତ ହୃଦୟର ସକଳ ଗୁପ୍ତ ଭାବକୁ ପ୍ରକାଶ କରନ୍ତି। ଆପଣଙ୍କ ସମୟରେ ଦାନିଏଲ ସେ କଥାକୁ କହିନଥିଲେ କି? ପରମେଶ୍ୱର ହୃଦୟର ସକଳ ଗୁପ୍ତ ଭାବକୁ ପ୍ରକାଶ କରି ଲୋକଲୋଚନକୁ ଆଣନ୍ତି, ସେଗୁଡାକୁ ପ୍ରକାଶ କରି ପକାନ୍ତି। ସେଠାରେ ଆପଣଙ୍କର ଠିକ୍ ନିକଟରେ ଅନ୍ୟ ଜଣେ ଭଦ୍ର ମହିଳା ବସିଛନ୍ତି, ସେ ତ ଏହାରି ଉଦ୍ଦେଶ୍ୟରେ ଅତ୍ୟନ୍ତ ପ୍ରସନ୍ନ ଥିଲେ, ସେ ହୃଦୟ ରୋଗର କଷ୍ଟରେ ଆକ୍ରାନ୍ତ ଥିଲେ, ପୁଣି ପ୍ରାର୍ଥନା କରାଯିବା ନିମନ୍ତେ ସେ ଆଗ୍ରହ ପ୍ରକାଶ କରିଥିଲେ। ତେବେ ଆପଣ ଅଗ୍ରସରେ ତାଙ୍କ ଉପରେ ନିଜର ହସ୍ତଟିକୁ ଯଦି ଥୋଇଦେବେ, ଉତ୍ତମ କଥା। ଏତେବେଳେ ଆପଣ ଚିକାଗୋକୁ ବିନା ଦ୍ୱିଧାରେ ଫେରି ଯାଆନ୍ତୁ ଆଉ ଆରୋଗ୍ୟ ଲାଭ କରି ରହିଥାନ୍ତୁ। ଆମେନ୍। ସେହି ଭଦ୍ର ନାରୀଙ୍କୁ ମୁଁ ଚିହ୍ନେ ନା, ଏପରିକି ତାଙ୍କ ସମ୍ବନ୍ଧରେ ମୁଁ କିଛି ହେଲେ ସୁଦ୍ଧା ଜାଣେ ନା, ତଥାପି ପରମେଶ୍ୱର ଆପଣଙ୍କୁ ଚିହ୍ନନ୍ତି, ବୁଝନ୍ତି ତ? ସେ ତ ଆମ୍ଭମାନଙ୍କ ଗହଣରେ ସ୍ୱୟଂକୁ ପରିଚିତ କରାଉଅଛନ୍ତି। ଯଦି ତୁମ୍ଭେ କେବଳ ବିଶ୍ୱାସ କରିପାରନ୍ତ ତେବେ ସବୁକିଛି ସମ୍ଭବ ଅଟେ। ଏହି ସାଧାରଣ ଜିହୁଦିଆ ନାରୀ ସେ ଏଠାରେ ବସିଅଛନ୍ତି, ସେ ମଧ୍ୟ ପ୍ରାର୍ଥନା କରୁଥିଲେ, ତାହା ନିରାଟ ସତ୍ୟ କଥା ଅଟେ। ଆପଣଙ୍କୁ କିଛିଟା ଉତ୍ସାହଜନକ ପରାମର୍ଶ ଦେବା ଉଦ୍ଦେଶ୍ୟରେ ପ୍ରେରିତ ଥାଇ ଆପଣ ମୋ ପାଇଁ ପ୍ରାର୍ଥନା କରୁଥିଲେ। ଆଜିର ପ୍ରାତଃ କାଳରେ ମୁଁ ଆପଣଙ୍କର ସମସ୍ୟାଟିକୁ ଦେଖିଥିଲି, ତଥାପି ମୁଁ ଏହାକୁ ଆଦୌ ନିମନ୍ତ୍ରଣ ଦେଇନଥିଲି, କିନ୍ତୁ ସେହି ପାଦ ଦୁଇଟା ଯାହା ପାଇଁ ଆପଣ ଅଧିକ ରୂପେ ଭାରଗ୍ରସ୍ତ ଥିଲେ ତାହା ଯଥାଶୀଘ୍ର ସୁସ୍ଥତା ଲାଭ କରିବାକୁ ଯାଉଛି, ତେଣୁକରି ସେ ବିଷୟକୁ ନେଇ ଆପଣ ଆଉ ଚିନ୍ତିତ ହୁଅନ୍ତୁ ନାହିଁ। ଏଠାରେ ବସିଥିବା ଆପଣ ସୁଶ୍ରୀ ନାରୀ, ଆପଣ ମଧ୍ୟ ଏହାକୁ ବିଶ୍ୱାସ କରନ୍ତି କି? ତାଙ୍କର ଭାବବାଦୀ ରୂପେ ଆପଣ ମୋତେ ବିଶ୍ୱାସ କରନ୍ତି କି? ମୁଁ ଆପଣଙ୍କୁ ଆଦୌ ଚିହ୍ନେ ନାହିଁ, ଈଶ୍ୱର ଆପଣଙ୍କୁ ଚିହ୍ନନ୍ତି, ତଥାପି ଆମ୍ଭମାନଙ୍କ ଗହଣରେ ବାସ କରି ରହିଥିବା ସେହି ଆତ୍ମାଟି ଯଦି ପରମେଶ୍ୱରଙ୍କ ଆତ୍ମା ହୋଇଥାନ୍ତି, ତେବେ ଯୀଶୁ କରିଥିବା କାର୍ଯ୍ୟ ନ୍ୟାୟ ସେ କାର୍ଯ୍ୟଟିକୁ ଅବଶ୍ୟ କରିବେ। ଆପଣମାନେ ପ୍ରାର୍ଥନା କରୁଥିଲେ, ପୁଣି ଏପରି ଅନୁଭୂତ ହେଉଥିଲା ଯେପରିକି ମୁଁ ଆପଣମାନଙ୍କ ପ୍ରତି ଆକର୍ଷିତ ହୋଇଥିଲି। ତାଙ୍କର ଅତି ନିକଟରେ ସେଠାରେ ପ୍ରଭୁଙ୍କ ଦୂତ ଉପସ୍ଥିତ ଅଛନ୍ତି। ଆପଣ ଯଦି ବିଶ୍ୱାସ କରିବେ ତେବେ ଆପଣଙ୍କର ହୃଦରୋଗର ଯନ୍ତ୍ରଣାଟି ଦୂରେଇ ଯିବ, ପୁଣି ଗଣ୍ଠିବାତର କଷ୍ଟଟି ସୁଦ୍ଧା ସୁସ୍ଥତା ଲାଭ କରିବ। ଆପଣଙ୍କ ନାମ କୁମାରୀ ୱିସଡମ୍ ଅଟେ, ତାହା ହିଁ ନିର୍ଭୁଲ ସତ୍ୟକଥା ଅଟେ। ଶ୍ରୀମତୀ ୱିସଡମ୍, ଆପଣ ସ୍ୱସ୍ଥାନକୁ ଫେରି ଯାଆନ୍ତୁ, ପୁଣି ସୁସ୍ଥ ହୋଇ ରହିଥାନ୍ତୁ। ମୁଁ ଏହି ଭଦ୍ର ମହିଳାଙ୍କୁ ମୋ ଜୀବନର ବିଗତ ଦିନମାନଙ୍କରେ କଦାପି ଦେଖିନାହିଁ, ତଥାପି ସେ ତ ଈଶ୍ୱର ଅଟନ୍ତି। ଯଦି ଆପଣମାନେ ଏହି କଥାଟିକୁ ବିଶ୍ୱାସ କରିବେ, ଏଠାରେ ସେହି ସ୍ଥାନଟି ଆଡ଼କୁ ଅନାନ୍ତୁ, ସେହି ଅନ୍ୟ ନାରୀଙ୍କୁ ଦେଖନ୍ତି କି ଯିଏକି ଆପଣଙ୍କ ହସ୍ତକୁ ଏହିପରି ଭାବରେ ଉପରକୁ ଉଠାଇ ନିଜର ମୁଖ ଉପରେ ତାହାକୁ ସିଧାସଳଖ ଭାବେ ରଖି ସେହି ସ୍ଥାନରେ ବସିଛନ୍ତି, ସେହିପରି ଅଟେ। ସେଠାରେ ଉକ୍ତ ମହିଳାଙ୍କ ପରେ ସେହି ଆଲୋକର ସ୍ତମ୍ଭଟି ଯେ ଏତେବେଳେ ଲଟୁଥିବା ଅବସ୍ଥାରେ ରହିଛନ୍ତି ତାହାକୁ ଆପଣମାନେ ଲକ୍ଷ୍ୟ କରିପାରନ୍ତି ନାହିଁ କି? ଏତେବେଳେ ଦେଖନ୍ତୁ, ଠିକ ତାଙ୍କରି ଆଡ଼କୁ ଅଗ୍ରସର କରନ୍ତି, ଅବତରଣ କରି ଠିକ ତାଙ୍କରି ଆଡ଼କୁ ବଢ଼ନ୍ତି। ଏହା ଯେ ସୀମାରୁ ବାହାରି ଆସୁଛନ୍ତି ସେ କଥାକୁ ମୁଁ ଲକ୍ଷ୍ୟ କରେ। ସେ ତ ଯକୃତରେ କିଛିଟା କଷ୍ଟକୁ ଧାରଣ କରି ରହିଛନ୍ତି, ଯକୃତ ଜନିତ ବ୍ୟାଧିରେ ସେ ବିବ୍ରତ ଅଟନ୍ତି, ଏହା ତ ଗଳଗଣ୍ଠର ବ୍ୟାଧିର ସମସ୍ୟା ମଧ୍ୟ ଅଟେ। ଆଚ୍ଛା, ତେବେ ଆପଣ ଶ୍ରୀମତୀ ପାମର ମହାଶୟ ଅଟନ୍ତି, ତାହା ଏହା ହିଁ ଅଟେ। ମୁଁ ଏତେବେଳେ ମନେ ପକାଏ କିଏ, ମୁଁ ଆଦୌ ଦେଖିନଥିଲି, କେବଳ ଏକ ଦର୍ଶନ ଥିଲା। ଆପଣଙ୍କୁ ଭାଇ ପାମରଙ୍କ ନିକଟରେ ବସିଥିବାର ମୁଁ ଦେଖିଥିଲି, ଭଉଣୀ, ତାହା ହିଁ ସତ୍ୟକଥା ଅଟେ। ତେଣୁ ଆପଣ ଫେରି ଯାଆନ୍ତୁ, ପୁଣି ସୁସ୍ଥ ହୋଇ ରହିଥାନ୍ତୁ। ଆପଣଙ୍କ ସର୍ବାନ୍ତକ ସହିତ ଈଶ୍ୱରଙ୍କୁ ବିଶ୍ୱାସ କରନ୍ତୁ। ସେଠାରେ ତାଙ୍କର ଠିକ ପଛ ପାଖରେ ଅନ୍ୟ ଜଣେ ଭଦ୍ର ନାରୀ ମଧ୍ୟ ବସିଛନ୍ତି, ଯିଏକି ଉପରକୁ ଚାହିଁ ଦେଖିଥିଲେ, କିଛିଟା ଆଶ୍ଚର୍ଯ୍ୟଚକିତ ହୋଇଥିଲେ, ତାଙ୍କର ଠିକ ପଛ ପାଖରେ ରହିଛନ୍ତି। ଆପଣ ବିଚାର କରନ୍ତି କି ସେ ଦୁଇ ଜଣ ଶିଶୁଙ୍କୁ ଟନ୍ସିଲ କଷ୍ଟଟି, ପୁଣି ଭଉଣୀ ଆପଣଙ୍କର ମଧ୍ୟ ସେହି କଷ୍ଟଟି ସୁଦ୍ଧା ସୁସ୍ଥତା ଲାଭ କରିବ ବୋଲି, ତେବେ ଆପଣଙ୍କ ସ୍ୱଗୃହକୁ ଫେରିବା ପଥରେ ଚାଲି ଚାଲନ୍ତୁ, ପୁଣି ଉଲ୍ଲାସିତ ହୋଇ ଆନନ୍ଦିତ ହେଉନ୍ତୁ। ସେହି ଶିଶୁ ସନ୍ତାନ ଦ୍ୱୟଙ୍କ ଉପରେ ଆପଣ ନିଜର ହସ୍ତକୁ ଥୋଇ ଦିଅନ୍ତୁ, ସେମାନେ ଉଭୟ ସେହି ଏକା ପ୍ରକାରର ସମସ୍ୟାରେ ଗ୍ରସ୍ତ ଅଟନ୍ତି। ତତ୍ପରେ ଆପଣଙ୍କ କଷ୍ଟରେ ସୁଦ୍ଧା ଦୂରେଇ ଗଲା। ଆପଣ ଯୀଶୁ ଖ୍ରୀଷ୍ଟ ନାମରେ, ପୁଣି ଆପଣମାନଙ୍କ ମଧ୍ୟରେ ପ୍ରତ୍ୟେକ ଜଣ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ନାମରେ ସୁସ୍ଥତା ଲାଭ କରିଛନ୍ତି। ଆପଣମାନେ ସୁସ୍ଥତା ଲାଭ କରିଯିବେ, ସର୍ବଦା ଆରୋଗ୍ୟ ଅବସ୍ଥାରେ ରହିଥାନ୍ତୁ। ଆଜିକାଲି ଜୀବିତ ଈଶ୍ୱର ଯେ ଜୀବିତ, ସେ କଥାକୁ ଆପଣମାନେ ବୁଝନ୍ତି କି? ଯେ କୌଣସି ସ୍ଥାନରେ ସେ ଅଦ୍ୟାପି ଶ୍ରେଷ୍ଠ ଅଟନ୍ତି, ସେପରି ଅଟନ୍ତି ନା? ତାଙ୍କରି ସହିତ ସୁପରିଚିତ ହୋଇ ରହିବାକୁ ଆପଣମାନେ ଇଚ୍ଛୁକ ନୁହନ୍ତି କି? ଆପଣମାନେ ନିଶ୍ଚିତ ଭାବେ ସେପରି କରନ୍ତି, ଆପଣମାନେ ଅବଶ୍ୟ କରିବାକୁ ଚାହାନ୍ତି। ଆସନ୍ତୁ କିଛି କ୍ଷଣ ନିମନ୍ତେ ନିଜ ନିଜର ମସ୍ତକକୁ ଏତେବେଳେ ଅବନତ କରିବା, ଏଥିପୂର୍ବେ କି ମୁଁ ଏହା ମୋତେ ଅଧିକ ରୂପେ ଦୁର୍ବଳ କରି ପକାଏ। ଏପରି କେତେ ଜଣ ଅଛନ୍ତି ଯେଉଁମାନେ ଏତେବେଳେ ପ୍ରାର୍ଥନାରେ ସ୍ମରଣିତ ହେବାକୁ ଚାହାନ୍ତି, କହୁଛନ୍ତି, ହେ ଈଶ୍ୱର, ମୋ ଉପରେ କରୁଣାମୟ ହୁଅନ୍ତୁ, ମୁଁ ଏତେବେଳେ ଯୀଶୁ ଖ୍ରୀଷ୍ଟଙ୍କୁ ବିଶ୍ୱାସ କରିବାକୁ ଚାହେଁ, ମୋର ସକଳ ପ୍ରକାର ଯାତନା ଏହି ସମୟ ଯେ ଆରୋଗ୍ୟତା ଲାଭ କରୁ ତାହା ମୁଁ ଚାହେଁ। ଈଶ୍ୱର ଆପଣମାନଙ୍କ ସଙ୍ଗେ ଥାଆନ୍ତୁ। ହେ ଈଶ୍ୱର, ଯିଏ ଯୀଶୁଙ୍କୁ ମୃତ୍ୟୁର ବନ୍ଧନରୁ ପୁନଃ ଉତ୍ଥାପିତ କଲେ, ହେ ସ୍ୱର୍ଗସ୍ଥ ପିତା, ସେମାନଙ୍କ ତପକ୍ଷରେ ଥାଏ। ମୁଁ ଆପଣଙ୍କୁ ବିନତି କରେ ଯେ ଏହା ଏପରି ଏକ ନିର୍ଘଣ୍ଟ ହେଉ ଯେପରିକି ସେମାନେ ବିଶ୍ୱାସ କରିବେ। ସେମାନେ ଏହାକୁ ଯଦି ପୂର୍ବେ କରିନଥିଲେ ତେବେ ବର୍ତ୍ତମାନ ସମ୍ମୁଖକୁ ଚାଲି ଆସନ୍ତୁ। ପୁଣି ଆଜି ରାତିରେ ଏହି ଜଳକୁଣ୍ଡ ମଧ୍ୟରେ ଯୀଶୁଙ୍କ ସହିତ ପରିଚୟତାକୁ ହାସଲ କରନ୍ତୁ। ଯେହେତୁ ଧର୍ମଶାସ୍ତ୍ର ଏପରି ଅଛି, ବାପ୍ତିସ୍ମରେ ଆମମାନେ ତାଙ୍କ ସହିତ ଯଦି ସମାଧିସ୍ଥ ହୋଇଥିଲୁ, ପୁଣି ତାଙ୍କରି ମୃତ୍ୟୁ ସହିତ ଯଦି ସହଭାଗିତା ରଖିଥାଉ, ତେବେ ତାଙ୍କର ପୁନରୁତ୍ଥାନ ସହିତ ଆମମାନେ ନିଶ୍ଚୟ ସଂଯୁକ୍ତ ହେବୁ। ତାହା ଏକ ପ୍ରତିଜ୍ଞା ଅଟେ। ଆଉ ପୁରା କାଳର ଶ୍ରେଷ୍ଠ ସାଧୁ ପିତର ଆମମାନଙ୍କ ନିମନ୍ତେ ଏପରି କହିଥିଲେ, ମନ ପରିବର୍ତ୍ତନ କରନ୍ତୁ, ପୁଣି ସକଳ ପ୍ରକାରର ପାପକ୍ଷମା ନିମନ୍ତେ ଯୀଶୁଖ୍ରୀଷ୍ଟଙ୍କ ନାମରେ ବାପ୍ତିତ ହେଉନ୍ତୁ, ତେବେ ଯାଏ ଆପଣମାନେ ପବିତ୍ର ଆତ୍ମାଙ୍କର ବରଦାନଟିକୁ ଲାଭ କରିବେ। ଏହି ସମସ୍ତ ସପ୍ତାହର ଅବଧିରେ ଏପରି କରନ୍ତୁ। ହେ ପ୍ରଭୁ, ଏହି ସ୍ଥାନରେ ମୋର ବହୁଟି ବସିଅଛି, ତାନ ଲୋଏସି ସେ କ୍ଷୀରିତା ହେଉଅଛି, ପୁଣି ତୃଷିତା ହେଉଅଛି, ପୁଣି ଆପଣଙ୍କ ନିମନ୍ତେ ବ୍ୟଥିତା ହେଉଅଛି, ଆଉ ଅପେକ୍ଷା କରୁଅଛି। ସେଠାରେ ପଛ ପାଖରେ ମୋର ଭଉଣୀ ବସିଛି, ସେ ମଧ୍ୟ କ୍ଷୁଦିତା ତୃଷିତା ବେଦନାଗ୍ରସ୍ତ ହେଉଅଛି, ଆଉ ଆପଣଙ୍କର ଅପେକ୍ଷା କରୁଅଛି। ହେ ପ୍ରଭୁ, ଯେ କୌଣସି ପ୍ରକାର ହେଉ ପଛେ ବର୍ତ୍ତମାନ ପବିତ୍ର ଆତ୍ମାଙ୍କୁ ପ୍ରେରଣ କରନ୍ତୁ, ଏହି ଭବନଟିରେ ମଧ୍ୟକୁ ପଠାନ୍ତୁ, ତତ୍ପରେ ପୁନରୁତ୍ଥାନର ସାମର୍ଥ୍ୟରେ ସେମାନଙ୍କ ପ୍ରତ୍ୟେକ ପ୍ରାଣକୁ ସ୍ପର୍ଶ କରନ୍ତୁ, ତତ୍ପରେ ପୁନରୁତ୍ଥାନର ସାମର୍ଥ୍ୟରେ ସେମାନେ ଅଭିହିତ ହୋଇ ସେମାନେ ଯେପରି ଜୀବିତ ହେଉଛନ୍ତି, ଆଉ ଯୀଶୁଙ୍କ ସହିତ ତାଙ୍କ ପୁନରୁତ୍ଥାନ ସହିତ ପରିଚୟ ଲାଭ କରିପାରନ୍ତି। ହେ ପ୍ରଭୁ, ଏହାକୁ ପ୍ରଦାନ କରନ୍ତୁ, ପ୍ରତ୍ୟେକ ପାପକୁ କ୍ଷମାଦାନ କରନ୍ତୁ। ହେ ପିତ, ଯାହା କିଛି ବିଷୟ ତ୍ରୁଟିପୂର୍ଣ୍ଣ ସେସବୁକୁ ପୋଛି ପକାନ୍ତୁ, ପୁଣି ଆପଣଙ୍କର କରୁଣା ଆମମାନଙ୍କୁ ଦାନ କରନ୍ତୁ, ଯେହେତୁ ଯୀଶୁ ଖ୍ରୀଷ୍ଟଙ୍କ ନାମରେ ଆମମାନେ ଏହାକୁ ଯାଚନା କରୁ। ସକଳ ପ୍ରକାରର ପୀଡ଼ାରେ ଆଉ ଯନ୍ତ୍ରଣାରେ ତ୍ରସ୍ତ ଲୋକମାନଙ୍କୁ ସୁସ୍ଥତା ପ୍ରଦାନ କରନ୍ତୁ। ହେ ପ୍ରଭୁ, ଆପଣ ଏହି ସ୍ଥାନରେ ଅଛନ୍ତି, ଆପଣ ତ ଈଶ୍ୱର ଅଟନ୍ତି, ଆପଣ ହିଁ ଆପଣ ସ୍ୱୟଂକୁ ଈଶ୍ୱର କହି ପ୍ରମାଣିତ କରନ୍ତି। ତତ୍ପରେ ଆମମାନେ ଏପରି ପ୍ରାର୍ଥନା କରୁ ଯେ ଆପଣଙ୍କ ଆତ୍ମାଙ୍କ ଆଚରଣକୁ ଅବଗତ ଥିବା କାରଣରୁ ଆପଣ ଅଳ୍ପ କିଛି କାର୍ଯ୍ୟକୁ ସମ୍ପାଦନ କରିଥିଲେ, ତତ୍ପରେ ସେମାନଙ୍କ ମଧ୍ୟରୁ ଉଭେଇ ଗଲେ, କୌଣସି ଅନ୍ୟ ସ୍ଥାନକୁ ଚାଲିଗଲେ, ତତ୍ପରେ ଅନ୍ୟ ଏକ ନଗରକୁ ଚାଲିଗଲେ, ପୁଣି ବାହାରି ଗଲେ ଆଉ ଅଦୃଶ୍ୟ ହୋଇଗଲେ। ତଥାପି ଜୀବିତ ପରମେଶ୍ୱର ଯେ ଜୀବିତ ଅଟନ୍ତି, ତାହାର ଏକ ପ୍ରମାଣକୁ ପଦଚିହ୍ନକୁ ଆପଣ ପଛରେ ଛାଡି ଦେଇ ଚାଲିଗଲେ। ଆଉ ହେ ପ୍ରଭୁ ଯୀଶୁ, ମୁଁ ପ୍ରାର୍ଥନା କରେ ଯେ ଏହି ସମାଚାରଟି ଲୋକମାନଙ୍କ ହୃଦୟରେ ଏକ ଗଭୀର ରେଖାପାତକୁ କରିଅଛି, ଯେପରିକି ସେମାନେ ଏହି ସତ୍ୟତାକୁ କଦାପି ପାଶରିବେ ନାହିଁ ଯେ ସୁସ୍ଥ କରିବାକୁ, ପୁଣି ଉଦ୍ଧାର କରିବାକୁ, ପୁଣି ଆପଣଙ୍କ ମଙ୍ଗଳ ଦାନରେ ଭରପୁର କରିବାକୁ ପବିତ୍ର ଆତ୍ମା ଉପସ୍ଥିତ ଅଛନ୍ତି। ଯୀଶୁଙ୍କର ନାମରେ ଆମମାନେ ନିବେଦନ କରୁ, ଆମେନ୍। ବାପ୍ତିତ ହେବାକୁ ବିବେଚିତ ହୋଇଥିବା କେତେଜଣ ବ୍ୟକ୍ତି ଏଠାରେ ଉପସ୍ଥିତ ଅଛନ୍ତି, ଯେଉଁମାନେ ଆପଣ ଆପଣଙ୍କର ଆବଶ୍ୟକୀୟ ବସ୍ତୁଗୁଡାକୁ ପ୍ରସ୍ତୁତ କରି ସାରିଛନ୍ତି, ଆପଣମାନେ ନିଜ ନିଜର ହସ୍ତକୁ ଉପରକୁ ଉଠାଇବେ କି? କେବଳ କିଛି କ୍ଷଣ ଉତ୍ତାରେ ଆପଣମାନେ ପାଣି ପାଖକୁ ଆସିବାକୁ ନିଜ ନିଜକୁ ପ୍ରସ୍ତୁତ କରିପାରନ୍ତି। କେବଳ କିଛି କ୍ଷଣ ପାଇଁ ଆମେମାନେ ପବିତ୍ର ଆତ୍ମାଙ୍କ ଅଧିଷ୍ଠାନ ପାଇଁ ଯେତେବେଳେ ଅପେକ୍ଷା କରି ରହିଅଛୁ, ଏଠାରେ ଏପରି କେତେଜଣ ବ୍ୟକ୍ତି ଉପସ୍ଥିତ ଅଛନ୍ତି ଯେଉଁମାନେ ଅଦ୍ୟାବଧି ପବିତ୍ର ଆତ୍ମାଙ୍କୁ ଲାଭ କରିନାହାନ୍ତି, ପୁଣି ଆକୁଳତାର ସହିତ ପ୍ରାର୍ଥନା କରୁଥିବା ଅବସ୍ଥାରେ ପବିତ୍ର ଆତ୍ମାଙ୍କୁ ଲାଭ କରିବାକୁ ଅଭ୍ୟାସ କରୁଛନ୍ତି। ତେଣୁ ଯଦି ଆପଣମାନେ କରିବେ, କିମ୍ବା ଆପଣମାନଙ୍କ ମଧ୍ୟରୁ କେହି ଜଣେ ଏପରି କାର୍ଯ୍ୟକୁ କରିବେ, ଠିକ୍ ଏତିକି ବେଳେ ପିଆନୋ ନିକଟକୁ ଚାଲି ଆସିବେ, ଠିକ୍ ଏତିକି ବେଳେ ଆମମାନେ କେତେକ ଧର୍ମ ସଂଗୀତକୁ ଗାନ କରିବାକୁ ଯାଉଅଛୁ। ଯେତେବେଳେ ସେହି ନାରୀଗଣ ଯେଉଁମାନେ ବାପ୍ତିସ୍ମ ନିମନ୍ତେ ପ୍ରସ୍ତୁତ ହେବାକୁ ଯାଉଛନ୍ତି, ସେହି କୋଠରୀଟି ମଧ୍ୟକୁ ଚାଲି ଯାଆନ୍ତୁ, ତତ୍ପରେ ସେହି ପୁରୁଷଗଣ ସେଠାରେ ସ୍ଥିତ ଅନ୍ୟ କୋଠରୀକୁ ଚାଲି ଯାଆନ୍ତୁ, ଯେଉଁମାନେ ବାପ୍ତିସ୍ମ ପାଇଁ ପ୍ରସ୍ତୁତ ହେଉଛନ୍ତି। ସେହି ବିଧାନଟି ନିମନ୍ତେ ଆମେ ଯେତେବେଳେ ପ୍ରସ୍ତୁତ ହେଉଅଛୁ, ତତ୍ପରେ ଆମମାନଙ୍କ ମଧ୍ୟକୁ ପବିତ୍ର ଆତ୍ମାଙ୍କୁ ଆସିବା ବିଷୟ ପାଇଁ ଯେତେବେଳେ ଅପେକ୍ଷାରତ ହୋଇ ରହିଅଛୁ, ପୁଣି ଯେଉଁ କାର୍ଯ୍ୟଗୁଡାକୁ ଆମମାନଙ୍କୁ କରିବା କଥା ବୋଲି ସେ ଆମମାନଙ୍କ ପାଇଁ ଚାହାନ୍ତି, ତାହାକୁ ସେ ଯେ ଆମମାନଙ୍କଠାରେ ପ୍ରକାଶିତ କରନ୍ତୁ, ସେଥିପାଇଁ ଅପେକ୍ଷା କରି ରହିଅଛୁ। କେବଳ କିଛି ସମୟ ନିମନ୍ତେ ତତ୍ପରେ ଆମମାନେ ଆଲୋକର ବ୍ୟବସ୍ଥାକୁ ନିଭାଇ ଦେବୁ, ମୁଖ୍ୟ ପ୍ରେକ୍ଷାଳୟର ଆଲୋକ ଗୁଡାକୁ ନିଭାଇ ଦେବୁ, ସେଠାରେ ରହିଥିବା ଜଳକୁଣ୍ଡ ମଧ୍ୟକୁ ସେବକ ମହାଶୟ ପ୍ରବେଶ କରିବେ, ତତ୍ପରେ ବାପ୍ତିସ୍ମ ବିଧାନଟିକୁ ଆମମାନେ ପାଳନ କରିବୁ କେବଳ କିଛି ସମୟ ପାଇଁ। ଭାଇ ଇଭାନ, ଆପଣ ଆଲୋକ ଗୁଡାକୁ ସକଳ ବତୀକୁ ଲିଭାଇବାକୁ ଯିବା ପୂର୍ବେ କେବଳ କିଛି କ୍ଷଣ ନିମନ୍ତେ ରହନ୍ତୁ। କିଛି କ୍ଷଣ ପାଇଁ ଆମ୍ଭେମାନେ ଯେତେବେଳେ ଅପେକ୍ଷା କରି ରହିଅଛୁ, ସେତେବେଳେ ମୁଁ କେତେକ ଶାସ୍ତ୍ରୀୟ ଅଂଶକୁ ପାଠ କରିବାକୁ ଚାହେଁ, ଯଦି ଆପଣମାନେ ଯେପରି ଇଚ୍ଛା କରିବେ। ସେମାନେ ପ୍ରସ୍ତୁତ ହେବାକୁ ଯେତେବେଳେ ଆରମ୍ଭ କରନ୍ତି ସେତେବେଳେ ମୁଁ କେତେକ ଶାସ୍ତ୍ରୀୟ ଅଂଶକୁ ଏଠାରେ ପାଠ କରିବାକୁ ଚାହେଁ। ପରମେଶ୍ୱର ଯେ ଅସୀମ ଅଟନ୍ତି ସେ କଥାକୁ କେତେ ଜଣ ବିଶ୍ୱାସ କରନ୍ତି? ନିଶ୍ଚିତ ରୂପେ ସେ ଏହି ସ୍ଥାନରେ ଯେତେବେଳେ ଉପସ୍ଥିତ ଅଛନ୍ତି। ସେହି ଗୋଟିଏ ମାତ୍ର କାର୍ଯ୍ୟ ଯାହାକି ଆପଣମାନଙ୍କୁ ଅବଶ୍ୟ କରିବାକୁ ହିଁ ଅଛି ତାହା ଠିଆ ହୋଇ ପଡ଼ିବାକୁ, ପୁଣି ତାହାଙ୍କୁ ପବିତ୍ର ଆତ୍ମାଙ୍କୁ ଅବଶ୍ୟ ଗ୍ରହଣ କରିନେବାର ଆବଶ୍ୟକତାଟି ରହିଛି। ଯେହେତୁ ସେ ଯେ ଏହି ସ୍ଥାନରେ ଉପସ୍ଥିତ ଅଛନ୍ତି ତାହା ତାଙ୍କର ସାମର୍ଥ୍ୟଟି ପ୍ରମାଣିତ କରିଅଛି। କୌଣସି ପ୍ରକାରେ ସନ୍ଦେହର କାରଣ ନ ରଖି କିପରି ଭାବରେ ଏ କଥାକୁ ଆମମାନେ ହାସଲ କରିପାରିଥାନ୍ତୁ, ତାଙ୍କର ଆଶିଷିତ ପବିତ୍ର ଉପସ୍ଥିତି ଆମମାନଙ୍କ ପ୍ରାଣକୁ କେବଳ ଉତ୍ତେଜିତ କରୁଅଛି। ମୋତେ ତ ଏପରି ଲାଗୁଛି ଯେପରିକି ମୁଁ ତାଙ୍କର ସକଳ ମଙ୍ଗଳଦାନ ନିମନ୍ତେ ଉଚ୍ଚ ଶବ୍ଦ କରି ଚିତ୍କାର କରିବା ଅବସ୍ଥାକୁ ଲାଭ କରିଛି। ଆଉ ତାଙ୍କର ଅପାର କରୁଣା ଚିରସ୍ଥାୟୀ ଅଟେ। ସେ ଏହି ସ୍ଥାନରେ ଉପସ୍ଥିତ ଅଛନ୍ତି, ମୋର ହୃଦୟ ପ୍ରଜ୍ୱଳିତ ହେଉଅଛି, ପୁଣି ଏହା ଆନନ୍ଦରେ ପୁଣି ଅତ୍ୟନ୍ତ ପ୍ରସନ୍ନତାରେ ଭରପୁର ଅଟେ। ତାଙ୍କର ଉପସ୍ଥିତି ମୋତେ ସେପରି ଅଟେ। ଏଥିପୂର୍ବେ ସେମାନେ ବତୀଗୁଡ଼ାକୁ ନିଭାଇ ଦିଅନ୍ତି, ମୁଁ ପ୍ରେରିତ ପ୍ରଥମ ଅଧ୍ୟାୟରୁ ପାଠ କରିବାକୁ ଚାହେଁ। ତତ୍ପରେ ମୁଁ ବିଶ୍ୱାସ କରେ ଯେ ଏଠାରେ ଉପସ୍ଥିତ ଥିବା ପ୍ରତ୍ୟେକ ସଜ୍ଜନ ବ୍ୟକ୍ତି, ସେବକ ବନ୍ଧୁ କିମ୍ବା ପୁରୁଷ ପ୍ରଚାରକ ବନ୍ଧୁ କିମ୍ବା ଅନ୍ୟ ଯେ କେହି ବ୍ୟକ୍ତି ହୋଇଥାନ୍ତୁ ନା କାହିଁକି, ଅର୍ଥାତ୍ ସେହି କ୍ଷେତ୍ରରେ କିମ୍ବା ତାହା ପରିଚିତ ହେବ ଯେ ଈଶ୍ୱର ଅସୀମ ଅଟନ୍ତି। ପରମେଶ୍ୱର କୌଣସି ଏକ କାର୍ଯ୍ୟକୁ ଏହି ଏକ ନିଶ୍ଚିତ ପନ୍ଥାରେ କରି ତତ୍ପରେ ଅନ୍ୟ ଏକ କାର୍ଯ୍ୟକୁ ପ୍ରଥମେ କରିଥିବା ପନ୍ଥାର ବିରୋଧରେ କରିବାକୁ ବିଚାର ପରିବର୍ତ୍ତନ କରନ୍ତି, ଏପରି ପରସ୍ପର ବିରୋଧୀ ଆଚରଣକୁ କଦାପି କରିପାରନ୍ତି ନାହିଁ। ତାଙ୍କୁ ପ୍ରତିଥର ସେ ଏକ ପ୍ରକାର ପନ୍ଥାନୁସାରେ କାର୍ଯ୍ୟଟି କରିବାକୁ ଅଛି, ସେ ସେପରି ନୁହନ୍ତି କି? ଏହା ସେହି ଘୋଷଣାନାମା ଥିଲା ଯାହାକି ପରମେଶ୍ୱରଙ୍କ ଠାରୁ ଆଗତ ହୋଇଥିଲା। ହେ ଇସ୍ରାଏଲୀୟ ଲୋକମାନେ, ଏହି ସମସ୍ତ କଥା ଶୁଣନ୍ତୁ। ନାଜରିତ ଯୀଶୁ ନାନା ଶକ୍ତିର କାର୍ଯ୍ୟ, ଅଦ୍ଭୁତ କର୍ମ ଓ ଲକ୍ଷଣ ଦ୍ୱାରା ଆପଣମାନଙ୍କ ନିକଟରେ ଈଶ୍ୱରଙ୍କ ପ୍ରେରିତ ବ୍ୟକ୍ତି ବୋଲି ପ୍ରମାଣିତ ହୋଇଅଛନ୍ତି, ଯେପରିକି ଆପଣମାନେ ସ୍ୱୟଂରୁ ଏ ବିଷୟରେ ଅବଗତ ଅଟନ୍ତି। ସେ ଯେ ମତ୍ସ୍ୟ ଥିଲେ ସେ ବିଷୟକୁ ପ୍ରମାଣିତ କରିବାକୁ କି ପ୍ରକାର ଧରଣର ଲକ୍ଷଣ ଗୁଡାକୁ ସେ କରିଥିଲେ? ସେମାନଙ୍କ ହୃଦୟ ମଧ୍ୟ ସ୍ଥିତ ସକଳ ପ୍ରକାରର ଗୁପ୍ତ ବିଚାରକୁ ଜାଣୁଥିବା ଦ୍ୱାରା ତାହା ସତ୍ୟଗତ ଅଟେ ନା? ପିତର କଣ କହିଥିଲେ? ସକଳ ପ୍ରକାର ଚିହ୍ନ ପୁଣି ଅଦ୍ଭୁତ କର୍ମ ଦ୍ୱାରା ପରମେଶ୍ୱର ପ୍ରମାଣିତ କରିଥିଲେ ଯେ ସେ ତାଙ୍କର ସହବର୍ତ୍ତୀ ଥିଲେ। ତାହାଙ୍କ ଦ୍ୱାରା ଈଶ୍ୱର ଯେ ଆପଣମାନଙ୍କ ମଧ୍ୟରେ ଏହି ସମସ୍ତ କର୍ମ କରିଅଛନ୍ତି ଏହା ଆପଣମାନେ ନିଜେ ନିଜେ ଜାଣନ୍ତି। ସେହି ବ୍ୟକ୍ତି ଈଶ୍ୱରଙ୍କ ନିରୂପିତ ସଂକଳ୍ପ ଓ ପୂର୍ବ ଜ୍ଞାନାନୁସାରେ ସମର୍ପିତ ହୁଅନ୍ତେ ଆପଣମାନେ ତାହାଙ୍କୁ ଅଧାର୍ମିକମାନଙ୍କ ହସ୍ତ ଦ୍ୱାରା ତୁଷାରୋପ କରି ବଧ କରିଥିଲେ, କିନ୍ତୁ ଈଶ୍ୱର ମୃତ୍ୟୁର ବନ୍ଧନ ମୁକ୍ତ କରି ତାହାଙ୍କୁ ଉଠାଇ ଅଛନ୍ତି, କାରଣ ସେ ଯେ ମୃତ୍ୟୁ ଦ୍ୱାରା ଆବଦ୍ଧ ରହିବେ ତାହା ଅସମ୍ଭବ। ଦାଉଦ ତାଙ୍କ ବିଷୟରେ କହନ୍ତି, ମୁଁ ସର୍ବଦା ମୋହର ସମ୍ମୁଖରେ ପ୍ରଭୁଙ୍କୁ ଦର୍ଶନ କରୁଥିଲି, କାରଣ ମୁଁ ଯେପରି ବିଚଳିତ ନ ହୁଏ ସେଥିପାଇଁ ସେ ମୋହର ଦକ୍ଷିଣ ପାର୍ଶ୍ୱରେ ଅଛନ୍ତି। ତେଣୁ ମୋହର ହୃଦୟ ପ୍ରଫୁଲ୍ଲ ଓ ମୋହର ଜିହ୍ୱା ଉଲ୍ଲସିତ ହେଲା, ଆହୁରି ମୋହର ଶରୀର ମଧ୍ୟ ଭରସାରେ ବାସ କରିବ, କାରଣ ତୁମ୍ଭେ ମୋହର ପ୍ରାଣକୁ ପାତାଳରେ ପରିତ୍ୟାଗ କରିବ ନାହିଁ କିମ୍ବା ଆପଣ ଭକ୍ତକୁ କ୍ଷୟ ପାଇବାକୁ ଦେବ ନାହିଁ। ତୁମ୍ଭେ ମୋତେ ଜୀବନର ପଥ ଜ୍ଞାତ କରାଇଅଛ, ତୁମ୍ଭେ ଆପଣା ଛାମୁରେ ମୋତେ ଆନନ୍ଦରେ ପୂର୍ଣ୍ଣ କରିବ। ହେ ଭାଇମାନେ, ପିତୃକୁଳପତି ଦାଉଦଙ୍କ ବିଷୟରେ ମୁଁ ଆପଣମାନଙ୍କୁ ମୁକ୍ତ କଣ୍ଠରେ କହିପାରେ ଯେ ସେ ମଲେ ପୁଣି ସମାଧି ପ୍ରାପ୍ତ ହେଲେ, ଆଉ ତାହାଙ୍କର ସମାଧି ଆଜି ପର୍ଯ୍ୟନ୍ତ ଆମମାନଙ୍କ ମଧ୍ୟରେ ଅଛି। ତଥାପି ସେ ଭାବବାଦୀ ହେବାରୁ ଏବଂ ତାଙ୍କ ଔରସଜାତ ଜଣେ ବ୍ୟକ୍ତିଙ୍କୁ ଈଶ୍ୱର ଯେ ତାହାଙ୍କ ସିଂହାସନରେ ବସାଇବାକୁ ତାହାଙ୍କ ନିକଟରେ ଶପଥ କରି ପ୍ରତିଜ୍ଞା କରିଥିଲେ, ଏହା ଜାଣିବାରୁ ସେ ଭବିଷ୍ୟତ ଦର୍ଶନ ଦ୍ୱାରା ଖ୍ରୀଷ୍ଟଙ୍କର ପୁନରୁତ୍ଥାନ ବିଷୟରେ କହିଥିଲେ, କାରଣ ସେ ପାତାଳରେ ପରିତ୍ୟକ୍ତ ହେଲେ ନାହିଁ କିମ୍ବା ତାହାଙ୍କ ଶରୀର କ୍ଷୟ ପାଇଲା ନାହିଁ। ଏହି ଯୀଶୁଙ୍କୁ ଈଶ୍ୱର ଉଠାଇ ଅଛନ୍ତି ସେ ବିଷୟରେ ଆମମାନେ ସମସ୍ତେ ସାକ୍ଷୀ। ଆରେ ବା, ତାହା ତ ମୋତେ କେବଳ ଆନ୍ଦୋଳିତ କରି ପକାଏ। ଆମମାନେ ଅଦ୍ୟାବଧି ତାହାଙ୍କର ସାକ୍ଷୀ ସ୍ୱରୂପ ଅଟୁ। ସେ ମୃତ୍ୟୁରୁ ଉତ୍ଥିତ ହୋଇଥିଲେ, ଆଜି ରାତିରେ ସେ ଜୀବିତ ଅଟନ୍ତି। ଅତଏବ ସେ ଈଶ୍ୱରଙ୍କ ଦକ୍ଷିଣ ହସ୍ତ ଦ୍ୱାରା ଉନ୍ନତ ଓ ପିତାଙ୍କ ଠାରୁ ପ୍ରତିଜ୍ଞାତ ପବିତ୍ରାତ୍ମା ପ୍ରାପ୍ତ ହୋଇ ଏହି ଯାହା ଆପଣମାନେ ଦେଖୁଅଛନ୍ତି ଓ ଶୁଣୁଅଛନ୍ତି ତାହା ସେ ବୃଷ୍ଟି କରିଅଛନ୍ତି। କାରଣ ଦାଉଦ ସ୍ୱର୍ଗାରୋହଣ କରିନଥିଲେ କିନ୍ତୁ ସେ ନିଜେ କହନ୍ତି ପ୍ରଭୁ ମୋହର ପ୍ରଭୁଙ୍କୁ କହିଲେ ଆମ୍ଭେ ଯେପର୍ଯ୍ୟନ୍ତ ତୁମ୍ଭର ଶତ୍ରୁମାନଙ୍କୁ ତୁମ୍ଭର ପାଦପୀଠ କରିନାହୁଁ ସେ ପର୍ଯ୍ୟନ୍ତ ଆମ୍ଭର ଦକ୍ଷିଣରେ ବସିଥାଅ ଅତଏବ ସମସ୍ତ ଇସ୍ରାଏଲ କୁଳ ନିଶ୍ଚୟ ଜାଣନ୍ତୁ ଯେ ଯେଉଁ ଯୀଶୁଙ୍କୁ ଆପଣମାନେ କ୍ରୁଶରେ ବଧ କଲେ ତାହାଙ୍କୁ ଈଶ୍ୱର ପ୍ରଭୁ ଓ ଖ୍ରୀଷ୍ଟ ଉଭୟ ପଦରେ ନିଯୁକ୍ତ କରିଅଛନ୍ତି ସୁତରାଂ ସେପରି କେଉଁ ଭାଷାକୁ ପ୍ରୟୋଗ କରି ପ୍ରଚାର କରି କହୁଥିଲେ ଯାହାକୁ ପୃଥିବୀ ମଧ୍ୟ ସ୍ଥିତ ସକଳ ଭାଷାକୁ କହୁଥିବା ଲୋକଗୁଡାକ ବୁଝିପାରିଥିଲେ ତାଙ୍କଠାରୁ ସବଳ କରିପାରିଥିଲେ ଆଉ ସେମାନେ ଏକତ୍ରିତ ଜନସମୂହ ଏହି ବଚନକୁ ଶୁଣିଲେ ସେମାନେ ଆପଣମାନଙ୍କ ହୃଦୟରୁ ବିଦୀର୍ଣ୍ଣ ହେଲେ ପୁଣି ସେମାନେ ପିତର ଓ ଅବଶିଷ୍ଟ ପ୍ରେରିତମାନଙ୍କୁ କହିଲେ ଭାଇମାନେ ଆମମାନେ କଣ କରିବା କିଛି ସମୟ ପୂର୍ବେ ସେମାନେ ଏମାନଙ୍କ ବିଷୟରେ ହତବୁଦ୍ଧି ହୋଇପଡ଼ିଥିଲେ କିନ୍ତୁ ଏତେବେଳେ ସେହି ସମର୍ଥୀ ସୁଷମାଚାରଟି ସେଠାରେ ଉପସ୍ଥିତ ଥିବା ପ୍ରତ୍ୟେକ ରାଷ୍ଟ୍ରର ଲୋକମାନେ ମଧ୍ୟ ଯେତେବେଳେ ପ୍ରେରିତ ହେଉଥିଲା ସେମାନେ ପ୍ରଶ୍ନ କଲେ ସଜ୍ଜନଗଣ ଆଉ ଭାଇମାନେ ଆମମାନେ କଣ କରିବା ତତ୍ପରେ ସମାଧାନର ପ୍ରତିକାର ବ୍ୟବସ୍ଥା ଉପସ୍ଥିତ ହେଲା ଆଉ ଉତ୍ତରରେ ତେଣୁ ପିତର ସେମାନଙ୍କୁ କହିଲେ ଆପଣମାନେ ମନ ପରିବର୍ତ୍ତନ କରନ୍ତୁ ଆଉ ନିଜ ନିଜ ପାପ କ୍ଷମା ନିମନ୍ତେ ପ୍ରତ୍ୟେକ ଜଣ ଯୀଶୁଖ୍ରୀଷ୍ଟ ନାମରେ ବାପ୍ତିତ ହେଉନ୍ତୁ ତାହେଲେ ଆପଣମାନେ ପବିତ୍ର ଆତ୍ମାଙ୍କ ଦାନ ପ୍ରାପ୍ତ ହେବେ କାରଣ ଏହି ପ୍ରତିଜ୍ଞା ଆପଣମାନଙ୍କ ନିମନ୍ତେ ଆପଣମାନଙ୍କ ସନ୍ତାନ ନିମନ୍ତେ ପୁଣି ଦୂରବର୍ତ୍ତୀ ଯେତେ ଲୋକଙ୍କୁ ପ୍ରଭୁ ଆମମାନଙ୍କ ଈଶ୍ୱର ଆପଣାନିକଟ ଡାକିବେ ସେହି ସମସ୍ତଙ୍କ ନିମନ୍ତେ ପୁଣି ଅନ୍ୟାନ୍ୟ ଅନେକ କଥା ଦ୍ୱାରା ସେ ସାକ୍ଷ୍ୟ ଦେବାକୁ ଲାଗିଲେ ଓ ସେମାନଙ୍କୁ ଉପଦେଶ ଦେଇ କହିଲେ ଏହି କୁଟୀର ବଂଶଠାରୁ ଆପଣମାନେ ରକ୍ଷାପ୍ରାପ୍ତ ହେଉନ୍ତୁ ଆଜିକାଲି ଆମ୍ଭେମାନେ ପ୍ରଚାର କରୁଥିବା ସୁଷମାଚାରଟି ଯଦି ସେହି ସମାନ ଧରଣ ବଚନ ହୋଇନଥାଏ ଏହି କୁଟୀର ବଂଶଠାରୁ ଆପଣମାନେ ରକ୍ଷାପ୍ରାପ୍ତ ହେଉନ୍ତୁ ଏକାଧିକ ଚିହ୍ନ ପୁଣି ଅଦ୍ଭୁତ କର୍ମମାନ ସଫଳତାର ସହିତ ସମ୍ପାଦନ କରାଯାଇଅଛି ଯୀଶୁଖ୍ରୀଷ୍ଟଙ୍କର ଉପସ୍ଥିତି ସ୍ୱୟଂକୁ ଜୀବିତ ବୋଲି ପରିଚିତ କରାଉଅଛନ୍ତି ତତ୍ପରେ ସେହି ସମାନ ବାପ୍ତିସ୍ମ ଯାହାକୁ ଆଜ୍ଞାଦତ୍ତ ହୋଇଥିଲା ଯାହାକୁ ଏହିଠାରେ ପ୍ରଦାନ କରାଯାଇଅଛି ସେହି ସମାନ ଧର ବାପ୍ତିସ୍ମକୁ ଏହି ମଞ୍ଚ ଉପରେ ସୁଦ୍ଧା ଆଜ୍ଞାଦାନ କରାଯାଇଅଛି ଆଜି ରାତି ବେଳା ଦାନ କରାଯାଉଅଛି ସେଥିରେ ଯେଉଁମାନେ ତାହାଙ୍କ ବାକ୍ୟ ଗ୍ରହଣ କଲେ ସେମାନେ ବାପ୍ତିତ ହେଲେ ଆଉ ସେହିଦିନ ପ୍ରାୟ 300 ଲୋକ ମଣ୍ଡଳୀ ସହିତ ସଂଯୁକ୍ତ ହେଲେ ପ୍ରେମମୟ ଈଶ୍ୱର ସେହି ସବୁ ବିଷୟ ସେହି କୋଠରୀ ଗୁଡାକ ଲୋକମାନଙ୍କ ସହିତ ଭରପୁର ଅବସ୍ଥାରେ ଥାଇ ବାପ୍ତିସ୍ମ ସହିତ ଆପଣଙ୍କଠାରେ ପରିଚୟତାକୁ ହାସଲ କରି ଉପସ୍ଥିତ ଅଛନ୍ତି ହେ ପ୍ରଭୁ ସେମାନଙ୍କ ସପକ୍ଷରେ ଥାଇ ମୁଁ ଆପଣଙ୍କୁ ବିନତି କରେ ଯେ ହେ ପ୍ରଭୁ ଆପଣ ଯଦି ଦୟାପୂର୍ବକ ସେପରି କରିବେ ଏହି ଯୋଗ୍ୟ ସମୟରେ ସେପରି ଧରଣ କାର୍ଯ୍ୟକୁ ଯଦି କରିବେ ଅର୍ଥାତ୍ ଜଳ ମଧ୍ୟରୁ ସେମାନେ ଯେତେବେଳେ ଉଠି ଆସନ୍ତି ସେମାନଙ୍କ ମଧ୍ୟରେ କୌଣସି ବିଶେଷ ଧରଣର କାର୍ଯ୍ୟ ଯେପରି ସଫଳ ହୋଇପାରେ ଯେପରିକି ସେମାନଙ୍କ ପ୍ରାଣ ପବିତ୍ର ଆତ୍ମାରେ ସମ୍ପୂର୍ଣ୍ଣ ଭାବେ ଭରପୁର ହୋଇଯିବ ସେମାନେ ଆଗକୁ ବଢି ଆସନ୍ତୁ ଜଳକୁ ତ୍ୟାଗ କରି ସମ୍ମୁଖକୁ ବଢି ଆସନ୍ତୁ ତତ୍ପରେ ବାହାରି ଯାଇ ସୁଷମାଚାର ପ୍ରଚାର କରୁଥିବା ଦ୍ୱାରା ଆପଣଙ୍କୁ ପ୍ରଘଟ କରନ୍ତୁ ସଣ୍ଡେ ସ୍କୁଲରେ ଶିକ୍ଷାଦାନ କରନ୍ତୁ ବିଭିନ୍ନ ଭାଷାରେ କଥାବାର୍ତ୍ତା କରନ୍ତୁ ଭାଷା ଗୁଡାକୁ ତର୍ଜମା କରନ୍ତୁ ବିଭିନ୍ନ ପ୍ରକାରର ଚିହ୍ନକୁ ସମ୍ପାଦନ କରନ୍ତୁ ଆଶ୍ଚର୍ଯ୍ୟ କାର୍ଯ୍ୟ ଗୁଡାକୁ ପୁଣି ଶକ୍ତିର କର୍ମ ଗୁଡାକୁ କରୁଥାନ୍ତୁ ତତ୍ପରେ ଏହିସବୁର ଉର୍ଦ୍ଧ୍ୱରେ ସେମାନଙ୍କ ପ୍ରାଣରେ ପରମେଶ୍ୱରଙ୍କ ସ୍ନେହ ପ୍ରଜ୍ୱଳିତ ହେଉଥାଉ ବିନମ୍ରତାର ସହିତରେ ପୁଣି ଧୀରତାର ସହିତରେ ଧୈର୍ଯ୍ୟ ପୁଣି ନମ୍ରତାର ମଧ୍ୟରେ ଥାଇ ତାହା ପ୍ରଜ୍ୱଳିତ ହେଉଥାଉ ହେ ପ୍ରଭୁ ଏମାନଙ୍କୁ ଆପଣଙ୍କ ହସ୍ତରେ ମୁଁ ସମର୍ପଣ କରେ ଏହି ଉଦ୍ଦୀପନା ସଭାର ଏମାନେ ପୁରସ୍କାର ସ୍ୱରୂପ ଅଟନ୍ତି ଆଉ ଆପଣ ଯେ ଏମାନଙ୍କୁ ଆପଣଙ୍କ ତତ୍ତ୍ୱାବଧାନ ରଖିବେ ଏହା ମୁଁ ପ୍ରାର୍ଥନା କରେ ତତ୍ପରେ କୌଣସି ଏକ ଦିନ ଏଠାରେ ଦଣ୍ଡାୟମାନ ଥାଇ ଆପଣଙ୍କ ବାଇବଲ ଉପରେ ନିର୍ଭର କରି ପ୍ରାର୍ଥନା କରେ ଏଥିରେ ମୁଁ ପ୍ରଚାର କରି ସାରିଲା ଉତ୍ତରେ ମୁଁ ସେପରି କରିଥାଏ ପୁଣି ଯାହାକୁ ନିରାଟ ସତ୍ୟ କଥା ବୋଲି ମୋର ହୃଦୟ ମଧ୍ୟରେ ମୁଁ ବିଚାର କରିଥାଏ ତାହାକୁ ମୁଁ ପ୍ରଚାର କରିଥିଲି ଯେପରି ଭାବରେ ଆପଣ ମୋଠାରେ ତାହାକୁ ପ୍ରଘଟ କରିବେ ତଦନୁସାରେ ମୁଁ ବିନତି କରୁଅଛି ଆଉ ହେ ପ୍ରଭୁ ଆମମାନେ ସେମାନଙ୍କର ବାପ୍ତିସ୍ମ ଉପରେ ନିର୍ଭର କରି ରହିଅଛୁ ଠିକ ସେହିପରି ଭାବରେ ଯେପରିକି ଆମମାନେ ଏହି ଉପସ୍ଥିତ ମଣ୍ଡଳୀର ସମସ୍ତେ ପୁନରୁତ୍ଥାନ ପାଇଁ ଅପେକ୍ଷା କରି ରହିଅଛୁ ଆଉ ହେ ପ୍ରଭୁ କୌଣସି ଏକ ଦିନରେ ଆମମାନେ ସମସ୍ତେ ଯେତେବେଳେ ସ୍ୱର୍ଗୀୟ ସ୍ଥାନରେ ସମେତ ରୂପେ ଦଣ୍ଡାୟମାନ ହୋଇ ରହିଅଛୁ ସ୍ୱର୍ଗରୁ ଏକ ରବ ଏତେବେଳେ ପ୍ରେରିତ ହେଉନ୍ତୁ ଆଉ ତୁରିଧ୍ୱନି ହେବ ତତ୍ପରେ ଖ୍ରୀଷ୍ଟରେ ମୃତ୍ୟୁଭୋଗ କରିଥିବା ମୃତଗଣ ପ୍ରଥମରେ ଉତ୍ଥାପିତ ହେବେ ଏପରି ହେଉ ଆମମାନେ ଶୂନ୍ୟମଣ୍ଡଳରେ ପ୍ରଭୁଙ୍କ ସହିତ ସାକ୍ଷାତ କରିବାକୁ ଯେପରି ତାଙ୍କ ସହିତ ଉଦ୍ଧଗନିତ ହେଉ ପୁଣି ତାଙ୍କ ସଙ୍ଗେ ଚିରଦିନ ପାଇଁ ବାସ କରି ରହୁ। ଏହି ପିତ ଏହା ହିଁ ଦାନ କରନ୍ତୁ ଆମମାନଙ୍କୁ ସ୍ୱାସ୍ଥ୍ୟବାନ ପୁଣି ଆନନ୍ଦିତ ଆଉ ଉତ୍ସାହରେ ଭରପୁର କରି ରଖନ୍ତୁ। ଆମ୍ଭେମାନେ ଅର୍ଥ ପ୍ରାପ୍ତି ନିମନ୍ତେ କଦାପି ପ୍ରାର୍ଥନା କରୁନା, ଆମମାନେ ସହଜ ସାପେକ୍ଷ ବିଷୟ ପାଇଁ କଦାପି ପ୍ରାର୍ଥନା କରୁନା, ଆମମାନେ ଯୀଶୁଙ୍କ ପରି ହେବାକୁ କେବଳ ବିନତି କରୁ। ଯେ ପ୍ରକାର ଧରଣର ଆତ୍ମାଟି ତାଙ୍କ ମଧ୍ୟରେ ଥିଲା, ନମ୍ରତାର, ଦୀନତାର, ସରଳତାର ସ୍ୱଭାବଟି ଥିଲା, ସବୁବେଳେ ପିତାଙ୍କ କାର୍ଯ୍ୟରେ ବ୍ୟସ୍ତ ରହିବାର ଆଚରଣଟି ଥିଲା, ସେପରି ଧରଣର ସ୍ୱଭାବ ବିଶିଷ୍ଟ ହୋଇ ତାଙ୍କରି ସହିତ ପରିଚୟଭୁକ୍ତ ହେବାକୁ ଇଚ୍ଛା କରୁଅଛୁ। ହେ ପ୍ରଭୁ, ଏହି ଉଦ୍ଦୀପନା ସଭାର ଶେଷାବସ୍ଥାରେ ପୁଣି ଏକାଧିକ ବ୍ୟକ୍ତିଙ୍କର ପରିଚୟଭୁକ୍ତ ହେଉଥିବାର ଏହି ଅବସର କାଳରେ ଆପଣ ପବିତ୍ର ଆତ୍ମାଙ୍କୁ ସେମାନଙ୍କୁ ଦାନ କରୁଥିବା ଦ୍ୱାରା ସ୍ୱୟଂକୁ ସେମାନଙ୍କଠାରେ ଲଗାତାର ରୂପେ ପରିଚିତ କରାଉଥାନ୍ତୁ। ହେ ପିତ, ଏହା ହିଁ ଦାନ କରନ୍ତୁ, ଏହି କ୍ଷୁଦ୍ର ଆରାଧନାଳୟକୁ ଆଶୀର୍ବାଦ କରନ୍ତୁ, ପ୍ରତ୍ୟେକ ସେବକଙ୍କୁ, ପ୍ରତ୍ୟେକ ବ୍ୟକ୍ତି ଯିଏକି ଏହି ଉଦ୍ଦୀପନା ସଭାକୁ ଆସନ୍ତି, ପ୍ରତ୍ୟେକ ମଣ୍ଡଳୀ ଯେଉଁମାନେ ଏହି ସ୍ଥାନରେ ଉପସ୍ଥିତ ଅଛନ୍ତି, ସେ ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ। ହେ ପ୍ରଭୁ, ମୁଁ ଏପରି ପ୍ରାର୍ଥନା କରେ ଯେ ସାରା ବିଶ୍ୱରେ ଥିବା ପ୍ରତ୍ୟେକ ମଣ୍ଡଳୀ ମଧ୍ୟକୁ ଉଦ୍ଦୀପନା ପ୍ରେରଣ କରାନ୍ତୁ, ପୁଣି ସେମାନଙ୍କ ମଧ୍ୟରୁ ପ୍ରତ୍ୟେକଙ୍କୁ ଏକ ହୃଦୟରେ ପୁଣି ସ୍ୱ ଇଚ୍ଛାରେ ସମବେତ ହେଉଥିବା ଦେଖିବୁ, ପୁଣି ଆମମାନଙ୍କ ମଧ୍ୟରେ ଯୀଶୁଖ୍ରୀଷ୍ଟଙ୍କ ଉର୍ଦ୍ଧାନ୍ତିକର ଅନୁଗ୍ରହକୁ ଦତ୍ତ ହୋଇଥିବା କରୁଣାକୁ ଯେପରି ଦେଖିପାରୁ, ଯୀଶୁଙ୍କ ନାମରେ ଆମମାନେ ଯାଚନା କରୁ, ଆମେନ୍। ବର୍ତ୍ତମାନ କିଛି ସମୟ ପାଇଁ ମୁଖ୍ୟ ପ୍ରେକ୍ଷାଳୟର ବତୀ ଗୁଡାକୁ ଲିଭାଇ ଦିଆଯିବ। ଏହି ରୁମାଲ ଗୁଡାକ ଉପରେ ପ୍ରାର୍ଥନା କରାଯାଇ ସାରିଛି। ତତ୍ପରେ ବତୀ ଗୁଡାକୁ କ୍ଷଣଭର ପାଇଁ ନିଭାଇ ଦିଆଯିବ, ପୁଣି କେବଳ ନୀରବ ନିଶ୍ଚଳ ହୋଇ ରହିଥାନ୍ତୁ, ଆଉ ସେବକ ବନ୍ଧୁ ଜଣକ ଜଣକ ପରେ ଜଣେ ଏପରି ଭାବରେ ବାପ୍ତିଜିତ କରିବାକୁ ଯିବେ, ଯାବତ୍ ଆମେମାନେ ସେମାନଙ୍କ ମଧ୍ୟରେ ସମସ୍ତଙ୍କୁ ବାପ୍ତିଜିତ କରିସାରିନାହୁଁ। ବର୍ତ୍ତମାନ ପ୍ରତ୍ୟେକ ବ୍ୟକ୍ତି ଯଦି ଦେଖିପାରନ୍ତି, ତତ୍ପରେ ସେହି ଏକମାତ୍ର ଦୂରଭାଷର ଯନ୍ତ୍ରଟିକୁ ସେଠାରେ ଜଳକୁଣ୍ଡର ତଟବର୍ତ୍ତୀ ସ୍ଥାନ ଆଡ଼କୁ ସେହି ମାଇକ୍ ଯନ୍ତ୍ରଟିକୁ ଟାଣି ଆଣନ୍ତୁ। ହଁ, ତାହା ହିଁ ଯୁକ୍ତିଯୁକ୍ତ ବିଷୟ ଅଟେ, ଉତ୍ତମ ବୋଲି ଧାରଣା ହୁଏ। ହଁ, ତାହା ହିଁ ଏହା କଣ ରେକର୍ଡରରେ ଉଠାଇବାର ମନସ୍ଥ କରାଯାଇଛି କି? ଭଲ କଥା, ଆପଣମାନେ ଏହାକୁ ଗ୍ରହଣ କରନ୍ତୁ ଆଉ ଏହାକୁ କାର୍ଯ୍ୟକାରୀ କରନ୍ତୁ। ଆଜିର ରାତ୍ରି ବେଳା ମୁଁ ସ୍ୱୟଂରୁ ଏହାକୁ କରିବା ପାଇଁ ଆଗ୍ରହୀ ଥିଲି। ମୁଁ ବହୁ ରୂପେ ଗରମ ଅନୁଭବ କରୁଅଛି। ତତ୍ପରେ ଭାଇ ନେଭିଲ ବିଶ୍ରାମ ନେଉଛନ୍ତି, ତେଣୁ କେହି ଜଣେ ସେବକ ବନ୍ଧୁ ମଧ୍ୟ ଠିକ କିଛିଟା ସେବା କାର୍ଯ୍ୟକୁ ଏଥିପାଇଁ କରନ୍ତୁ ବୋଲି ଆମମାନେ ଚାହୁଁ। ଅତି ଶ୍ରଦ୍ଧେୟ ଭାଇ ଅଟନ୍ତି। କିଛି କ୍ଷଣ ନିମନ୍ତେ ବତୀ ଗୁଡାକ ଲିଭିଯିବ, ପ୍ରେକ୍ଷାଳୟରେ ଥିବା ବତୀ ଗୁଡାକ ଲିଭିଯିବ, ତତ୍ପରେ ଏହାର ଠିକ୍ ପଛ ପାଖରେ ରହିଥିବା ସେ ବିରାଟ କାଚ ଦେଇ ଆପଣମାନେ କାର୍ଯ୍ୟକ୍ରମରେ ଦେଖିବେ। ଯେଉଁ ସ୍ଥାନଟି ଆଡ଼କୁ ସେମାନେ ଅଗ୍ରସର ଆସୁଥିବେ ଜଳକୁଣ୍ଡର ଠିକ୍ ସେହି ସ୍ଥାନଟି ଆଡ଼କୁ ନିଜର ନଜର ପକାଇ ଦେଖନ୍ତୁ। ଯେତେ ଶୀଘ୍ର ସେମାନେ ଏହାକୁ ପ୍ରସ୍ତୁତ କରି ପକାନ୍ତି, ସେମାନେ ଏମାନଙ୍କୁ ଜଳରେ ସ୍ଥାୟିତ କରି ବାପ୍ତିଜିତ କରିବେ। ଆଉ ପ୍ରତିଟି ଥର ଯେତେବେଳେ ସେମାନେ ବାପ୍ତିଜିତ କରନ୍ତି, ସେମାନେ କରିବେ ପ୍ରାଚୀନଗଣ ପର୍ଦ୍ଦାଟିକୁ ଟାଣିଦେବେ, ତାହା ସେହି ନାରୀଗଣଙ୍କୁ ପର୍ଦ୍ଦାର ଆଢୁଆରେ ରଖିବ ଯେତେବେଳେ ସେମାନେ ଜଳ ମଧ୍ୟରୁ ଉପରକୁ ଉଠି ଆସନ୍ତି। ଆଉ ସେହିପରି ଭାବରେ ସେମାନେ ଉଠି ଆସୁଥିବେ, ଜଣଙ୍କ ପରେ ଆଉ ଜଣେ ଉଠି ଆସୁଥିବେ। ଆପଣମାନେ ନିଜ ନିଜ ନାମକୁ ପରିଚିତ କରାଇବେ, ଆପଣମାନେ ଯେ କିଏ ଅଟନ୍ତି ସେ କଥାକୁ ଜଣାଇବେ, ପୁଣି ଯୀଶୁ ଖ୍ରୀଷ୍ଟଙ୍କ ନାମରେ ସେମାନଙ୍କୁ ବାପ୍ତିଜିତ କରିବେ। ବର୍ତ୍ତମାନ ମନେ ରଖନ୍ତୁ, ଜଣେ ସେବକ ହୋଇଥିବା ପ୍ରମାଣେ ଏହି ସୁସମାଚାର ନିମନ୍ତେ ଯାହା ମୋତେ ଦତ୍ତ ହୋଇଅଛି ତାହା ପାଇଁ ମୁଁ ଉତ୍ତରଦାୟୀ ଅଟେ। ଆଉ ଯେ କେହି ବ୍ୟକ୍ତି ଯୀଶୁ ଖ୍ରୀଷ୍ଟଙ୍କ ନାମରେ ବାପ୍ତିଜିତ ହୋଇନାହାନ୍ତି, ଯେପରି ଧରଣର ଯେକୌଣସି ବ୍ୟକ୍ତିଙ୍କ ପାଇଁ ମୁଁ ଏହାକୁ ବ୍ୟବସ୍ଥିତ କରିବି, ତାହା ହିଁ ଯାହାକୁ ପାଉଲ କହିଥିଲେ। ଏପରିକି ସେମାନେ ଯେତେବେଳେ ଅନ୍ୟ କୌଣସି ଭିନ୍ନ ପନ୍ଥାରେ ବାପ୍ତିଜିତ ହୋଇଥିଲେ, ନାମର ବିହୁନେ ବାପ୍ତିସ୍ମ ଗ୍ରହଣ କରିଥିଲେ, ସେଥିରେ ସେ କହିଥିଲେ ସେମାନଙ୍କୁ ଆଉ ଥରେ ଯୀଶୁ ଖ୍ରୀଷ୍ଟ ନାମରେ ନିହାତି ପକ୍ଷେ ବାପ୍ତିଜିତ ହେବାକୁ ଅଛି। ସେ କହିଥିଲେ ଯଦି କେହି ସ୍ୱର୍ଗଦୂତ ଆସନ୍ତି ପୁଣି ତଦ୍ଭିନ୍ନୁ ଅନ୍ୟ ସୁସମାଚାର ଯଦି ପ୍ରଚାର କରନ୍ତି, ତେବେ ସେ ଶାପଗ୍ରସ୍ତ ହେଉନ୍ତୁ। ତାହା ଗାଲାତୀୟ ଚିତାବରେ ମିଳେ। ଗାଲାତୀୟ ପୁସ୍ତକର ଏକ ଅଧ୍ୟାୟର ଆଠ ପଦରେ ତାହା ରହିଅଛି। ଆମମାନେ କିଏ ବା ଅନ୍ୟ କେହି ସ୍ୱର୍ଗଦୂତ ଅନ୍ୟ କୌଣସି ଭିନ୍ନ ସୁସମାଚାରକୁ ପ୍ରଚାର କରନ୍ତି ତେବେ ତାଙ୍କୁ ତୁମ ସମସ୍ତ ପ୍ରତି ଶାପର କାରଣ ହେଉ। ଏଥିପୂର୍ବେ କି ବିଧାନଟି ଆରମ୍ଭ ହୁଏ ପ୍ରତ୍ୟେକ ଦେଖିପାରନ୍ତି ପାରନ୍ତି କି
Have your way now, for we ask it in Jesus' name. Amen. Amen.